की जय। श्री गुरु धर्म हरे कृष्ण महामंत्र की जय। గ్రంథాశ్రమ భాగవతం కీ జయ.
ప్రభు జగన్నాథ బలదేవ సుభద్రా మహారాణి కీ జయ.
ప్రభు శ్రీ శ్రీ గౌరనితాయ శ్రీ శ్రీ కృష్ణ బలరామ శ్రీ శ్రీ జగన్నాథ బలదేవ సుభద్రా మహారాణి కీ జయ.
రాధా గోపినాథ్యుగరంగ మహాప్రభు కీ జయ.
రాధా గోపాల్యు కీ జయ.
శ్రీ రాధా మాధవ్యు కీ జయ.
ప్రభుపా జీ మహారాజ్ కీ జయ.
శ్రీ గౌరవృంద స్వామి శ్రీ గురు మహారాజ్ కీ జయ.
జయ
అనంత కోటి వైష్ణవ వృంద కీ జయ.
నితాయ గౌరమానందే హరి హరి.
ହରେ କୃଷ୍ଣ ମୁଖ୍ୟମନ୍ତ୍ରୀ ଏହି କଥା କୀର୍ତ୍ତନ ଭିତରେ ଏହି ପରିସର ଭିତରେ ଯେଉଁମାନେ ରହିଛନ୍ତି ବା ରହିଛନ୍ତି ରହିବେ, ଦୟାକରି ମୋବାଇଲଟା ଭାଇବ୍ରେଟ୍ ମୋଡ଼ରେ କରିଦିଅନ୍ତୁ, କାହିଁକି ନା ବହୁ ଅସୁବିଧା ହେବ, ନିଜେ ଅନ୍ୟମନସ୍କ ହେବେ, ଅନ୍ୟକୁ ମଧ୍ୟ ଡିଷ୍ଟର୍ବ କରିବେ, ଅପରାଧ ସଞ୍ଚିତ କରିବେ, ତେଣୁ ମୋବାଇଲ ଭାଇବ୍ରେଟ୍ ମୋଡ଼ରେ ରଖନ୍ତୁ, ପରେ ନିଷ୍ଫଳ ଜାଣିଲେ ଫୋନ୍ କରିବେ। ହରେ କୃଷ୍ଣ
ओम ज्ञान तिमिरांधस्य ज्ञानंजन शलाकया सकृन्मिलितं येन तस्मै श्री गुरवे नमः। नमो विष्णुपदाय कृष्णपृष्ठाय भूतले श्रीमते गौरगोविंदस्वामिनिति नामिने। नमो विष्णुपदाय कृष्णपृष्ठाय भूतले श्रीमते भक्ति वेदांत स्वामी नीति नामिने। नमस्ते सरस्वती देवे गौरवाणी प्रचारिणी निर्विशेष शून्यवादी पाश्चात्य देश तारिणी। जय श्री कृष्ण चैतन्य प्रभु नित्यानंद श्री अद्वैत गदाधर शिवासादि श्री गौरभक्त वृंद। हरे कृष्ण 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 हरे हरे, हरे राम 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 हरे हरे। ओम नमो भगवते वासुदेवाय।
भगवते वासुदेवाय।
ओम नमो भगवते वासुदेवाय।
ओम नमो भगवते वासुदेवाय।
ओम नमो भगवते वासुदेवाय।
ओम नमो भगवते वासुदेवाय।
हरे कृष्ण। सर्वप्रथमे ମୋର ପରମାରାଧ୍ୟ ଗୁରୁଦେବ ଶ୍ରୀ ଶ୍ରୀମଦ ଗୌର ଗୋବିନ୍ଦ ସ୍ୱାମୀ ଗୁରୁ ମହାରାଜଙ୍କର ଅଭୟ କର କମଳରେ ମୁଁ ସର୍ବପ୍ରଥମେ ନିଜକୁ ସମର୍ପଣ କରି ଏବଂ ସଂସ୍ଥାର ସଂସ୍ଥାପକ ଆଚାର୍ଯ୍ୟ ଅଭୟଚରଣ ଅରବିନ୍ଦ ଭକ୍ତି ବେଦାନନ୍ଦ ସ୍ୱାମୀ ଶ୍ରୀ ପ୍ରଭୁବାଦୀ ମହାରାଜଙ୍କର ଚରଣ କମଳ କଳେ ଏବଂ ସମସ୍ତ ବୈଷ୍ଣବ ଆଚାର୍ଯ୍ୟମାନଙ୍କର ଚରଣ କମଳ କଳେ ନିଜକୁ ସମର୍ପଣ କରି ପ୍ରଭୁଙ୍କର କଥା କିଛି କହିବା ପାଇଁ ପ୍ରୟାସ ହେଇଛି ଏବଂ ବିଶେଷ ଭାବରେ ଭାଗବତ ପ୍ରଚାର ସମିତିର ଜଲେଶ୍ୱରର ସମସ୍ତ ସଦସ୍ୟମାନଙ୍କୁ ବହୁ ବହୁ ଧନ୍ୟବାଦ ଅର୍ପଣ କରୁଛି। ଚନ୍ଦନ ପ୍ରଭୁ, ବିଶେଷ ଭାବରେ ଆମର ହେମହରି ପ୍ରଭୁ ଚନ୍ଦନ ପ୍ରଭୁ ବହୁ ପରିଶ୍ରମ କରି ପ୍ରଭୁଙ୍କର କଥାର ଆୟୋଜନ କରିଛନ୍ତି, ତେଣୁ ତାଙ୍କ ପାଖରେ ଋଣୀ, କାରଣ ଆମ ସମସ୍ତଙ୍କୁ ସେ ଭଗବାନଙ୍କର କଥା ଶୁଣିବାର ସୁଯୋଗ ଦେଇଛନ୍ତି। ତେବେ ଦୁଇ ପଦ୍ମ ଶ୍ରୀମଦ ଭାଗବତ ମୋର ମହାତ୍ମା କହି ଆମର ବିଷୟବସ୍ତୁ ଉପରକୁ ଆମେ ଯିବା। ସାତ ଦିନ ଶୁଣିବା ଭାଗବତ, ତେବେ ଭାଗବତ ଶ୍ରବଣର ମହାତ୍ମ୍ୟ ଯେହେତୁ ଆମେ ଭାଗବତଙ୍କୁ ଶ୍ରବଣ କରିବା, ଭାଗବତ ଶ୍ରବଣର ମହାତ୍ମ୍ୟ ଜାଣିବା ଦରକାର ଯେ ଭାଗବତଙ୍କୁ କେଉଁ ବସ୍ତୁ ଆମର ଶୁଣିଲେ କେଉଁ କଲ୍ୟାଣ ହେବ। ଜୀବନର ସର୍ବୋଚ୍ଚ କଲ୍ୟାଣ କେବଳ ପ୍ରଭୁଙ୍କର କଥା ଶ୍ରବଣ ଦେ। ଦଶମ ସ୍କନ୍ଧ ଭାଗବତମରେ ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜ କହୁଛନ୍ତି, ଏ ପରୀକ୍ଷିତ ଶ୍ରୀମଦ ଭାଗବତଙ୍କ କଥାଙ୍କର ଯେଉଁମାନେ ଶ୍ରବଣ କରୁଛନ୍ତି, ଯେଉଁମାନେ କୀର୍ତ୍ତନ କରୁଛନ୍ତି, ଯେଉଁମାନେ ପ୍ରଶ୍ନ କରୁଛନ୍ତି, ସେମାନଙ୍କର କ'ଣ ଫଳ ହୁଏ? ଭଗବାନଙ୍କର ସ୍ୱୟଂ ଅବତାର
শ্রীমদ ভাগবতম বাংময়ী অবতার আন্তর মহাত্ম্য হচ্ছেন দেয়া বাসুদেবা কথা প্রশ্ন পুরুষান স্ত্রীং পুনাতিহি বক্তারম শতকম পৃচ্ছম তত পাদম সলিলম যথা। সুখদেব কহুছন্তি পরীক্ষিত ভাগবতম জীবন কোন কল্যাণ করতে শ্রীমদ ভাগবতম আমি শ্রবণ করিবা বা কি কহুছি বা কি প্রশ্ন করুছি ভাগবত সম্বন্ধে প্রশ্ন বাসুদেব কথা প্রশ্ন বাসুদেব ভগবান শ্রীকৃষ্ণ সম্বন্ধে কথা সহিত লীলা আর প্রশ্ন পুরুষম ত্রি পুনাতি তিনি জন পুরুষকে পবিত্র করে পবিত্র করে কাহতারম যে বক্তা পবিত্র করে বক্তারম পৃথকম যে প্রশ্ন পচারে ভগবত সম্বন্ধে প্রশ্ন পচারে তাকে পবিত্র করে আর শত্রু যে শ্রবণ করছে সে প্রশ্ন করুনি কিন্তু শ্রবণই করছে পবিত্র করে কিভাবে পবিত্র করে তৎপাদম সলিলম যথা যেউ বাসুদেবঙ্কর কৃষ্ণঙ্কর কথা আমি শ্রবণ করুছে সেই কৃষ্ণঙ্কর পাদ জল গঙ্গা জল বা শালগ্রামঙ্কর জল বিগ্রহঙ্কর শরণামৃত যেভাবে তিনি জগৎকু পবিত্র করছেন গঙ্গা দেবী স্বর্গ নর্ত্য পাতাল ভগবানঙ্কর চরণ কমলের জল তিনি লোককে পবিত্র করছে তৎপাদম সলিলম যথা ভগবানঙ্কর কথা কিভাবে পবিত্র করতে না ভগবান পাদপদ্ম বাহারে থাকা গঙ্গা জল যেভাবে তিনি লোককে পবিত্র করছেন দেবলোক বি পবিত্র করছেন দেবলোকরে যে গঙ্গা প্রথম হলে তিনি ভাগে বিভক্ত হয়েছেন দেবলোকরে যে গঙ্গা আছেন তাঁর নাম হচ্ছে মন্দাকিনী আর দেবতাঙ্ক ভিতরে সর্বশ্রেষ্ঠ দেবতা দুইজন ব্রহ্মাজী তাঁর পুত্র শিবজী ব্রহ্মাজী প্রতিদিন কমণ্ডলরে যে ব্রহ্মাজী কমণ্ডল হয়েছিল সে কমণ্ডলে গঙ্গাঙ্গর জল অনেক বামন বাবুঙ্কর পাদপদ্মী যে ভূত করেছিলেন সে জল আজি পর্যন্ত ধারণ করে বলছেন এবং শিবজী গঙ্গা ঘর মস্তকরে জকর রয়েছেন তেমন মন্দাকিনী স্বর্গলোকরে প্রভাবিত হয়েছেন সে পবিত্র করছেন দেবতা মানুষ আমার ভূলোকরে গঙ্গা বা ভগীরথ এবং তরল উপরে পাতাড়ে ভগবতী ভগবতী ইয়ে তিনি লোককে যেভাবে গঙ্গা পবিত্র করছেন সেভাবে তিনি জনকে ভাগবত পবিত্র করতে কাহা না বক্তারম পৃথকম সূত্রম যে প্রশ্ন করছি যে ভাগবত কুচান যে শ্রবণ করছেন গঙ্গা জল যেভাবে পবিত্র করছেন এই ভাগবত সেভাবে পবিত্র করিবে ভাগবত মহাত্ম্য সংক্ষেপ আপনার দুই তিনটি শ্লোকের কহি কথা প্রসঙ্গ আমি যা বিশেষ করে এবার শুকদেব গোস্বামী ভাগবত মহাত্ম্য রয়েছে ভাগবত কি শ্রবণ করা পরিতৃপ্ত সভাকে আসলে শুকদেব তো সে ব্রহ্মরা ব্যাসদেবঙ্কর তপস্যা লব্ধ পুত্র আর তাঙ্কর দিক বসনা বস্ত্র কিছু না দিক বসনা আজান মন্দির ভোজ বিশাল বাহু বিশাল ভোজ বক্ষ অতি বিশাল বক্ষ ভগবান রূপ আর শুকদেব গোস্বামী রূপ সমান দীর্ঘ নাসিকা বিশাল নেত্র দীর্ঘ কপাল আর উন্মত কৃষ্ণ প্রেমরে কৃষ্ণ ভক্তি উন্মত হিসেবে বিচার না তার পরীক্ষিত ব্রহ্ম অভিশাপ দিয়েছেন ব্রাহ্মণ বালক অভিশাপ দিয়েছেন যে সাত দিন ভিতরে মহারাজ পরীক্ষিতি তথ্যকে তাকে দংশন করিবে তাঙ্কর মৃত্যু হব এই সংবাদ শুনে পরীক্ষিত মহারাজ বহুত আনন্দিত হয়ে গেল কে আজ জগতের এখন জনে কর্মী কুহতু জ্ঞানী কুহতু বা সাধারণ লোক কুহতু তা কহিপারে তার মৃত্যু সংবাদ শুনে সে আনন্দ হুয়ে কে আনন্দ হুম সবুত ভয়ঙ্কর অবস্থা যে মৃত্যু সংবাদ, মৃত্যুটা কত কষ্ট শুনন্তু সেটা ভুলে যান। মৃত্যুর কষ্ট মনুষ্য জানে না, জন্মর কষ্ট মনুষ্য জানে না, দুইটা কষ্ট আমি জানিপার না আমি জীবনে, এত অজ্ঞান আমার। মরিবার কষ্টটা কেমন জানি, লোক এক্সপ্রেস করেছি কে মরিয়া পূর্বর কহিছি মুই এমনি কষ্ট পাইকি মরিছি বলি, সেটা কহিপারিবে। মরণ কষ্ট আর জন্ম কষ্ট, মাতৃগর্ভে কেবল কষ্ট জন্ম হয় তা আমি জানি, কিন্তু ভাগবত ভগবান কহুছেন কষ্টর কথা, পূর্ববর্ষ সমিতির জন্ম কষ্টর কথা। ইয়ে অজ্ঞান অবস্থা আমার, আরে পরীক্ষি যে তোর শুনলে মোর মৃত্যু হব সাথে দিন ভিতরে বহু আনন্দিত হয়ে ভক্ত সে সবাই প্রস্তুত হয়ে রয়েছে, কিন্তু না অভক্ত কু মৃত্যু গ্রাস করে, মৃত্যু তাপরে বিজয় প্রাপ্ত হুয়ে, কিন্তু ভক্ত কন করে ভক্ত মৃত্যু উপরে বিজয় প্রাপ্ত করে, সে প্রতিদিন প্রস্তুত হয়ে রয়েছে। আজ মরণ হয়ে যাও কোন ক্ষতি হয়েছে, আজ তো প্রভুঙ্কর পারপদ্মারে আমি শরণাগত হয়েছি, নাম করেছি, প্রসাদ পাইছি, আজ মোর মরণ হয়ে গেলে মোর কোন ক্ষতি হয়ে গেল, ভক্ত প্রস্তুত হয়ে গেছে। পরীক্ষিত মনে বিশেষ ভাবে আনন্দিত হয়ে গেলে যে এটা মোর গোটে বহুত বড় কৃপা ভগবানঙ্কর, মু যেউ রাজা হয়েকি পুরা আসক্ত হয়েকি রয়েছিলি রাজা হয়েকি রাজ হয়ে, মো জীবন ভিতরে মু বোধে বাহারি পারিনথান্তি রাজরাজির, কিন্তু এটা ভগবানঙ্কর করুণা, এটা তাঙ্কর দৈন্যরে কহুছন্তি, এটা প্রকৃত কথা নুহে, তাঙ্কর অন্তর্ভাব যাহা ভগবান মতো বড় করুণা কলে মতো বিশ্বরু হটেই দেবে, আর নিশ্চিত হয়ে যাহা মো জীবনের সবচেয়ে গোটে বড় মিলা সাত দিন এই জগতরে অনিত্য জগতরে নিত্যতা কাহার না, কিন্তু মতো ভগবান সাত দিন বঞ্চা পাই জগতরে বড় দেবে, বহু আনন্দ হয়ে আর এই সাত দিন ভিতরে মোর মরণ কেবে হব না, কিন্তু ব্রহ্মবিষাক তো ভগবান কেবে হলে কাটিবে না, ভগবান মতো মাতৃগ্রহ রক্ষা করিপারিথান্তি কিন্তু বর্তমান রক্ষা করিবে না, কাহি রক্ষা করিবে না, না যেহেতু তাঙ্কর ভক্ত অভিশাপ দিয়েছি ব্রহ্ম অভিশাপ দিয়েছি, তেমন এই সাত দিন মতো ভগবান চাহিলেই পাইপারিবে না, ইনডাইরেক্টলি সে ভাবুছেন, তেমন সাত দিন এই অনিত্য জগতরে বঞ্চিবাটা মোর মৃত্যুত্ব হয়েগলি, তেমন কোণ করিবি চালিয়া সব সভা ত্যাগ করি বসিলি গঙ্গা কূলে পয়ো প্রবেশন কলে। পরীক্ষিত মহারাজ যখন ভাগবত শ্রবণ করিবা পাই আসতিলে সেমানে পরীক্ষিত মহারাজ দেখা পাই আসতিলে, পরীক্ষিত মহারাজ কিভাবে মৃত্যুবরণ করিবে এবং কেউ কেউ দেখা পাই আসতিলে, যে ভগবান ব্রহ্মাস্ত্র কু এবং উত্তরার গর্ভ ভিতরে ভগবান তো উত্তরাঙ্ক রক্ষা করছেন, এক সঙ্গে ভগবান অছেন কেউঠি না রথ উপরে, দ্বারকা কু রথ অভিমুখ হয়ে যাবে, রথ রথ দ্বারকা যাব, অশ্ব যোড়া হয়ে গেছেন, উদ্ধব সাত্বিকী জগিছেন রথ উপরে যে ভগবান যাবে, সেই সময় উত্তরা কান্দি কান্দি আসছে, ভাই ভাই দেখুছেন যে অগ্নিপিণ্ড তাঙ্কর উত্তর ভিতরে আসছে, আসি ভগবান শুনে যাচ্ছেন, তেমন ভগবান কম করছেন না এক সঙ্গে রথে অছেন এবং এক সঙ্গে অঙ্গুষ্ঠি পরিমাণ হয়ে উত্তরার গর্ভ ভিতরে প্রবেশ করেছে, এবং পরীক্ষিত মহারাজ দর্শন দিয়ে তাকে সুরক্ষা দিয়েছেন, তেমন সমস্তে কৌতূহলে সম্রাট সমগ্র জগতরে খেলে গেল এবং সমস্তে কৌতূহল আনন্দিত হয়ে দেখা ব্রহ্মাস্ত্রকে যে নিষ্ফল করে সে বর্তমান ব্রহ্মসাপকে নিষ্ফল কিভাবে করে আমি চাল দেখা, বিভিন্ন সম্প্রদায়ের সাধু বিভিন্ন স্থানর সাধু এই সম্বাদ দেবার পর্যন্ত চালিয়ে সেমানে আসছেন, সাত দিন আমি রহিবা সাত দিন ভিতরে কেমতি পরীক্ষিত মারা দেহ ত্যাগ করে আমি এটা দেখলাম, গোটে কৌতূহল দেখা পাই আসতে, কিন্তু সে আগে তাঙ্কর ভাগ্যের এভাবে মহাত্মা সুখদেব গোস্বামী কু ভেটিবে, সুখদেব গোস্বামী পরীক্ষিত কু ভেটিবে, সাক্ষাৎ করিবে এবং সেটি ভগবান প্রবচন ভগবান কথা চালিবে ভাগবত চালিব, এটা মুহূর্তে জানিনা, দেব লোক সম্বাদ এ সম্বাদ খেলি গেল, দেবতা মানে কম কহিলে মর্ত্য লোকের সুখদেব গোস্বামী ভাই মহাত্মা মুখর যদি মর্ত্যবাসী মানে ভাগবত শুনবে সে তো আমার হয়ে যাবে, তাহলে আমি কম কহিবা না সমস্ত হটে দেওয়া পরীক্ষিত মানছে, পরীক্ষিত মানে ভাগবত কহিলে তো পরীক্ষিত আমি কম করিবা না অমৃত পেয়ে দেওয়া, আমি চাল সুখদেব গোস্বামী বলল সে সভার সমস্ত বাহার করে দিয়ে আমি কেবল ভাগবত শুনি, परीक्षिते कथं वक्तु सभायां संस्थिते सुखं सुधा कुन्दं गृहीत्वैव देवस्तत्र समागतान् सुखदेवं सभारे जो सुखदेव प्रवचन दला पई आरंभ करिया पूर्व किछि समय पूर्व देवता माने सुरा कुंभ अमृतर कुंभ को धरी से एहुरी सुरा सुधा कुंभ अमृतर कुंभ को धरी आसी पहुंचे एवं आसी सुखदेव गोस्वामी कौन कौन छथि सुखम वदना सर्वेषु कार्यं कुशलं सुरा कथां सुधां प्रपयस्व गृहीत्वैव सुधामिमं सुखदेव गोस्वामी आकाशे प्रणाम करुछन्ति कार्य साधन करे प्रणाम दरकार देवता माने सुकार्य कुशल सुरा देवता माने किभली कार्य साधन करि हरि दक्ष कौन कार्य साधन करिबे परीक्षित को काहे के भागवत कथा सुनैबे आमे सुना आई एत साधन से सुनिया दरकार नहीं देवता मान के स्वार्थ अच्छे से स्वार्थी भागवत देवता मान स्वार्थी कही बहुत स्थान सुखदेव गोस्वामी क्रोध स्वार्थी कहे जो गजेन्द्र दुख पाँच एक हजार वर्ष ग्राह गजेन्द्र भितर संघर्ष चली गजेन्द्र समस्त परिवार आज गजेन्द्र दशा देखी बहुत कादुच्च प्रयास कर गजेन्द्र दुख को उधार कर गजेन्द्र दुख रु उधार कर समस्त देवता कि कष्ट देखा आज्ञा कि साधु लोक कि कष्ट पाता देखा आनंद पा ये लोकटा के कष्ट जो जो लोग बाड़ा जा थो कौन से साधु लोक देखिए हाँ मांड भल हो पलिज अपोजिम कर देवता मैंने किसी कह सब देवता आकाश में देखुं एक हजार वर्ष है ग्राह ब्रज भितर लगी प्रणाम घोषणा लगी स्तुति कला पर्यंत भगवान को डाकला पर्यंत आसना कारण गजेन्द्र एवं स्तुति कर भगवान गोटे नाम गुरी ना चलाक स्तुति कर स्तुति को पूर्व जन्म से अभ्यास करते भक्ति का कौन आज्ञा नष्ट हो भक्ति नष्ट ये भाई आप देखी ना चाष रे धान चाष बर्तमान खरा दिन आसो धान चाष हो वर्षा है नहीं खाली जमीटा चाष कर धान पकड़ धान बीजा नष्ट वर्षा है मानते से बीज से धान रही थोड़ा दुई मस लेखा पड़ गए धान भक्ति के नष्ट हो जो आप श्रवण करेंगे कीर्तन करेंगे प्रभु नाम भजन करेंगे ये अक्षय हरे कृष्णा 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 हरे 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 राम 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 हरे हरे ये अक्षय जिनिष गजेन्द्र आज काम लगे आज स्तुति अभ्यास करते आई प्रभु को डाक आदि डाक आ साधन कौन अच्छे किसी साधन ना भगवान को डाक कहे तो किसी दे डाक ना गजेन्द्र मैंने आसला ना गजेन्द्र मैं मोर कौन अच्छी ए शरीर को नहीं तो जगत रिच वस्तु मो शरीर तो बर्तमान विपद अवस्था अच्छे आ संसार मोर कौ वस्तु अच्छे वास्तविक आम पाखे कौन सी वस्तु ना गजेन्द्र लीलार आम ये शिक्षा करवा विपद बड़े केवल हरि रही आ विपद बेले जिते संपद आम रोजगार करे जगत से गोटे पैसा कम लगे गोटे पैसा कम लगे ना गजेन्द्र से भगवान को स्तुति पाठ कला करते देवता मैं आसना कहीं ना से देवता मैंने डाकि ना सुखदेव राजी गले कि देवता सुना ये निष्ठु हरि भगवान गौरव को भरिक आस भगवान क्यों आगवान भगवान भक्त अंतर ये दया आगे देखुचे आ भगवान को दया को माप पार दया सगर गोटे जीव संसार जी दुख पाँच तार कोटि कोटि गुणी दुख भगवान अंतर भर लगे আমি বা গোটে লৌকিক পুয়াটা জন্ম করছে তার টিকে ঘা হয়ে গেল জ্বর হয়ে গেল দুঃখ লাগুছে সে আমার পুয় নুহে কর্মানুসার পুয় হয়েছি পুয় নথিলা কি পুয় হয়ে রহব না সাংসারিক পিলা ছুঁয়া স্ত্রীর দুঃখ দেখি আমার অন্তর দয়া হয়েছে আজ আমার নিত্য পিতা আমি যদি সংসার দুঃখ পাইতাম কেতে কষ্ট লাগুত চিন্তা কর ভগবান গজেন্দ্র দুঃখ দেখি এত আপন হচ্ছে গৌড় কিন্তু গৌড় তুমি মোর মনের বেগরে চাল গৌড় কু না তুমি আরো শীঘ্র চাল গৌড় শীঘ্র চাল সমস্ত শক্তি গড় খরচ করেদেওয়ার পরে বি ভগবান সন্তুষ্ট হন দুঃখর জীবন দুঃখক দূর করার সংসার কেতে জন প্রয়াস করছেন আজ্ঞা আমি জ্বর পড়িগলে মৃত অবস্থায় পড়িগলে বাপা কোণ করিপারে অতি বেশি মেডিকাল নিয়ে পকাই দিয়ে আপন করিপার আছে করিপার কিন্তু ভগবান গজেন্দ্র উদ্ধার করা তাঙ্ক অন্তর এভাবে দেওয়া আসছে গরুড় কিন্তু গরুড় তুমি কোনো মনের ভাব জাণ না কলে মু কোন চাহুছি মু চাহুছি মোর মনর বেগরে তুমি চাল মু সন্তুষ্ট নুহে তুমি মু গজকু শীঘ্র উদ্ধার করিবি তেমন গরুড় সমস্ত শক্তি খরচ করি আকাশ পথরে সে বুঝি পাইলে ব্যক্তি অধিক স্বর সম সরিযিব তার কোন করিয়ে সে মু ছাড়ি না গরুড় মু ছাড়ি ভগবান আরে এই দুইটা বিপদ মো গজেন্দ্র সিং ডাকুছি এবং গরুড় মো বিমান আনি গলাই তু ভগবান বান্ধ কর ভগবান ভক্ত দুঃখ কু দূর করিয়া এতে ত্যাগ করতাম অন্ত জীব সিনা বুঝি পারুনি গোটে হাতে ধরিছন্তি গরুড় কু মন বেগে চলছেন পৌঁছে গেলে আরে ভগবান আমার মনোবেগ এইটু কি আমি আমেরিকা চিন্তা করছি প্রভুঙ্কর মনোবেগ সৃষ্টি তৈরি করছেন মন বেগরে অভিজ্ঞ গজেন্দ্র পাখে পৌঁছে গজেন্দ্র কু আগে দেখি ব্যাকুল দূর করা আগের চক্রটা দেখি দেখি যাচ্ছে ভক্তর দুঃখ দূর করা ভগবান বড় ব্যাকুল দেবাদেব মানে নুহতি আই মানে সুকার্য কুশল অসুরা দেবতা মানে বড় কৌশলী কেমতি কার্যটা সাধন করবে তেমন সে কোণ করছি হে সুখদেব গোস্বামী কথা সুধাম প্রপয়াচ্ছ গৃহীতম সুধাম দুইটা তো অমৃত এ জগতের দুইটা অমৃত আছে আর কিছু অমৃত না গোটে হচ্ছে ভগবানকর কথা হচ্ছে গোটে অমৃত সেটা এইটি পান করিপার এই অমৃত এইটি পান করিপার কিন্তু এই শরীরে স্বর্গর অমৃত পান করিপারে আর এই অমৃত কথা অমৃত সে অমৃত কিভাবে নিন্দা করে যেত এটি শুনেদেলে সঙ্গে সঙ্গে লাগিগলে আজকাল কোণ কৌছ তোমার এই স্বর্গর অমৃত কু নেই পরীক্ষিত তুমি পরীক্ষিত প্রদান করি পরীক্ষিত জীবিত রহবে আরি কথা রূপক অমৃত তুমি দেবি দেখ এ ভরি সভায় সমস্তে বসিবে দেবতা বসতে সুখ তুমি কলে যে দেবতা বসবে তা প্রবচন দেবে না কী কোসুধা কথা লোকে মণি মহান ব্রহ্মরাত বিচার্যতি তদাদেন দেবেঞ্চ হাসত ব্রহ্মরাত হসিবে এলে হে দেবতা তোমার বিজ্ঞ গুণ আছে কিন্তু কো সুধা কো লোকে কথা ই তোমার স্বর্গ লোকের অমৃতটা কেউঠি আর কৃষ্ণ কথার তো অমৃত কেউঠি কো কাচ কো মণি মহান কোন কাচ মণি দুইটা দেখা পাই সমান হলে কোন কাচর কোন মণির গুণ আছে দুইটা না কোন অমৃত লাগিছে বলে স্বর্গর অমৃত আর কথার অমৃত সমান মনে করে দেবে অভক্তাশ্চম ন বদৌ স কথা অমৃত কে না তোমাকে এই কথা অমৃত শুনিবার অধিকার নাই হরি স্বাভাবিক কে তোমার এটা অধিকার নাই না কাহিকি না শ্রীমৎ ভাগবতম বার্তা দেবানাম অপি দুর্লভ তুমি কাই তুলনা করে দেব ভাগবত স্বর্গ অমৃত সহিত ভাগবত কথা মত তুমি তুলনা করে দেব তাহলে তুমি ভাগবত সবার বসে পাইব তুমি অধিকার নেই দেবতা মান সুখদেব গোস্বামী খেয়ে দেবে ইয়ে হচ্ছে ভাগবত কথা স্বর্ণ মতো দুর্লভ দেবতা মানে মধ্যে ভাগবত কথা প্রাপ্ত হওয়া কষ্ট সেপি সেমানে ইচ্ছা করেন যে আমি ভারতবর্ষকে যাব ভারতবর্ষের ভক্ত হব
ভাগবত কথা শুনি না, কারণ দেবলোক ভাগবত কথা হবে না,
দেবলোকের ব্রহ্মা যে আসে ভাগবত কথা প্রবচন দিয়ে কিন্তু সেটি মথায় রয়ে যাবে না ভাগবত কথা, কাহিনী সেটি প্রচুর ভোগ আছে,
ভোগ থিলে আপন কথা শুনিপারিবে।
ইন্দ্রমান ভোগোন্মুখী হয়ে গেছেন না, মন সব ইন্দ্রের সাথে যুক্ত হচ্ছে, মন কান সাথে যুক্ত হলে কানটা শুনিব, কিন্তু ভোগ হয়ে গেল মানে মন তো ভোগ বুঝে রাখব, সে কান একান্তরে পশিলে সে ভিতরে যাবে, সে একান্ত পশি সে কান বাহির করে।
দেবলোকের কথা বলল
ভোগ প্রাচুর ভূমি, সে পুণ্য হইব, পুণ্য যদি সে মিলছে, তেমন আমার বহুত বড় ভাগ্য, বিশেষ করে মোর মধ্যে বহুত ভাগ্য আপনার দয়ারু, বৈষ্ণব মানুষ দয়ারু, আচার্য মানুষ দয়ারু, সমস্ত বৈষ্ণব মানুষ দয়ারু, প্রভু যারা আমাকে সক্ষম দিয়েছেন, মু কিছু সংস্কৃত শ্লোক সংস্কৃত ব্যাকরণ কিছু পড়িনি, কেবল ভাগবত করুণার বৈষ্ণব মানে আচার্য মানুষ করুণার মু কিছু কুছি, মোটর দুষ্কৃতি পাই আপনার ক্ষমা করবে। এবে এই বর্ষ এই স্থানে ভক্ত চরিত্র কিছু কহা পাই না, ମୁଁ ତ ମନସ୍ତ କରିଥିଲି ଛଅ ମଉଥିରେ, କାରଣ ବହୁତ ବଡ଼ ଶିକ୍ଷା, ବିଶେଷ କରି ଭକ୍ତ ଜୀବନ କିଭଳି, କାରଣ ସମଗ୍ର ସମାଜ ବର୍ତ୍ତମାନ ଧନ ପଛରେ ପାର, ଧନଟା ଦରକାର, କିନ୍ତୁ କେଉଁଟା ମହାଧନ ସଂସାର ଜାଣେ ନାହିଁ, ଯେ ମହାଧନ କ'ଣ ସଂସାରରେ ଅଛି, ଭକ୍ତି ଧନ ହେଉଛନ୍ତି ମହାଧନ। ତେଣୁ ଏ ବର୍ଷ ସୁଦାମାଙ୍କର ଚରିତ୍ର ଦ୍ୱିତୀୟ ଅଧ୍ୟାୟ ଆମେ ଶୁଣିବା, ଆପଣମାନେ ସମସ୍ତେ ସୁଦାମାଙ୍କର ଚରିତ୍ର ଶୁଣିଛନ୍ତି, ଦ୍ୱିତୀୟ ଅଧ୍ୟାୟ ଚରିତ୍ର ଶୁଣିଥିଲେ, କିନ୍ତୁ ବାସ୍ତବିକ ବହୁତ ଭୁଲ ତତ୍ତ୍ୱ ଆପଣ ଯେଉଁ ସୁଦାମା କ୍ୟାସେଟ୍ ଦେଖୁଛନ୍ତି ବହୁତ ଭୁଲ ଜିନିଷ ଅଛନ୍ତି, ସୁଦାମା ସେଭଳି ନୁହନ୍ତି, ବହୁତ ଉନ୍ନତ ଭକ୍ତ, ବହୁତ ଉନ୍ନତ ଭକ୍ତ, ଆମେ ତାଙ୍କ ଚରିତ୍ର ଶୁଣିବେ, ଭଗବାନ ତାଙ୍କୁ ଗୋଟେ କୃତାର୍ଥ କଲେ, ସେ କାହିଁକି ଦ୍ୱାରକାପୁରକୁ ଗଲେ, ତାଙ୍କ ପତ୍ନୀଙ୍କର ସ୍ୱଭାବ କ'ଣ, କିଭଳି ଭଗବାନ ତାଙ୍କୁ ଆଦର କରୁଛନ୍ତି, ଦ୍ୱାରକାପୁର କିଭଳି ସେବା କରୁଛନ୍ତି, ଏସବୁ ଆମେ ଶୁଣିବା। ତେବେ ସ୍ୱାମୀପାଦଙ୍କ ପ୍ରଥମେ ବନ୍ଦନ ଅଧ୍ୟାୟରେ ବନ୍ଦନ ପାଠ କରି ଆରମ୍ଭ କରିବା। ଅଥ ସତି ତମେ କୃଷ୍ଣ सीतामानं गृहागतं संपूज्य पृच्छत् अर्थेप्सुं गुरुवाक्यं कथा मुदा। दुई श्लोक रचना करी छन्दि, इको देवे दंपति लक्षण जस्ता अर्थ अस्मित में ये अस्सी अध्याय श्रीमद् भागवत में आज जब आप कष्ट लगे तेल तो सुदाम चरित आरम्भ हो, बहुत रसमय भक्तिमय जिनिस। ସୁଦାମ ଚରିତ୍ର କିଭଳି ଭାଗବତ ମାନେ ଆରମ୍ଭ କରାହଉଛନ୍ତି, କୌଣସି ଚରିତ୍ର ଭାଗବତ ମାନେ ଡାଇରେକ୍ଟ ଆରମ୍ଭ କରାଇ ନାହାନ୍ତି, ଭାଗବତ ମୁଁ ଯଦି ପ୍ରଶ୍ନ ଉତ୍ତରର ପରୀକ୍ଷିତ ମହାରାଜଙ୍କ ପ୍ରଶ୍ନ ହିସାବରେ ସୁଖଦେବ ଗୋସ୍ୱାମୀ କରୁଛନ୍ତି। ଶ୍ରୀମଦ ଭାଗବତ ଦଶମ ସ୍କନ୍ଧରେ ନବେଟି ଅଧ୍ୟାୟ ଅଛନ୍ତି, ତା ଦେହରେ ଗୋପଲୀଳା ହେଉଛନ୍ତି 38 ଅଧ୍ୟାୟ ବୃନ୍ଦାବନ ଲୀଳା, ଏବଂ ମଥୁରା ଲୀଳା 11 ଅଧ୍ୟାୟ, ଏବଂ ଦ୍ୱାରକା ଲୀଳା 41 ଅଧ୍ୟାୟ। ଶେଷ 41 ଅଧ୍ୟାୟରେ ଦ୍ୱାରକା ଲୀଳା, ତା ଭିତରୁ 80 ଆଉ 81 ଏ ଦୁଇ ଅଧ୍ୟାୟ ଆମେ ପାଠ କରିବା। ଇଏ ସୁଦାମାଙ୍କର ଚରିତ୍ର ଅଛି, ବହୁତ ସୁନ୍ଦର ଚରିତ୍ର, କେବଳ ଆପଣ ଧୈର୍ଯ୍ୟ ଧରି ଶୁଣିବେ। ଅଥ ଅସିତମେ କୃଷ୍ଣ ସୁଦାମାନ ଗୃହଂ ଗତମ୍, ଭଗବାନ ଶ୍ରୀକୃଷ୍ଣଙ୍କର ଗୃହକୁ ଦ୍ୱାରକା ପୁରୀକୁ ସୁଦାମା ଯାଇଥିଲେ। ସୁଦାମା କାହିଁକି ଯାଇଥିଲେ, ଧନ ଆଣିବା ପାଇଁ ଯାଇଥିଲେ ନା, ସବୁ ଲୋକ ଜାଣନ୍ତି ସେ ଗରିବ ଥିଲେ, ତ ଖାଇବାକୁ ପାଉନଥିଲେ, ଗରିବ ଥିଲେ, ସେଥିପାଇଁ ସେ ଧନ ଆଣିବା ପାଇଁ ଯାଇଥିଲେ ନାହିଁ। ଭାଗବତ ହେଉଛନ୍ତି ବ୍ୟାସରେ ଯାହା ବି ରଚନା କରିଛନ୍ତି, ତାଙ୍କର ଅନ୍ତିମ କୃତ ହେଲା ଶ୍ରୀମଦ ଭାଗବତ, ଭକ୍ତିମୟ ସର୍ବପୁରୁଷାର୍ଥ ଭକ୍ତି ପ୍ରେମ କେବଳ ଭାଗବତ ଅଛନ୍ତି। ସୁଦାମଙ୍କୁ କି ଦରିଦ୍ର ବୋଲି କହିଦେବେ, ଭିକାରୀ ବୋଲି କହିଦେବେ, ମହାନ ଅପରାଧ ହେଇ ଶ୍ରୀକୃଷ୍ଣଙ୍କର ଗୁରୁକୁ ସୁଦାମ ଯାଇଛନ୍ତି, ଦ୍ୱାରକାପୁରକୁ ପ୍ରବେଶ କରିଛନ୍ତି,
ସମ୍ପୂଜ୍ୟ ଅପୃଚ୍ଛତା ଭଗବାନ ତାଙ୍କୁ ପୂଜା କରିଲେ ଅପୃଚ୍ଛ ଭିନ୍ନ ଭିନ୍ନ ପ୍ରଶ୍ନ ପଚାରିଲେ ଅଥେପ୍ସୁମ ଗୁରୁବାସ କଥା ଆମୁଦା ଅଧ୍ୟୟନ ତିନୋଟି ବିଶେଷ କଥା ଶୁଣିବା ଭଗବାନ ସୁଦାମାଙ୍କୁ ପୂଜା କରିବେ ଏବଂ ଦ୍ୱିତୀୟ ଜିନିଷ ହେଉଛନ୍ତି ଅପୃଚ୍ଛକ ବିହିତ ପ୍ରଶ୍ନ ବିଭିନ୍ନ ପ୍ରଶ୍ନ ପଚାରିବେ ଏବଂ ଗୁରୁବାସ କଥା ଆମୁଦା ଗୁରୁକୁଳରେ କିଭଳି ଉଜ୍ଜୟିନୀରେ ବାସ କରୁଥିଲେ ଦୁଇ ଭାଇ ଏ କୃଷ୍ଣ ବଳରାମଙ୍କ ସହିତ ସୁଦାମା କିଭଳି ରହିଥିଲେ ସେ କଥା ଭଗବାନ ଶ୍ରୀକୃଷ୍ଣ ସବୁ କହିବେ ସୁଦାମା ଦ୍ୱାରକା ପୁରୀ ଯାଇଛନ୍ତି କେବଳ ସୁଦାମାଙ୍କର ଶ୍ଳୋକ ଦୁଇଟି ଅଛି ଦୁଇଟି ପ୍ରବଚନ ଦେଇଛି ଆଉ ସବୁ ଭଗବାନ ଶ୍ରୀକୃଷ୍ଣ ହିଁ କହିଛି ଆଉ କିନ୍ତୁ ଇଏ ଗୋଟେ ଅଦ୍ଭୁତ ଲୀଳା ଶ୍ରୀମଦ ଭାଗବତମରେ ଏଇ 80 ଅଧ୍ୟାୟ ପାଖରୁ ସୁଦାମାଙ୍କର ଚରିତ ପ୍ରସଙ୍ଗ କେବେ ଆସୁଛି ପ୍ରଥମ ଶ୍ଳୋକ ଆମେ ଜାଣିବା ଭଗବାନ ଏଇ ଅଧ୍ୟାୟ ପରଠାରୁ ଆପଣ ଯେଉଁ ଅଧ୍ୟାୟ ସବୁ ପାଠ କରିବେ ଭଗବାନଙ୍କର କରୁଣା ଅଧିକ ଦୟା ଅଧିକ କରିଛନ୍ତି ମୁରାରୀ ସୁରାରୀ ମାର କହରି ପୁରାଚକାର ସଂସତମ ଅତପର ବିନେବତ ନିଜ ଉପକାର ନିଜ ଉପକାରମ ଆଚାର ହରି ଅସୁରମାନଙ୍କୁ ନିଧନ କରୁଥିଲେ ସେ ହରି କଣ କଲେ ବର୍ତ୍ତମାନ ଅସୁରମାନଙ୍କୁ ମାରିଆଣ ପୁରା ଚକାର ସଂସତମ ଯେ ସାଧୁମାନଙ୍କର ମଙ୍ଗଳ କରନ୍ତି ଯେଉଁ ହରି ପୂର୍ବରୁ ଆପଣ ଶୁଣିଥିଲେ ଭଗବାନ ଶ୍ରୀକୃଷ୍ଣ ଆଙ୍କୁ ମାରିଲେ ତାଙ୍କୁ ମାରିଲେ ଚିଷ୍ପଳକୁ ମାରିଲେ ସବୁ ମାରିଛନ୍ତି କିନ୍ତୁ ବର୍ତ୍ତମାନ ଅତପର ବିନେଇବେ ତତେ ନିଜ ଉପକାର ସାଧିତ ବର୍ତ୍ତମାନ କାହାକୁ ମାରି ନାହାନ୍ତି ହରି ନିଜ ଉପକାର ନିଜ ଭକ୍ତ ଉପକାର ସାଧିତ ଅପର ଯେ ଭକ୍ତ ସୁଦାମାର କିଭଳି ଉପକାର କରିଛି ନିଜ ଭକ୍ତ ଏ ପ୍ରସଙ୍ଗ ବର୍ତ୍ତମାନ ସୁଦାମ ଚରିତ କିଭଳି ଆରମ୍ଭ କରୁଛନ୍ତି ନା 79 ଅଧ୍ୟାୟ ଭାଗବତ ଏକ ବିଜ୍ଞାନ ଆକୁ ବୁଦ୍ଧି ବଳରେ ଆମକୁ ବୁଝିପାରିବା ଭଗବାନଙ୍କର ଶରଣ ଯାଇ ଆଚାର୍ଯ୍ୟମାନଙ୍କର ଟୀକା ପାଠ କଲେ ଆପଣମାନେ ବୁଝିପାରିବେ ଯେ ଦଶମ ସ୍କନ୍ଧର 79 ଅଧ୍ୟାୟରେ ଭାଗବତ ଯେଭଳି ସରିଗଲା ଭଳି ଲାଗିଲା କାହାକୁ ପରୀକ୍ଷିତ ମହାରାଜ ଏ 7 ଦିନର କଥା 7 ଦିନ ଅତିବାହିତ ହେଲାଣି ଏ ଶେଷ ଦିନର କଥା ଆଉ କିଛି ସମୟ ପରେ ପ୍ରତ୍ୟକ୍ଷ ଆସିବ କାରଣ 7 ଦିନ ସମୟ ମାନେ 7 ଦିନ ପୂର୍ଣ୍ଣ ହେଲେ ପ୍ରତ୍ୟକ୍ଷ ଆସିବ ପରୀକ୍ଷି ଚାହୁଁନାହାନ୍ତି ଯେ 7 ଦିନ ପୂର୍ବରୁ ବା ପ୍ରତ୍ୟକ୍ଷ ଆସିବା ପୂର୍ବରୁ ଏ କଥା ବନ୍ଦ କରିବ ସେ ଚାହୁଁଛନ୍ତି ପ୍ରତ୍ୟକ୍ଷ ଆସୁ ଗୋଟେ ଦର୍ଶନ କରିବି କଥା ବନ୍ଧ ମାନେ ଏଇ ଅମୃତ ପାନ କରିକରି କଥା ଅମୃତ ପାନ କରିକରି ମୁଁ ଏଭଳି ବତାଇ ଦେଇ ତକ୍ଷକୁ ଦଂଶନ କଲେ ବି ମୁଁ ଜାଣିପାରିବିନି ତକ୍ଷ ଦଂଶନ କରାଗଲ କିନ୍ତୁ ୟା ପୂର୍ବ ଅଧ୍ୟାୟ ଯେ ବଳରାମ ଭିନ୍ନ ଭିନ୍ନ ତୀର୍ଥ ଭ୍ରମଣ କରି ସବୁ ଆସିଛନ୍ତି ତୀର୍ଥ ଭ୍ରମଣରେ ବହୁ ଅଶୋକ ମାରିଛନ୍ତି ଗୁହାଳେ ଯାଇଛନ୍ତି ଏବଂ ଶେଷରେ ତାଙ୍କ ଶିଷ୍ୟ ଦେଇକି ଆସିଛନ୍ତି କୁରୁକ୍ଷେତ୍ରରୁ ଯାଇଥିଲେ ବଳରାମ କୁରୁକ୍ଷେତ୍ରରେ ବଳରାମ ଯାଇ ପହଞ୍ଚିଲେ ଯେଉଁଦିନ କୁରୁକ୍ଷେତ୍ରରେ ପହଞ୍ଚିଲେ ସେଇଦିନ ଭୀମସେନ ଆଉ ଦୁର୍ଯ୍ୟୋଧନର ଗୋଟା ଯୁଦ୍ଧ ଚାଲିଛି ବଳରାମ ତୀର୍ଥ ପଳେଇବାର କାରଣ କଣ ବଳରାମଙ୍କର ଭାରି ଆସକ୍ତି ଥିଲା ଦୁର୍ଯ୍ୟୋଧନଙ୍କ ପ୍ରତି ଭକ୍ତ ଆରେ ସମସ୍ତଙ୍କର ଭକ୍ତ ପ୍ରତି ଆସକ୍ତି ଅଛି ନା ଶିଷ୍ୟ ପ୍ରତି ଆସକ୍ତି ଅଛି ନା ତେଣୁ ଗଦାଯୁଦ୍ଧରେ ବିଦ୍ୟା ଯେହେତୁ ଶିଖେଇଥିଲେ ବଳରାମ କାହାକୁ ଦୁର୍ଯ୍ୟୋଧନଙ୍କୁ ସେ ଚାହୁଁଥିଲେ ଯେ ଦୁର୍ଯ୍ୟୋଧନର ବିଜୟ ହେବ କିନ୍ତୁ ଅର୍ଜୁନଙ୍କର କିଏ ସେଟା କିଏ ଭଗବାନ ଶ୍ରୀକୃଷ୍ଣ ତେଣୁ ବଳରାମଙ୍କରେ ଡାକି ମହାର ଯୁଦ୍ଧ ପୂର୍ବରୁ ଶ୍ରୀକୃଷ୍ଣଙ୍କୁ କହିଲେ ଭାଇ କାନା ଦେଖ ଆମର ଯୁଦ୍ଧ କରିବାରେ ସେମାନେ ତାଙ୍କ ଭାଇ ଭାଇ ଯୁଦ୍ଧ ଲାଗିଛି ବଳରାମ କହି ଚାଲା ସେ ଜାଣନ୍ତି ଯେ କୃଷ୍ଣ ଯାହା ସପୋର୍ଟରେ ଯିବେ ସେ ବିଜୟ ହେବ ଆଉ କୃଷ୍ଣ ନିଶ୍ଚିତ ଏ ସୃଷ୍ଟି ଧ୍ୱଂସ ହେଇପାରେ କିନ୍ତୁ ପାଣ୍ଡବମାନଙ୍କ ପକ୍ଷେ କେବେ ଛାଡ଼ିବେନି ମୋତେ ମାନେ ଛାଡ଼ିଦେବେ ମୋ ଭାତୃ ସମ୍ବନ୍ଧକୁ କାଟିଦେବେ କିନ୍ତୁ ପାଣ୍ଡବମାନେ ଛାଡ଼ିବେ ନା ପାଣ୍ଡବମାନେ ଅତି ପ୍ରିୟ ଭଗବାନ ଶ୍ରୀକୃଷ୍ଣ ଡାକିକି ବଳରାମ କହୁଛନ୍ତି ଭାଇ ତାଙ୍କର ତ ଘର ଫ୍ୟାମିଲି ମ୍ୟାଟର ତାଙ୍କର ଘର କଥା ସେ ଦୁଇ ଭାଇଙ୍କର ଯୁଦ୍ଧ ଲାଗିବ ସିଂହାସନ ଆମର ତ ମତଲବ କଣ ଅଛି ଆମେ ତାହେଲେ ବିହେ ତୀର୍ଥରେ କହିବା ଭଗବାନଙ୍କୁ ଦେଖ ବରମ ଭାଇ ମୁଁ କାହିଁ ତୀର୍ଥରେ ଯିବି ଭଗବାନ ଜାଣନ୍ତି ଯେ ଦୁର୍ଧନ ଶିକ୍ଷା ଦେଇଛି ବୋଲି ଦୁର୍ଧନ ତାଙ୍କ ଆଡ଼େ ପାଲଟା ଗଢ଼ୁଛନ୍ତି ଆଉ ନିକିତରେ ତାଙ୍କ ଆଡ଼େ ଗଢ଼ିବ ସେ ବ୍ୟବସ୍ଥା କରିବି କହିଲେ ନାଇଁ ନାଇଁ ଭାଇ ଏତେ ଗୋଟେ କାମ କର ମୁଁ ରହିଲେ କିଛି କ୍ଷତି ନାହିଁ କାରଣ ମୁଁ ତ ମହାଭାରତ ଯୁଦ୍ଧରେ ଯୁଦ୍ଧ ହିଁ କରିବି ନା ମୁଁ ତ ମୋ ସେନାକୁ ରହିଲେ ତୁମର ଶିଷ୍ୟ ନାରାୟଣ ସେନାକୁ ରହିଲେ କିଏ ଦୁର୍ଯ୍ୟୋଧନ ବିଜୟ କାହା ହଉ ତାର ଆଉ ମୁଁ କେବେ ଅର୍ଜୁନ ସାଙ୍ଗ ମୋ ଅର୍ଜୁନ ମୋ ସଖା ନା ମୁଁ କିଛି କରିବିନି ଚାରି ହାତ ହେଇଗଲିନି ସେଇ ଦୁଇ ହାତ ହେଇକି ରହିଲି ମୋ ହାତ ହେଇଗଲିନି କାରଣ ଭଗବାନ ଦ୍ୱାରାକାର କେତେ ଦ୍ୱିଭୁଜ ହୁଅନ୍ତି କେତେ ଚତୁର୍ଭୁଜ ହୁଅନ୍ତି ମୋ ହାତ ହାତ ବଡ଼ ହେଇଗଲି ସେ ଦୁଇ ହାତ ରଖିବି ଆଉ ଚକ୍ର ତ ଧରିବିନି ଅସ୍ତ୍ର ଧରିବିନି ଆଉ ମୁଁ ଏକୁଟା କଣ କରୁଛି ଯୁଦ୍ଧ ବି କରିବିନି ବଲାଙ୍ଗୀର ଠିକ ଅଛି ମୁଁ କାନା ଏକା ମୁଁ କିଛି କରିବିନି ତାର ରଥ ନାଗିବ ସାରଥ ମୋର କଣ ଅସୁବିଧା ମୁଁ ତୀର୍ଥରୁ ପଳାଏ କିନ୍ତୁ ଭଗବାନ ଶ୍ରୀକୃଷ୍ଣ ଦେଖିବା ପାଇଁ ଚାହୁଁଥିଲେ ଦେଖ ମୋ ଇଚ୍ଛା ଏ ଜଗତରେ ଏକମାତ୍ର କାର୍ଯ୍ୟ କରିବା କାହାକୁ ମୋ ବଡ଼ ଭାଇ ବଡ଼ ଭାଇଙ୍କ ଇଚ୍ଛାରେ କାର୍ଯ୍ୟ କରିବା ମୋ ବଡ଼ ଭାଇ ଯୁଦ୍ଧକୁ ଏଡ଼େଇକି ଚାଲିଗଲେ ତ ମୁଁ ତାଙ୍କୁ ସେଇ ସିନ୍ଟାକୁ ଦେଖିବି ଏମିତି କାର୍ଯ୍ୟ ହେଇଛି ସେ ବୁଲି ବୁଲି ଯେଉଁଦିନ ଆସି ବଳରାମ ପହଞ୍ଚନ୍ତି କୁରୁକ୍ଷେତ୍ରରେ କାରଣ ସବୁ ତୀର୍ଥ ମିଳୁଛନ୍ତି କୁରୁକ୍ଷେତ୍ରରେ ତୀର୍ଥ ସେ ଯେଉଁଦିନ ଆସିକି ପହଞ୍ଚନ୍ତି ବିଭୀଷଣ ଆଉ ଦୁର୍ଯ୍ୟୋଧନଙ୍କର ବଡ଼ ଯୁଦ୍ଧ ଚାଲିଛି ବମ୍ପ ଓଡ଼ିଆ ହେଲା କି ଆଉ କାଳେ ଯୁଦ୍ଧ ହେଲା ମୁଁ ଖସିକି ପଳେଇଥାନ୍ତି ମୋର ଶିଶୁ ଯୁଦ୍ଧ କରୁଛି କେମିତି କଣ କରିବି ଦୁର୍ଯ୍ୟୋଧନ ଦେଖିଦେବା ପ୍ରଣାମ ତୁମେ ଗୁରୁଦେବ ଆସିଛନ୍ତି ଯାହା ହଉ ମୋତେ ଶକ୍ତି ମିଳିବ ବଳରାମଙ୍କୁ ଯୁଦ୍ଧ ମୁଁ ଦେଖି ଶିଶୁକୁ ଶିଖିକରି କେମିତି ଯୁଦ୍ଧ କରୁଛି ବହୁତ ସମୟ ଯୁଦ୍ଧ ହେଉଛନ୍ତି ବହୁତ ଦିନ ଲାଗିଲାଣି ଏବଂ ସେଇଥିରେ ବି ସେ ଯୁଦ୍ଧ ରଖିଲେ ବଳରାମଙ୍କ ନାରୀ ବାପା ଡାକିଲେ କହିଲେ ଭୀମସେନ ଦୁର୍ଯ୍ୟୋଧନ ମୁଁ ତୁମକୁ ଦୁଇଜଣ ବିପଦ ଶୁଣ ଭଗବାନ କିନ୍ତୁ ଦୁର୍ଯ୍ୟୋଧନଙ୍କ ବାହାରେ ବଳରାମ କହୁଛନ୍ତି କିନ୍ତୁ ଦୁର୍ଯ୍ୟୋଧନ ଅନ୍ତର ଭିତରେ ଭଗବାନ କୃଷ୍ଣ ବସୁଛନ୍ତି ସେ ସୁଇଚ ବନ୍ଦ କରିଦେଇଛି ତ ଭାଇ ଜାଗାରେ ବି କିଛି ଶୁଣିନି ସେ ତୋର ଗୁରୁ କିନ୍ତୁ ଯାହା କହିଲେ ବର୍ତ୍ତମାନ ତୋର ଗୁରୁ କାମ ତୁ କିଛି ଶୁଣିନୁ ତୁ ଗୁରୁ ହବ କାରଣ ସେ ପରମାତ୍ମା ଉପରେ ଅଛି ସେ ସବୁ ଜାଣିନି ବଳରାମ ପଠେଇଲେନି କହିଲେ ଭାଇ ତୁ ଯା ତୁ ଦୁଃଖ ହେଇକି ତୁମେ ସୁନ୍ଦର କଥା କହିବେ ଯୁଦ୍ଧଟା ବି ବନ୍ଦ କର କହ ଯିବି ସାତିକି ନହେଲା କହିଲା ଦେଖ ପ୍ରଭୁ ବଳରାମ ଲାଗିଲେ କହିଲେ ବଳ ଭାଇ ତୁମେ ଭଗବାନ ଶ୍ରୀକୃଷ୍ଣଙ୍କୁ ପଠାଉଛ ତୁମେ ଜାଣିପାରୁନ ତୁମର ଶିଷ୍ୟ ଅସୁର ବୋଲି ତୁମେ ଜାଣିପାରୁନ କି ତୁମେ ଏତେ ସ୍ନେହ ଶିଷ୍ୟ ପ୍ରତି ଶିଷ୍ୟ ଯିଏ କରିଛି ସିଏ ଜାଣିଛି ଶିଷ୍ୟ ଯଦି ପୁଅ ଅଜଗା ହୁଏ ତ ବାପା ତାର ସ୍ନେହ ପଡ଼ିବ ଆପଣ କହିଲେ ମୁଁ ଭୁଲିଛି ତେଣୁ ମୋର ଶେଷ ଅନୁରୋଧ ମୋର କିଛି ଅନୁରୋଧ କରିବିନି କାହା ତୁମେ ଟିକେ ଯାଅ କାରଣ ତୁମେ ଅତି ଚତୁର କଥା କହିପାର ତ ବୁଝିପାର ଭଲ ଦୁର୍ଯ୍ୟୋଧନକୁ ବୁଝିଦେବ ଭଗବାନ କୃଷ୍ଣ ବଡ଼ ଓଡ଼ିଆର କହିଲି ମୁଁ ଆସିଛି ଦୁର୍ଯ୍ୟୋଧନକୁ କେନ୍ଦ୍ର କରିକି ଅସୁରମାନଙ୍କୁ ସବୁ ସଂହାର କରିକି ଭାଇ ମତେ କହିଲେ ଦୁର୍ଯ୍ୟୋଧନକୁ ସାଧୁ କରିବି କି ଦୁର୍ଯ୍ୟୋଧନ ସାଧୁ ହେଇଗଲେ ଆଉ ସଂସାରରେ ଅସୁରମାନ ମରିବେ କେମିତି ବା ଦୁର୍ଯ୍ୟୋଧନ ମଠଟାକୁ ବିଗାଡ଼ିଛି ସବୁ ଅସୁର ଆସି ଗୋଟେ ଜାଗାରେ ପହଞ୍ଚିବେ ଏକାଥରେ କୁରୁକ୍ଷେତ୍ର ସଫା କରିବେ ବାଳୁଙ୍ଗା ଭିଲ ଅଲଗା ଅଲଗା ଭିଲ ଭିତର କାଟିବା କେତେ କଷ୍ଟ ସବୁ ବାଳୁଙ୍ଗା ହେଇଛି ଗୋଟେ ଭିଲ ହେଇଛି ଧାନ ସବୁ ସବୁ ବୁଡ଼ିବେନି ବାଳୁଙ୍ଗା ସବୁ କାଟିଦେଲେ ପରି ପକାଇଦେଲେ ଆସନ୍ତି ବିଜ ରହିଲେ ତ ଭଗବାନ କହିଲେ ଏକବାର ଦୁର୍ଯ୍ୟୋଧନକୁ ଯଦି ସାଧୁ କରିଦେବି ଭାଇ କହିବି କାରଣ ସବୁ ଅସୁର କେମିତି ଆସିବେ କହିଲା ଯିବି ଯିବା ବେଳକୁ ଦ୍ୱାରାକାରେ ବିଶ୍ୱନାଥ ଚକ୍ର ଠାରୁ ବୁଝନ୍ତି ଦ୍ୱାରାକାରେ ଆଗେ ମନସ୍ଥ କଲେ ସେଟା ସଙ୍କଳ ସତ୍ୟ ସଙ୍କଳ୍ପ କହିଲେ ଦୁର୍ଯ୍ୟୋଧନ ମୁଁ ଯାଉଛି କିନ୍ତୁ ଭାଇଙ୍କ ଅନୁରୋଧରେ ମୁଁ ତତେ ବିଶ୍ୱକୁ ଦେଖେଇବି ସବୁ କରିବି କିନ୍ତୁ କିଛି ବୁଝିବି ଉପରେ ସୁନ୍ଦର ସୁନ୍ଦର ପ୍ରବଚନ ଦେଉଛନ୍ତି ଭିତରେ କିନ୍ତୁ କିଛି ବୁଝିବି କାରଣ ସେ ଚାହୁଁଛନ୍ତି ଦୁର୍ଯ୍ୟୋଧନ ହୃଦୟ ନ କରୁ ତାମାନେ ଆପଣ କହିଲେ ଯେ ଭଗବାନ ଆମ ଅନ୍ତରରେ ସେ ମହିଳା ତୁମେ ବି ନ ବୁଝେଇବୁ ନାଇଁ ନାଇଁ ଦୁର୍ଯ୍ୟୋଧନ ତାର କାର୍ଯ୍ୟ ସାଧନ କରିବା ପାଇଁ ଅଛନ୍ତି ନା ଆପଣ ତା ଅର୍ଥ ବୁଝିଲେ ଯେ ଆମ ଭଳିଆ ଲୋକ ସାଙ୍ଗରେ ଭଗବାନ ଡାଇରେକ୍ଟ କମ୍ୟୁନିକେସନ କରି ଆମେ ସ୍ମୃତି ବନ୍ଦ କରୁଛନ୍ତି ଭଗବାନ ଡାଇରେକ୍ଟ କମ୍ୟୁନିକେସନ ଆମକୁ କହୁନାହାନ୍ତି ତୁମେ ଏକଥା ଶୁଣନ୍ତୁ ଭଗବାନ ସବୁବେଳେ ତାଙ୍କ ରହୁଛନ୍ତି ମୋ ପାଖକୁ ଆସିବେ ତେଣୁ ଦୁର୍ଯ୍ୟୋଧନ ତାଙ୍କର ପାର୍ଶ୍ୱ ତାଙ୍କୁ ଆଜି ଅଶ୍ୱ ପକ୍ଷରେ ରଖିକି ଅଶ୍ୱ ସଂହାର କରିବେ ତ ଏସବୁ ଏହା ଭଗବାନଙ୍କ ତେଣୁ ବଳରାମ କହୁଛନ୍ତି ଭାଇ ଭଗବାନ ଶ୍ରୀକୃଷ୍ଣ ଗଲେ ବିଶ୍ୱରୂପ ଦେଖାଇଲେ ସବୁ କିଛି ଦେଲେ କିନ୍ତୁ ବଳରାମ କିଛି ବୁଝିଲେ ଶେଷ ଦିନ କୁରୁକ୍ଷେତ୍ର ଯୁଦ୍ଧ ଭୂମିରେ ପହଞ୍ଚନ୍ତି ଦୁଇ ଭାଇ କରାଯାଉଥିବା ଲାଗିଛନ୍ତି ডাকি বুঝলে ভীমসেন তোমার দুই ভাই হব না দুজন আই শিষ্য পেলে শিষ্য বুঝলি না তুমি কেবে ভীমসেন দিতে পারিব না আর ভীমসেন তুমি জিতি পারিব না কাহিঁকি না জয়ঙ্কর বল তো অধিকার আয়োগ জিতিব না আর ভীমসেন তোমার তো বাহার বল আছে অমৃত করে বিষ বিষ ঔষধ নাগলোক নয় হাজার বল ধরি আসা দশ হাজার হস্ত বল আছে বরঙ্গুর বাপা তা দশ হাজার হস্ত বল আছে আর তোর গদার গদা গুদ্ধে কুষ তো দুইজন সমান যোদ্ধা এ যুদ্ধ কেবে কে কাম জয় করিবা ভগবান জানতে মো ভীমসেন জয় করিব এই বরঙ্গুর যদি ভীমসেন মাইন্ড লাস্ট করিদি যুদ্ধ বন্ধ করবি দুজন নাই গোটা জয় করি মো শিষ্য আগে করে জয় করি বলে কুচি সে জয় করি বলে না আপু দরকার বাপা তু যা করছো কর মুয়ে বই ইয়ে মরিয়ে যা ভগবান কৃষ্ণ প্লান করে রাখছি বলরাম কথা তা অন্তর ভিতরে পোষে আসবে না আর সে বুঝলে তো সাধ হয়ে না আর দুর্যোধন তো মারিয়া রাখবে বুঝলি না স্যার এই দুর্যোধন তো ভগবান করে রাখছে শহে পুত্র বৈষ্ণব অপরাধ এই ফল দ্রৌপদীর কেশব ধরিছে দুঃশাসন আদেশ দিয়েছে দুর্যোধন এ দুই ভাই আর ভরি সভার সমস্ত দেখছেন আর ভরি সভা সদস্য সহিত দুর্যোধন দুঃশাসন দেখিলে ধৃতরাষ্ট্রের শহে পুত্রকে একাকি মারিছে সব গণি গণি ভীমসেন মারিছে ভগবান করছে মো পেহার প্রসঙ্গে যাইছিল বলরাম সব তীর্থ ভ্রমণ করি আসিলে তীর্থ ভ্রমণর যে বিবরণী দিয়েছেন সুখদেব গোস্বামী শেষে কহিলে পরিচিত ভাবে ভাগবত সরিগাল
যোস্মরেত রামস্য কর্মাণি কর্মাণি অদ্ভুত কর্ম স্বয়ং প্রত্যনুস্মৃত্য বিষ্ণু সদৈতম ভবে ইয়া পূর্ব অধ্যায়টা কোন জনাশ অধ্যায় হচ্ছে বলরামঙ্কর তীর্থ ভ্রমণ সুখদেব গোস্বামী লাস্টে কহিলে বলরামঙ্কর এই যে তীর্থ ভ্রমণ লীলা যে প্রাত আর সন্ধ্যা সময় স্মরণ করিব সে কৃষ্ণঙ্কর প্রিয় হয়ে সুখদেব গোস্বামী রে কোনো এইটি কথা কিন্তু ছাড়িদেলে না কোনো করিদে আর তো সময় আছে আজ সাত দিন হলে বি আর সময় আছে কোনো এই কথা ছাড়িদেবে না কোন মানে কৃষ্ণঙ্কর লীলা দশম স্কন্ধে পুরা রহিলা বলরামঙ্কর লীলা সুখদেব লীলা কিছু নাই কিন্তু উনিশ অধ্যায় বলরামঙ্কর লীলা সে আগে যদি কৃষ্ণঙ্কর লীলা কইসারিব তখন বলরামঙ্কর লীলা কহিলে বর্তমান ভাগবত সরিছে বর্তমান প্রশ্ন আরম্ভ হবে অশি অধ্যায় এইঠু এই প্রশ্নরু হি সুতাম চরিত আরম্ভ হবে তিন চারিটি প্রশ্ন পচারিবে
ভগবান জানচন্নানি মুকুন্দস্য মহাত্মনম বিদ্যারি অনন্ত বীর্যস্য শ্রোতুম ইচ্ছামহ প্রভু হে প্রভু বহু সুন্দর যুব গোস্বামী সন্দর্ভ এবং বৈষ্ণবত শুনি সনাতন সনাতন গোস্বামীর বৈষ্ণবত শুনি যুব গোস্বামীর বিরোধ বৈষ্ণব শুনি চক্রীপাদঙ্কর সারাথ দর্শিনী এবং শ্রীধর স্বামীঙ্কর ভাগবত টিকার বহু আচার্যমানঙ্কর টিকার বহু সুন্দর সুন্দর ব্যাখ্যা করাইছেন সবু কহিলে গোটিয়ে অধ্যায় সাধ্যতে সরিব না সংক্ষেপে মু কথাকারে কহিকি নেইছি হে ভগবান পরীক্ষিত অতি বিকল মুখরে সুখদেবকে চাহিদা করছেন ভগবান সংস্কৃত বহু দেবভাষা ভগবান শব্দ অর্থে সর্বসমর্থ কেউ ভগবান অর্থে সর্বজ্ঞ কেউ ভগবান অর্থে সরসূর্যপূর্ণ এটি ভগবান অর্থ সর্বজ্ঞ মহাদয়াযুক্ত পরীক্ষিত করছেন আপনার ভাই যে সম্পূর্ণ ভগবত চিন্তার তন্ময় তল্লী অবস্থা রয়েছে আপনার মহা দয়াযুক্ত ভগবান না কাহি
ମୋ ଭଳି ହୀନ ବ୍ୟକ୍ତିର ମୁଖକୁ ଆପଣ ଚାହିଁଛନ୍ତି, ମୋତେ ଚାହିଁ ହରି କଥା କହୁଛନ୍ତି, କାରଣ ମୁଁ ବ୍ରହ୍ମ, ମୋ ମୁହଁକୁ କେହି ଲୋକ ଦେଖିବେ ନାହିଁ। ତାହାକୁ ବ୍ରହ୍ମ ଅଭିଶାପ ବ୍ରାହ୍ମଣ ଅଭିଶାପ ହେଇଗଲା ପରେ ତାକୁ କଣ କୁହାଯିବ? ଏଇଟା ଅପରାଧ ନା? ଯଦି କି ପିତାମାତାଙ୍କୁ ଅଭିଶାପ ଦିଅନ୍ତି, ବ୍ରାହ୍ମଣ ଅଭିଶାପ ଦିଅନ୍ତି, ସେ କୋଉ ଲୋକ ହବ? ଅପରାଧ ଲୋକ ନ ଗାଁ ଲୋକମାନେ କୁହନ୍ତି ନା ଏଇଟା ବ୍ରାହ୍ମଣ ଅଭିଶାପ ଦେବେ, ତା ମୁହଁ ତାଙ୍କ ମୁହଁକୁ ଦେଖନ୍ତି। ପରୀକ୍ଷିତ ମହାରାଜ କହୁଛନ୍ତି ନାଇଁ ନାଇଁ ନାହିଁ, ଆପଣ ମହା ଦୟା ଯୁକ୍ତ, ସଂସାର ସିନା ମୋ ମୁହଁକୁ ଦେଖିବ ନା, ଆପଣଙ୍କର ମହା କରୁଣା ଅଛି, ଭଗବାନ ମୋତେ ଏତେ କରୁଣା କରୁଛନ୍ତି, ଆପଣଙ୍କ ଭଳି ସାଧୁଙ୍କୁ ମୋତେ ଆଣି ଭେଟେଇଛନ୍ତି। ହେ ଭଗବାନ, ଜାଣିଛ ଅନ୍ୟାୟ ଲୋକନ୍ୟାସ୍ୟ ମହାତ୍ମା, ମୋତେ ବିଜ୍ଞାନ ଅନନ୍ତ ବିର୍ଯ୍ୟ ସ୍ୱତଃ ଇଚ୍ଛା ମହାପ୍ରଭୁ, ମୋତେ ହରିଙ୍କର କଥା, ମୁକୁନ୍ଦଙ୍କର କଥା କୁହ। ଏଠି କହିଲେ ଭଗବତ ଜାଣିଛ ଅନୁଯାୟୀ, ଆଉ ଯାହା ଯାହା କୃଷ୍ଣଙ୍କର ଲୀଳା ଅଛି ମୋତେ ସମସ୍ତ ସବୁ କିଛି କୁହ, କାହା କଥା ମୁକୁନ୍ଦ। ଭଗବାନ ଶ୍ରୀକୃଷ୍ଣ କେବଳ ସଂସାରରେ ମୁକ୍ତି ଦେଇପାରିବେ, କେହି ପ୍ରଶ୍ନ କରିବେ ଦେବାଦେବୀ ମୁକ୍ତି ଦେଇପାରିବେନି ନା? ମୁକ୍ତି କେବଳ ଭଗବାନ ଦେଇପାରିବେ, ସେଥିପାଇଁ ଭଗବାନ ଶ୍ରୀକୃଷ୍ଣଙ୍କର ଗୋଟିଏ ନାମ ମୁକୁନ୍ଦ। ଏବଂ ଜୀବଗୋସ୍ୱାମୀ ଟିକା କହିଲେ ଶ୍ରବଣ ଇଚ୍ଛା ହେଇଥିବ, ତୁମେ କାହିଁକି ସେ କୃଷ୍ଣଙ୍କର କଥା ଶୁଣିବା ପାଇଁ ଚାହୁଁଛ? ନା, ସେ ମୁକୁନ୍ଦସ୍ୟ ପରମାନନ୍ଦ ପ୍ରଦସ୍ୟ। ଏ ସଂସାରରେ କଣ ଅଛି କି? ସଂସାରରେ ଆମେ ଯାହାର ଯାହା ଭଜନ କଲେ ବି ଦୁଇଟି ଜିନିଷ ଜଗତରେ ଆମକୁ କେହି ଦେଇପାରିବେ ନା, କୌଣସି ଦେବାଦେବୀ ଦେଇପାରିବେ ନା, କେହି ବି ଦେଇପାରିବେ ନା। କଣ? ସେ ଆମକୁ କିଛି ଧନ ଦେଇପାରିବେ, କିଛି ଭୌତିକ ଜିନିଷ ଦେଇପାରିବେ, ଦୁଇଟି ଜିନିଷ କେହି ଦେଇପାରିବେ ନା, ମୁକ୍ତି କେହି ଦେଇପାରିବେ ନା, ଆଉ ପରମାନନ୍ଦ ବସ୍ତୁ କେହି ଦେଇପାରିବେ ନା, ଆନନ୍ଦମୟ ଦେବାଦେବୀ ଦେଇପାରିବେ ନା। ଦେବାଦେବୀ ଧନ ଦେବେ, କଂସକୁ କଣ ଦେବେ? ଲଙ୍କା ଏ ଦେବୀ କଂସକୁ ପୁରା ଯାହା କୁହନ୍ତି ମଥୁରା, ସେ କଂସ ପୁରା ସିଦ୍ଧ ଭକ୍ତ ନା, ଦୁର୍ଗାଙ୍କ ସହ ଡାଇରେକ୍ଟ କଥାବାର୍ତ୍ତା କରେ, ମଥୁରା ମଣ୍ଡଳ ରାଜା ହେଇଗଲା କଂସ, ତା ଦୁଃଖ କେମିତି ଦୂର ହେଲାନି, ସବୁବେଳେ କୃଷ୍ଣ ଚିନ୍ତା, ଏଇ କୃଷ୍ଣ ମୋର ଜନ୍ମ ହବ, ସିଏ ମୋତେ ମାରିବ, ଭୁଞ୍ଜମାନ ପ୍ରତିବ କୃଷ୍ଣ ବହୁତ ସୁନ୍ଦର ଶ୍ଳୋକ ଅଛନ୍ତି, ପଶ୍ଚିମ ତନ୍ମୟ ଜଗତ, କଂସ କୃଷ୍ଣ ଚେତନ ଭୟରେ, କୃଷ୍ଣଙ୍କ ଭୟରେ କୃଷ୍ଣ ଚେତନ ସେ ଭୟ, ସବୁବେଳେ କୃଷ୍ଣ ଦେଖିଲା, ଶୋଇଲା ବେଳେ, ଉଠିଲା ବେଳେ, ଚାଲିଲା ବେଳେ, ଯାହା ଭୟ ରହିଲା ତାହେଲେ ଆନନ୍ଦ କରିପାରିଲା। କୃଷ୍ଣ ଅମୃତ, ଯେମିତି ଗୋଟେ ସାପ ଆପଣ ଦେଖିଛନ୍ତି ଛୋଟ ପିଲାମାନେ ସବୁ ସାପ, ଆଜିକାଲି ପ୍ଲାଷ୍ଟିକର ସାପ ହେଇଛି, ପ୍ଲାଷ୍ଟିକର ସାପ, ମୁଁ କହିଲି ଗୋଟେ ଚକ୍ରଟା ସାପ ଆକାର କରାହେଇଛି, ଗୋଟେ ଭଲ ମିଠା ଜିନିଷକୁ ସାପ ଆକାରରେ କରାହେଇଛି, ତାକୁ ଦେହ କହିବୁ ଖା, ତାକୁ ଖାଇକି ଭଲ ଲାଗିବ, ଦେଖିଲେ ଭଲ ଲାଗୁଛି। ଭଗବାନ ଶ୍ରୀକୃଷ୍ଣ ପରମାନନ୍ଦ କର, ଆନନ୍ଦ କର, କିନ୍ତୁ କଂସ ଆସ୍ୱାଦନ କରିପାରିଲ ନାହିଁ, କାହିଁକି ତାଙ୍କ ପ୍ରତିମାନଙ୍କର ଭଗବାନ ଭୟ, ଭୟରୁ ଭୟରୁ ଏ ସଂସାର ଦୁଃଖ କାହାର ଦୂର ହବ ନା, ଆଉ ମୁକ୍ତି କେହି ଦେଇପାରିବେ, ମୁକ୍ତି କେହି ଦେଇପାରିବେ ନାହିଁ, ସଂସାର ବନ୍ଧନରୁ କେହି ଆମକୁ ହଟିପାରିବ ନାହିଁ, କେବଳ କୃଷ୍ଣ। ସେଥିପାଇଁ ସେ କହୁଛନ୍ତି ଭଗବାନ ଏ ମହାଦୟାଯୁକ୍ତ ଆପଣ ମୋ ମୁହଁକୁ ଚାହିଁଛନ୍ତି, ମୋ ମୁହଁକୁ ଦର୍ଶନ କରିଛନ୍ତି, ମୁଁ ବ୍ରହ୍ମ ଅଭିଶାପ ହେଇକି ଜାଣିଛ ଅନ୍ୟାୟ, ଅନ୍ୟ ଯାହା ସବୁ ଅଛି କୃଷ୍ଣଙ୍କ ଲୀଳା, ମୁକୁନ୍ଦସ୍ୟ ମହାତ୍ମା, ଯଦି କହିଦେବେ ସୁଖଦେବ ଗୋସ୍ୱାମୀ ଆଉ କୃଷ୍ଣଙ୍କର କଥା କେତେ କି ମହାତ୍ମା ଅପରିଚ୍ଛିନ୍ନ ବୁଦ୍ଧି ଯଶ୍ୟ ଆତ୍ମା ଆଗିବାର ବୁଦ୍ଧି ଅପରିଚ୍ଛିନ୍ନ, ଭଗବାନଙ୍କର ଲୀଳା ଅନନ୍ତ ଲୀଳା, ଆଉ ଆପଣଙ୍କର ବୁଦ୍ଧି ମଧ୍ୟ ଅନନ୍ତ, ଆପଣ କହିପାରିବେ ମୋତେ? ଆଉ ବିଜ୍ଞାନେ ଅନନ୍ତ ବୀର୍ଯ୍ୟ ଶ୍ରୁତମ ଇଚ୍ଛାମହେ ପ୍ରଭୁ, ଶ୍ରୁତମ ଇଚ୍ଛାମହେ ପ୍ରଭୁ, ଭଗବାନଙ୍କର କଥା କିଭଳି ନା ବିଜ୍ଞାନି, ଅତ୍ୟନ୍ତ ପ୍ରଭାବଶାଳୀ କଥା, ଯେଉଁ ସମୟରେ ରଚନା କରିବେ ବିଜ୍ଞାନି ଅନନ୍ତ ବୀର୍ଯ୍ୟ, ସେଠି କହିବେ ଅନନ୍ତ ବୀର୍ଯ୍ୟ ପ୍ରଭାବ ସାମର୍ଥ୍ୟ ଯଶ୍ୟ ତସ୍ୟ, ଭଗବାନଙ୍କ କଥାରେ ଏଭଳି ସମର୍ଥ ଅଛି, ସାଧନ କରିକି କର୍ମୀ ଜ୍ଞାନୀ ଯୋଗୀ ଯାହା ନ ପାଇବେ, ଭକ୍ତ କେବଳ ଶ୍ରବଣ କରି ସେ କୃଷ୍ଣଙ୍କର କଥା ଶୁଣି ଶୁଣିକି ବୈକୁଣ୍ଠ କରେ। ପରୀକ୍ଷିତ ମହାରାଜ କଣ କରିଛନ୍ତି ମୋତେ ଆପଣ ଉଦାହରଣ ଦେଲେ ଆଜ୍ଞା। ପରୀକ୍ଷିତ କହିଲେନି ନା ଶ୍ରବଣ କୀର୍ତ୍ତନ କୀର୍ତ୍ତନ କରିବ, ଅର୍ଚ୍ଚନ କରିବ, ବନ୍ଦନ କରିବ, ଭଗବାନଙ୍କୁ ଧ୍ୟାନ କରିବ, ଏଇଟା କରିବ, ସେଇଟା କରିବ, ସବୁ ତୁମ ଭାଗବତରେ କେତେ କଥା କହିଛନ୍ତି, ସବୁ ଭକ୍ତିରେ ସବୁ ଅଙ୍ଗ କହିଛନ୍ତି। ପରୀକ୍ଷିତ ଲୋକମାନେ କଣ କରିଛନ୍ତି, କେବଳ ଶୁଣିଛନ୍ତି, କରିବା ପାଇଁ ସମୟ ନାହିଁ, କିଛି ସମୟ ତାଙ୍କ ଜୀବନରେ ସମୟ ନଥିଲା ଶୁଣିକି ତାଙ୍କ କାର୍ଯ୍ୟ କରିବା ପାଇଁ। ଆମର ସମୟ ଅଛି, କିନ୍ତୁ ସେ ଏଭଳି ଶ୍ରବଣ କରୁଥିଲେ, ଶ୍ରବଣ ଦ୍ୱାରା ହିଁ ସେଠି ପାଇଗଲେ ଅନନ୍ତ ବୀର୍ଯ୍ୟ, ଅନନ୍ତ ପ୍ରଭାବ। ଜୀବନରେ କେହି କିଛି ନ କରିପାରୁଛି, କେବଳ ହରି କଥା ଶ୍ରବଣ କରୁଛି ନିରନ୍ତର, ତାର ସମ୍ମତ ସିଦ୍ଧି ହେଇଯାଏ। ସେଥିପାଇଁ ସେ କହୁଛନ୍ତି ବୀର୍ଯ୍ୟ ଅନନ୍ତ ବୀର୍ଯ୍ୟ ଶ୍ରୋତା ଇଚ୍ଛା ମହେ ପ୍ରଭୁ। ପରୀକ୍ଷିତ ଯେତେବେଳେ ଏତେ ଇଚ୍ଛା କରୁଛନ୍ତି, ସେତେବେଳେ ଆଶ୍ଚର୍ଯ୍ୟ ହେଉଛନ୍ତି, କିଏ ସୁଖଦେବ ଗୋସ୍ୱାମୀ ଏଠି ବିଜୟ ଭୁଜ ପ୍ରଶ୍ନ ଉଠାଉଛନ୍ତି, ନନୁ ଦ୍ୱିତ୍ରାଣୀ ଏବେ ଦ୍ୱିରାଣୀ ଏବେ ଜୀବିତ କଥମ ଏବାବତ ଆଶ ସମ୍ପଦେ ହେ ପରୀକ୍ଷିତ, ତୁମର ତ ଜୀବନ ଆଉ ଦୁଇ ତିନି ଦିନ ବା ଦୁଇ ତିନି ମୁହୂର୍ତ୍ତ ହୁଏ, ତୁମେ ହରି କଥା ତ ଏତେ ଶୁଣିଲଣି, ଏତେ ବ୍ୟାକୁଳ କାହିଁକି ହେଉଛି ହରି କଥା ଶୁଣିବା ପାଇଁ, ଏତେ ବ୍ୟାକୁଳ କାହିଁକି। ବୀର୍ଯ୍ୟାନନ୍ଦ ବୀର୍ଯ୍ୟ ଶ୍ରୋତା ଇଚ୍ଛା ମହେ ପ୍ରଭୁ, ପ୍ରଭୁ ସତ ଦେଲେ ପ୍ରଭୁ ମାନେ ଏଠି କହୁଛନ୍ତି ପ୍ରଭୁ ଇତି ଆୟୁଷ ମାପି ଯଥେଷ୍ଟ ଦାତୁ ସକ୍ୟସ ଇତି ଅର୍ଥ। ଆପଣ ଭାବୁଛନ୍ତି ମୁଁ ମରିଯିବି ଏବେ, ପରୀକ୍ଷିତ ଭଳି ଆଶା କରୁଛନ୍ତି। ଦେଖନ୍ତୁ ଭଗବାନଙ୍କର କଥା ଶୁଣିବା ପାଇଁ ଭରି ସଭା ଅଛି, କେତେ ଆଗ୍ରହ ପ୍ରକାଶ କରୁଛନ୍ତି, କହୁଛନ୍ତି ନାଇଁ 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 ପ୍ରଭୁ ଆପଣ ଭାବନ୍ତୁ ନା ଯେ ମୁଁ ଆଉ ଦୁଇ ତିନି ମୁହୂର୍ତ୍ତ ବଞ୍ଚି ବା ଦୁଇ ତିନି ଘଣ୍ଟା ବଞ୍ଚି ବା ଦୁଇ ତିନି ଦିନ ବଞ୍ଚିବି, କିନ୍ତୁ ସେ ପ୍ରଭୁ ସର୍ବସମର୍ଥ, ସେ ଚାହିଁଲେ ଆୟୁଷ ଦେଇପାରିବା, ଆୟୁଷ ପ୍ରତି ଯଥେଷ୍ଟ ଦାତ ସେ ଚାହିଁଲେ ମୋତେ ଯଥେଷ୍ଟ ଆୟୁ ଦେଇପାରିବେ। ଭଗବାନ ଦୁଇଟି କାର୍ଯ୍ୟ କରିପାରିବେ, ମନେ ରଖ ଦୁଇଟି କାର୍ଯ୍ୟ ଭଗବାନ କରିପାରିବେ, ଆପଣଙ୍କର ଆୟୁଷକୁ ଏକ୍ସପାୟାର କରିପାରିବେ, ଏକ୍ସପାୟାର ଡେଟ୍ ନ ହୋଇପାରିବେ ଏକ୍ସପାୟାର କରିବେ, ମନେ ରଖ। ଆଉ ଏକ୍ସପାୟାର ଡେଟ୍ ଯାଇଥିଲେ ବି ପୁଣି ଯଦି କଣ ଆପଣ କହୁଛନ୍ତି ଭ୍ୟାଲିଡିଟି କରିଦେବେ, ସେଇ କାର୍ଡ ଚାର୍ଜ କଲା ବର୍ଷ ଗଲା ପରେ କଣ କାର୍ଡ କଣ କହୁଛନ୍ତି ଭ୍ୟାଲିଡିଟି ଚାଲିଗଲା, ପୁଣି ଗୋଟେ ବର୍ଷ ପଡ଼ିଗଲା, ଏ କମ୍ପାନୀ ତ ମୋ କମ୍ପାନୀ ଏଇଟା କରିଦେଉଛି ଆଉ ଏ ଭଗବାନ ଶ୍ରୀକୃଷ୍ଣ କରିବେ ପ୍ରାର୍ଥନାକୁ ତିଆରି କରିଦେବେ ପ୍ରାର୍ଥନା ପଠେଇବେ, ଏ ଶକ୍ତି ଭଗବାନଙ୍କର ଅଛି। ସେଥିପାଇଁ ସେ କହିଲେ ସର୍ବଧର୍ମ ପରିତ୍ୟଜ୍ୟ ମହାନୈକମ ସନ୍ଦମ ଦେବେ, ଆହୁରି ଅଭୟ ବାଣୀ କରିପାରିବେ, ଏକ୍ସପାୟାର ଡେଟ୍ ଯାହା ଯାଇଛି ତାକୁ ପୁଣି ରିପେୟାର କରିକି ନୂଆ ସେଲ୍ ପକେଇ କୃଷ୍ଣ ଛାଡ଼ିବେ, ସେଇ ସର୍ବ ସେଇ ସର୍ବ ଥିବ ସେଇ ଜୀବନ ଥିବେ, ତାର ମରିବା ପାଇଁ ଆପଣ ଜାତକ ଦେଖିକି ଦେଇଥିବେ, ହଁ ଇଏ ଆଉ ଦୁଇ ତିନି ଦିନ ପରେ କି ଏଇ ପାଞ୍ଚ ବର୍ଷ ମରିବେ, ଏକ୍ସପାୟାର ଡେଟ୍ ସାଙ୍ଗେ ସାଙ୍ଗେ ବଢ଼େଇଦେବେ, ଲାଇଫ୍ ସ୍ପାନ୍ ଇନକ୍ରିଜ୍ କରିଦେବେ, ସେ ଶକ୍ତି ଭଗବାନଙ୍କର ଅଛି। ଆଉ ପ୍ରମାଣ ଆପଣ ପ୍ରମାଣ ଦିଅନ୍ତି ନା ପ୍ରମାଣ ଜାଣିନି, ଏ ପାଶ ବନ୍ଧା ହେଇଯାଇଥିଲା ଓ ଜମ ପାଶ ଆସି ବାନ୍ଧି ଯାଇଥିଲେ, ମର୍କକୁ ଯିବା ପାଇଁ ରେଡି ହେଇକି ରହିଛି, ଟଣା ଚାଲିଛି, ଡାକିଦେଲା ପ୍ରଭୁଙ୍କର ନାମ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ। ଥରେ ଏକ୍ସପେକ୍ଟେଡ ପଇସା ଆଦାନ ହେଲେ ଭଗବାନ ଆୟୁଷ୍ମାନ ବଢ଼େଇଲେ, ପଞ୍ଚୀ ଆଦାନ ବି ମୃତ୍ୟୁ ଶଯ୍ୟରେ ଉଠିଲା, 88 ବର୍ଷ ବୟସରେ ମୃତ୍ୟୁବରଣ କରିବା ପାଇଁ ଯାଉଥିଲା, ମୃତ୍ୟୁ ଶଯ୍ୟରେ ଉଠିଲା, ଉଠିଲା ହରିଦ୍ୱାରକୁ ଗଲା, ତପସ୍ୟା କଲା, ବିମାନରେ ବୈକୁଣ୍ଠ ଗଲା, ଏକ୍ସପେକ୍ଟେଡ ଚାଲିଲା ତାକୁ ଆୟୁଷ୍ମାନ ଇନକ୍ରିଜ କରିଦେଲେ। ଆଉ କାହାର ଆୟୁଷ ଥିଲା ତାଙ୍କୁ ମାରିଲେ ପ୍ରମାଣ ଅଛି ନା, ଭାଗବତ ବିଜ୍ଞାନ କି ଯୁକ୍ତି ପ୍ରସ୍ତୁତ ହେଇପାରିବେନି, ମହାଭାରତ ମହାଭାରତ ଯେତେ ସବୁ ଆସିଥିଲେ ତାଙ୍କର ଥିଲା କିଛି ଆୟୁଷ ଟିକେ ବି ଥିଲା, ଭଗବାନ ସବୁ ଆୟୁଷକୁ ଏକ୍ସପାୟାର କରିଦେଲେ। ଯେଉଁଦିନ ଦ୍ରୌପଦୀର ବସ୍ତ୍ରହରଣ ହେଲା ସମସ୍ତେ ସପୋର୍ଟ କଲେ, କେହି ବି ଦ୍ରୋଣାଚାର୍ଯ୍ୟ ଭଳି ମହାତ୍ମା ବସିଛନ୍ତି ତାଙ୍କର ଶିଷ୍ୟ ଆଦେଶ ଦେଉଛି, ଦ୍ରୋଣାଚାର୍ଯ୍ୟ ମୁଖରୁ ପାଠରୁ ପଦେ କଥା ବାହାରିଲା। ସବୁବେଳେ ଅନ୍ୟାୟ ହେଲା ଦ୍ରୋଣାଚାର୍ଯ୍ୟ ଭୀଷ୍ମଦେବ ମୁଖକୁ ବନ୍ଦ କରି ରଖିଲେ, ଆଉ ଭୀଷ୍ମଦେବଙ୍କର ତ ଅଲଗା ଘଟଣା, ସେ ଲାଗନ୍ତି କିଙ୍କର ତବ୍ୟ ବିମୂଢ ଦୁଇ ଅବସ୍ଥାରେ ସେ ରହିଛନ୍ତି। ପାଣ୍ଡବମାନଙ୍କୁ ମନ ଦେଇଛନ୍ତି, ଦେହଟାକୁ ବିକିଛନ୍ତି ଦୁର୍ଯ୍ୟୋଧନ। ଦୁର୍ଯ୍ୟୋଧନ କହିଲା ନା, ଦୁର୍ଯ୍ୟୋଧନ କହିଲା ପ୍ରଭୁ ଏ ଭୀଷ୍ମଦେବ ଆପଣ ଯେତେବେଳେ ଯୁଦ୍ଧ କରୁଛନ୍ତି ବହୁତ କୋହଳ ମନରେ ଯୁଦ୍ଧ କରୁଛନ୍ତି, ଆପଣ ଯଦି ଯୁଦ୍ଧ କରନ୍ତେ ଗୋଟିଏ ସ୍ମରଣ ମହାଭାରତ ଯୁଦ୍ଧ ସରିଯାଆନ୍ତା। ସତ୍ୟ କଥା କହୁଛି, ମୋର ଅନ୍ତର କଥାକୁ ଜାଣୁ ଦୁର୍ଯ୍ୟୋଧନ, ଗୋଟିଏ ସ୍ୱର ମୋ ପାଇଁ ପର୍ଯ୍ୟାପ୍ତ ମହାଭାରତ ଯୁଦ୍ଧକୁ ଶେଷ କରିବା ପାଇଁ। ତୁ ଦୁର୍ଯ୍ୟୋଧନ ତୋର ସାମର୍ଥ୍ୟ ଅଛି, ତୁ ସେ ଚକ୍ରଧାରୀ ଶ୍ରୀକୃଷ୍ଣ ଯଦି ରଥରୁ ଗୋଟିଏ ମୁହୂର୍ତ୍ତ ପାଇଁ ଓହ୍ଲେଇଦେବୁ ଅର୍ଜୁନ ରଥରୁ, ମୁଁ ଗୋଟିଏ ସ୍ୱରରେ ମହାଭାରତ ଯୁଦ୍ଧକୁ ଶେଷ କରିଦେବି, ତୋର ସାମର୍ଥ୍ୟ ଅଛି। ସେତେବେଳେ ଦୁର୍ଯ୍ୟୋଧନ କହିଲା ଠିକ ଅଛି, ଯେ ସାମର୍ଥ୍ୟ ନାହିଁ, ମୋର ସାମର୍ଥ୍ୟ ନାହିଁ, କି ତୁମେ ମନ ଯୋଗ ଦେଇ ଯଦି ଯୁଦ୍ଧ କରିପାରିବ ତାହେଲେ ତମେ କିଛି ସଫଳତା ପାଇବା ନା। ଭୀଷ୍ମଦେବ କାନ୍ଦି କାନ୍ଦି କହୁଛନ୍ତି ଦୁର୍ଯ୍ୟୋଧନ ମନଟା ତ ମୋ ଅଧୀନରେ ନାହିଁ, ମନ ଯାହାକୁ ଭଲ ପାଏ ତା ପାଖକୁ ପଳାଏ, ମନ ଭଲ ପାଉଛି ପାଣ୍ଡବମାନଙ୍କୁ, ମୁଁ ଶରୀରଟା ତ ବିକି ଦେଇପାରୁ ଖାଇଥାଏ କିନ୍ତୁ ମନଟା ତ ବିକିନି, ମନର ମୁଁ ମନଟାକୁ ବିକି ଦେଇଛି ପାଣ୍ଡବମାନଙ୍କୁ, ଶରୀରକୁ ତୁ ନୁହେଁ। ତେଣୁ ଯୁଦ୍ଧ ଦେଲା, ଯୁଦ୍ଧ ହେଲା ମୁଁ କଣ କରିବି, ପାଣ୍ଡବମାନଙ୍କୁ ଦେଖିଦେଲା ପରେ ଛୋଟ ଶାବକ ଭଳି ପକ୍ଷୀ ଯେଭଳି ତାର ମା କୀଟ ଜନ୍ତୁକୁ ଆଣି ତାର ଶାବକକୁ ଖୁଆ, ମୁଁ ସେ କୁନ୍ତିର ପାଞ୍ଚ ପୁଅକୁ କୋଳରେ ବସେଇକି ଚୁମ୍ବନ ଦେଇକି ସ୍ନେହ କରିଛି, ଆଜି ତୋ କଥା ତୋତେ ଶରୀର ବିକି ଦେଇଛି ବୋଲି ତୋ କଥାରେ ମୁଁ ସରାଘାତ କରିବି, ମୁଁ କରିପାରିବି ମୋ ମନ ପ୍ରତି ବିଜୟ ପାଇବିନି ଦୁର୍ଯ୍ୟୋଧନ, ମୋ ଶରୀର ପ୍ରତି ବିଜୟ ପାଇପାରେ ମୁଁ କଣ କରିବି। ତେଣୁ ଯେତେ ମହାଭାରତ ଯୁଦ୍ଧରେ ସେମାନଙ୍କର ଆୟୁଷ ଥିଲା ଏବଂ ଭୀଷ୍ମଦେବ ସରସଜ୍ଜାରେ ପଡ଼ିଥିଲେ, ଶୁଣିବେ କେତେବେଳେ ଭୀଷ୍ମଦେବଙ୍କର ସ୍ତୁତି ସାତ ଦିନରେ ବହୁତ ସୁନ୍ଦର ସ୍ତୁତି, ଖାଲି ସ୍ତୁତି ତାଙ୍କର ସ୍ତୁତି ପ୍ରସଙ୍ଗ ଶୁଣିବେ, କେତେ ସୁନ୍ଦର ସ୍ତୁତି, ଭଗବାନ ପାଦ ତଳେ ଠିଆ ହେଇଥିବେ, ବଞ୍ଜୁବଣ୍ଡନ ଚାରିକରେ ଘେରିକି ବସିଥିବେ, ଭୀଷ୍ମଦେବ ସରସଜ୍ଜାରେ ଶୋଇକି ସ୍ତୁତି କରିବେ, ସେଠି ସେ କହିବେ ପ୍ରଭୁ ଆପଣ ସେଇତ ଆପଣ କେଳ ଭକ୍ତ ବର୍ଷ ମୁଁ ଦେଖିଛି ଆଖିଆ କରେ, ମୁଁ ଦେଖିଛି କେହି ହେଲା ନାହିଁ, ମୁଁ ଜାଣିଛି ନା ତୁମେ କେମିତି ଜାଣ ଭଗବାନ ପ୍ରସନ୍ନ, ମୁଁ ଦିବ୍ୟ ଦୃଷ୍ଟ ପ୍ରସନ୍ନ, ମୁଁ ଦିବ୍ୟ ଦୃଷ୍ଟ ଦେଖିଛି। ଅର୍ଜୁନ କହିଲେ ସଖାୟର ଭୟମଧ୍ୟ ରଥ ସ୍ଥାପେ ତମ ଅଚ୍ୟୁତ, ହେ ଅଚ୍ୟୁତ ସେନାର ଭୟ ମଧ୍ୟ ଦୁଇ ସେନାଙ୍କ ଭିତରେ ରଥଟା ରଖିଦିଅ, ଆପଣ ସେଇତ ଆପଣଙ୍କ ଆଦର୍ଶରେ ବ୍ରହ୍ମାଜୀ ଶିବଜୀ ସଂସାରକୁ ଚଳାଉଛନ୍ତି, କିନ୍ତୁ ଅର୍ଜୁନ ରଥରେ ଆପଣ ସାରଥି ହେଇକି ଯେ ଯେଉଁ ହାତରେ ଜଗତ ଜୀବନଙ୍କର ଜଗତର ଦୟାଦେବୀ ପର୍ଯ୍ୟନ୍ତଙ୍କର ସବୁକିଛି କାର୍ଯ୍ୟକୁ ଖାଲି ଇଙ୍ଗିତ ହାତ ଚଳାଉନାହାନ୍ତି, ଭୂ ଭାଙ୍ଗିକି ଜଗତକୁ ଚଳାଉଛନ୍ତି, ଆଉ ହାତ ଉଠେଇଲେ କଣ ହବ ଜଗତର ଅବସ୍ଥା, କିନ୍ତୁ ଆପଣ ସେଇ ହାତରେ ଅର୍ଜୁନର ଘୋଡ଼ାର ରଜୁରୁ ଧରିଛନ୍ତି, ମୁଁ ସେ ଦୃଶ୍ୟକୁ ଦେଖିଛି, ମୁଁ ସ୍ୱଚକ୍ଷରେ ଦେଖିଛି, ଆଉ ଆପଣ ଏତେ ଭକ୍ତ ଉତ୍ସଳ ଅର୍ଜୁନ ଆଦେଶ ଦେଲେ ଚାକର ନାହିଁ, ସେ ରଥି ତ ଆପଣ ସାରଥି ପରେ ସେନା ଉଭୟ ମଧ୍ୟ ରଥ ସ୍ଥାପିତ ଅଚ୍ୟୁତ ଅଚ୍ୟୁତ ଏ ଦୁଇ ସେନାଙ୍କ ଭିତରେ ରଥ ରଖ, କିନ୍ତୁ ଆପଣ ଗୋଟିଏ ପାଦ ଲାଗିଲେ ସଂସାର ରଖିଲେ, ଏ ଭକ୍ତବତ୍ସଳ ଭାବଟାକୁ ମୁଁ ବୁଝିଯାଇଛି, ମୁଁ ଥିଲି ସେଇଠି, ମୋତେ ଆପଣ ଭଗେଇ ପାରିବେ ନା, ଆଉ ଆପଣ କଣ କରୁଥିଲେ ନା ଅର୍ଜୁନକୁ ଦେଖାଉଥିଲେ। ଅର୍ଜୁନ ପଚାରିଲେ, ଭଗବାନ ପଚାରିଲେ କି ଅର୍ଜୁନ ତୁ ଯୁଦ୍ଧ କରିବା ପାଇଁ ଆସିଛୁ, ଏଠି ରଥ ବନ୍ଦ କରିବା ପାଇଁ କାହିଁକି କହିଲୁ, ନା ମୁଁ ଦେଖିବି କାହା ସହିତ ଯୁଦ୍ଧ କରିବାକୁ ପଡିବ, କିନ୍ତୁ ଯୁଦ୍ଧ କଥା ଦେଖିବୁ କଣ, ଭଗବାନ ଅର୍ଜୁନ ମୋହଟାକୁ ସୃଷ୍ଟି କରିଛନ୍ତି ନା, ସୃଷ୍ଟି ନ କରି ତାହେଲେ ଆସିବ କେମିତି, ମୋହଟାକୁ ଭଗବାନ ସୃଷ୍ଟି କରିଛି, ଆଉ ଦେଖିବୁ ଭଗବାନ ଅର୍ଜୁନ ପଶ୍ୟ ପଶ୍ୟ ଦ୍ରୋଣ ଅସୌ ଦ୍ରୋଣ ଅସୌ କର୍ଣ୍ଣ ଅସୌ ଭୀଷ୍ମ ଭୀଷ୍ମଦେବ କହିଲେ ଆପଣ ଯେତେବେଳେ ଅସୌ ଅସୌ ଦୁର୍ଯ୍ୟୋଧନ କଣ ଅର୍ଜୁନ କଣ ଜାଣିପାରୁନି ଭୀଷ୍ମଦେବ କିଏ କୃପାଚାର୍ଯ୍ୟ କିଏ ଦ୍ରୋଣାଚାର୍ଯ୍ୟ କିଏ କିନ୍ତୁ ଆପଣ ଏଇ ଭୀମ ଏଇ ଭୀଷ୍ମ ଏଇ ଦ୍ରୋଣ ଏଇ କୃପାଚାର୍ଯ୍ୟ ଏଇ ଅସସ୍ଥାନା ଏଇ କର୍ଣ୍ଣ ଏଭଳି କହିବା ଦ୍ୱାରା କଣ କରିଥିଲେ ଅର୍ଜୁନଙ୍କୁ ଦେଖାଉଥିଲେ କିନ୍ତୁ ତାଙ୍କର ଆୟୁଷ ଭାବରେ କରୁଥିଲେ ସେ ବୁଝିପାରିଛି ଆଉ କେହି ଜାଣିଛି ମୁଁ ଜାଣିଛି ମୁଁ ଜାଣିଛି କାହିଁକି ଭଗବାନ ଏମିତି ଲୀଳା କରୁଛନ୍ତି ମୁଁ କେବଳ ବସିକି ରଥରେ ମୁଁ ସେନାପତି ଥିଲି ତ ଅର୍ଜୁନ ଏମିତି ମୁହିଁ ହେଇଗଲା ମୋତେ ଚିହ୍ନିପାରିବନି ମୁଁ ଯାହାକୁ ଚୁମ୍ବନ ଦେଇଛି ସେ ମୋତେ ଚିହ୍ନିପାରିବନି ଯେଉଁ ଦ୍ରୋଣାଚାର୍ଯ୍ୟଙ୍କୁ ନିକଟରେ ନିଜକୁ ସମର୍ପଣ କରିଦେଇଥିଲା ଅର୍ଜୁନ ତାଙ୍କ ପ୍ରଥମ ଶିଷ୍ୟ କରିଥିଲେ ଦ୍ରୋଣାଚାର୍ଯ୍ୟ ସେ ଚିହ୍ନିପାରିବନି ଆପଣ ଦେଖୁନଥିଲେ କି ଏ ଦେଖେଇବା ଦ୍ୱାରା ତାଙ୍କ ଆୟୁ ଗ୍ରହଣ କରୁଥିଲେ ଏଠି କହିବା ତତ୍ପର୍ଯ୍ୟ ଥିଲା ପରୀକ୍ଷିତ ପଚାରୁଛନ୍ତି ସୁଖଦେବ ପଚାରୁଛନ୍ତି ଆରେ ଆଉ ଦୁଇ ତିନି ମୁହୂର୍ତ୍ତ କି ଦୁଇ ତିନି ଘଣ୍ଟା ବଞ୍ଚିବ ଏ ସାତ ଦିନ କଥା ଶୋଇବା ପାଇଁ ଆସିକି ବସିଲାଣି ସାତ ଦିନ ଶୋଇବା ପାଇଁ ବସିଲାଣି ତୁମେ କଣ କହୁଛ ଆହୁରି କଥା କହୁନି ନା ବିଜ୍ଞାନ ପ୍ରଭୋ ହେ ପ୍ରଭୋ ସେ ଅନନ୍ତ ପ୍ରଭାବଶାଳୀ ମୁକୁନ୍ଦଙ୍କର ପରମାନନ୍ଦ ପରମାନନ୍ଦର କଥା ମୁଁ ଶୁଣିବା ପାଇଁ ଚାହୁଁଛି ନା ସେ ପ୍ରଭୁ ଆପଣ କାହିଁକି ଭୟ କରୁଛନ୍ତି ମୋର ଆଜି ମୃତ୍ୟୁ ହେଇଯିବ ବୋଲି ସେ ଯଥେଷ୍ଟ ଆୟୁ ମୋତେ ଚାହିଁଲେ ଦେଇପାରିବେ ଭଗବାନ ଚାହିଁଲେ ଯଦି ଯଥେଷ୍ଟ ଆୟୁ ଦେଇପାରିବେ ଆଉ ଭଗବାନ ଚାହିଁଲେ ଯଦି ଆଜି ବି ଦେଇଦେଇପାରିବେ ତାଙ୍କ ହାତ ସବୁ ଅଛି ଯିଏ ପ୍ରାରବ୍ଧଟାକୁ କାଟିପାରିବେ ସେ ପୁଣି ପ୍ରାରବ୍ଧର ଆପଣଙ୍କ ପ୍ରାରବ୍ଧ କାଟି ଦେଇପାରିବେ ସେ କର୍ମଫଳ କାଟି ଦେଇପାରିବେ କର୍ମଫଳ ବି ଯୋଡ଼ି ଦେବେ ସବୁ ସମର୍ଥ ସେ ଆଉ ଏଇ ଦୁଇଟି ଅଧ୍ୟାୟରେ ସାର ଜିନିଷ ବଂଶୀଧର ସ୍ୱାମୀ ତାଙ୍କର ଟୀକା ରଚନା କରିଛନ୍ତି ଏ ବଂଶୀଧର ସ୍ୱାମୀ ଯେ ସେ ସିଦ୍ଧର ସ୍ୱାମୀଙ୍କର ଟୀକାର ଅର୍ଥ କରିଛନ୍ତି ବହୁତ ସୁନ୍ଦର ସାଧାରଣ ଲୋକମାନଙ୍କର ଭାବନା କ'ଣ କୃଷ୍ଣ ଭକ୍ତ ହେଲେ ଗରିବ ହେଇଯିବେ ସେ ଓଡ଼ିଆ ଭାଗବତ କେଉଁଠି ଅଛନ୍ତି କେବେ ମୁଁ ତ ଜାଣିନି କୃଷ୍ଣ ଭକ୍ତ ତ ଯତ୍ନର ଭଙ୍ଗା କୁଡ଼ିଆ ତାଙ୍କର ଘର ଲୋକ ପଢ଼ିଦେଲି କୃଷ୍ଣ ଭକ୍ତ ହେଲାରେ ଜଗନ୍ନାଥ ଭକ୍ତ ହେଲାରେ ତୁ ଭିକାରୀ ଶିବଙ୍କର ଭକ୍ତ ହଉ କି ଅଲଗା ଦେବାଦେବୀଙ୍କର ଭକ୍ତ ହଉ କୃଷ୍ଣଙ୍କର ଭକ୍ତରେ ତୁ ଭିକ ମାଗିବାକୁ ପଡିବ କୃଷ୍ଣ ସବୁ ଭାରି ସେ କପଡ଼ି ସବୁ ମଙ୍କା ଠାକୁର ସେ ସବୁ ଛଡ଼େଇକି ନେଇଯିବେ କିନ୍ତୁ ନିଏ କିଏ ଭିକାରୀ ଆପଣଙ୍କ ତ ମାଗି ନଉଛି କାହିଁକି ତାର ଅଭାବ ଅଛି କି ଭଗବାନ ଯେ ପରମାନନ୍ଦ ପଦ ଯେ ଅନନ୍ତ ଐଶ୍ୱର୍ଯ୍ୟରେ ପାଇଲେ ସେ ଆମକୁ ତୁ କଣ ଛଡ଼େଇକି ନେବେ ଆମକୁ ଦେଇଛନ୍ତି ତାଙ୍କ ଧନକୁ ସେ ଚଳେଇ ଦେବେ ଏ ତିନି ପାହାର ଐଶ୍ୱର୍ଯ୍ୟ ତିନି ପାହାର ବିଭୂତି ବୈକୁଣ୍ଠ ଜଗତ ଅଛି ଇ କଣ ଏଠି ଅଛି ଆମ କାଗଜ ଟଙ୍କାକୁ ସେ ନେବେ କାଗଜ ଟଙ୍କାର ପୁଣି ମୂଲ୍ୟ ଭିତରେ ସୁନା ରୂପରେ ସେ ତିଆରି କରୁଛନ୍ତି ଏ କାଗଜ ଗୁଡା ମେସିନ ଭିତରେ ତିଆରି କରିକି ଗାନ୍ଧୀ ବାବାଙ୍କର ପିକ୍ଚର ଦିଆ ହେଉଛି ଗୋଟେ ଷ୍ଟାମ୍ପ ମରା ହଉଛି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଲୋକ କହୁଛନ୍ତି ଆମ ଟଙ୍କାକୁ କୃଷ୍ଣ ନେଇଯିବେ କୃଷ୍ଣଙ୍କର ଭଜନ କରନା କୃଷ୍ଣ ଭକ୍ତ ଗରିବ କୃଷ୍ଣ ଭକ୍ତ କାହିଁ ଗରିବ ଭଗବାନ ଭକ୍ତକୁ କଣ କରନ୍ତି ଏ ଦୁଇଟି ଅଧ୍ୟାୟରେ ଶୁଣିବ ଭକ୍ତକୁ କଣ ଦିଅନ୍ତି ଅଧୁନା ନ କେବଳମ ହରିଭକ୍ତାନ ପାରତ୍ରୀଙ୍କ ଏବଂ ସୁଖମ ଏ ଯେଉଁ ଅଧ୍ୟାୟ ବର୍ତ୍ତମାନ କହିଲେ ଦୁଇଟି ଅଧ୍ୟାୟରେ ହରିଭକ୍ତର ଯେ ଲୋକ କଣ କହନ୍ତି ହଁ ତୁମେ ହରେକୃଷ୍ଣ ହରେକୃଷ୍ଣ ହଉଛ ମଲା ପରେ ତୁମେ କଣ ହେବ କିଏ ନି ମଲା ପରେ ସୁଖ ପାଇବ ଏ ମଲା ପରେ କଣ ତ ମୁଁ ଜାଣିପାରିବି ଲୋକମାନେ କହନ୍ତି ବର୍ତ୍ତମାନ ତୁମର କଣ ଅଛି କହିଲେ ନା କିନ୍ତୁ ଅହିକମ ଅତି ଅଲୌକିକମ ଭକ୍ତର ଦୁଇ ଜନ୍ମ ହେଉଛି ସୁଖ ଏହି ଜନ୍ମ ଅଲୌକିକ ସୁଖ ପ୍ରାପ୍ତ ହବ ସୁଦାମାତା କହନା ଶୁଣିବେ ସୁଦାମାଙ୍କୁ ଯେଉଁ ଧନ ଦେଇଛନ୍ତି ଦ୍ୱାରକାପୁରରେ ନାହିଁ ଦ୍ୱାରକାପୁରରେ ନାହିଁ ଭକ୍ତ ଏହା ଦେବେ ଅଲୌକିକ ବସ୍ତୁ ଦେବେ ଇହ ଲୋକରେ ଅହିକ ଏଇ ଲୋକରେ ଯାହା ଦରକାର ଯଦି କାମନା କଲା ଯଦି ନିଷ୍କାମ ହେଇଯିବ ମୋର କିଛି ଦରକାର ନାହିଁ ଆପଣଙ୍କ ଚରଣ କମଳ ଦରକାର ଚରଣ କମଳ ଶୋଭାବୃଦ୍ଧତା ଭଗବାନ କହିବେନି ଭକ୍ତ ମାଗିବ ଧନ ଭଗବାନ ଭକ୍ତି ଦେବେ ଯେଉଁ ପଚାରେ ଆଜ୍ଞା ମୁଁ ମୋର ଭକ୍ତି ହେଉନି ମାଗୁଛ କଣ ଭଗବାନ ହେଉଛି ଧନ ଯୋଗ ଭଗବାନ ଧନ ଦେବେ ଆଉ ଯିଏ ଧନ ମାଗୁଥିବ ତାଙ୍କ ଭକ୍ତି ହେଉଛି ଦେବେ ଆଉ ଯିଏ ଭକ୍ତି ମାଗୁଥିବ ଧନ ଦେବେ କି ସେ ଭକ୍ତି ମାଗୁଛି ଜଣେ ଉଭୟ ଆମର କହୁ କିଛି କିଛି ଧନ ଦରକାର କିଛି କିଛି ଭକ୍ତି ଦରକାର ସେ କାମ ଭକ୍ତି ଦେବେ ଉଭୟ ଜିନିଷ ଦେବେ କିନ୍ତୁ ତା ଅର୍ଥ ନୁହେଁ ଯେ ଧନ ଭକ୍ତ ନ ମାଗିବେ ଭଗବାନ ଧନ ଦେବେ ନା ନା ପଶୁପକ୍ଷୀ ମାଗୁନା ତମେ ଦେଉନାହାନ୍ତି ଭକ୍ତ ପାଇଁ ଭଗବାନଙ୍କର ସ୍ପେଶାଲ ଯାକ ଏ କ'ଣ ଅତି ପ୍ରଯତ୍ନ ଭଗବାନ କରନ୍ତି ଭକ୍ତ ଯେମିତି ଭଜନ କରିବା ପାଇଁ ତାର ବାଧା ନ ହୁଏ ଧନ ଧନଟା ଭଗବାନ ଯେ ଭକ୍ତର ଆଜି ଧନ ନାହିଁ ଭୋଗ ଲଗେଇବା ପାଇଁ ନାହିଁ ଉଦ୍ରବ କାହା କହ ଉପବାସ ଆଗେ ଭଗବାନ ରହିବେ ପରେ ଭକ୍ତ ଉପାସରେ ଯଦି ଭକ୍ତର ଘରେ ଚାଉଳ ନାହିଁ ଡାଲି ନାହିଁ ଉପାସ କରିବ ଆଗେ ଭଗବାନ ଆଗେ ଉପାସ ସେଟା ଭୋଗ ଲଗେଇଲେ ଭକ୍ତ ଖାଇବ ନା ଆଉ ଭକ୍ତ ଯଦି ଭଗବାନ ଯଦି ନଦେଲେ ଭଗବାନ ଆଗେ ଉପାସ ରହିବ ଆମର କ'ଣ କ୍ଷତି ହେଉଛି ତେଣୁ ଭଗବାନ ଭକ୍ତକୁ ଯାହା ଆବଶ୍ୟକ ଦିଅନ୍ତି ଆଉ ଅଲୌକିକ ଲୋକାତୀତ ବ୍ରହ୍ମାଜୀ ଶିବଜୀଙ୍କ ଐଶ୍ୱର୍ଯ୍ୟ କ'ଣ ଅଛି ଶିବଜୀ ତ ନିଷ୍କାମ ଲୋକ ବ୍ରହ୍ମାଜୀଙ୍କର ଇନ୍ଦ୍ରଙ୍କର କି ଐଶ୍ୱର୍ଯ୍ୟ ଅଛି ଭକ୍ତକୁ ଅଲୌକିକ ସମ୍ପଦ ଦିଅନ୍ତି ଆଜି ଏଇ ଯୋଉ ଭ୍ରମଧାରଣା ଅଛି ଭଗବାନ ମଲା ପରେ ଭକ୍ତକୁ ଅଭିମୁଖ ନେବେ ଏଇ ଜନ୍ମରେ କେବଳ କଷ୍ଟ ଦେବେ ନାଇଁ ଏ ଜନ୍ମରେ ବି ଅଧିକ ସୁଖ ଦେବେ ଆଉ ଦ୍ୱିତୀୟ ଶ୍ଳୋକରେ ଏଇ ପ୍ରଶ୍ନ କରୁଛନ୍ତି ତୁମେ କାହିଁକି ସୁଖଦେବ ପରୀକ୍ଷିତଙ୍କୁ ସୁଖଦେବ ଗୋସ୍ୱାମୀ ଏ ପରୀକ୍ଷିତ ସୁଖଦେବ ଗୋସ୍ୱାମୀଙ୍କୁ ପ୍ରଶ୍ନ କରୁଛନ୍ତି ଗୁରୁଦେବ ଆପଣଙ୍କ କଥାକୁ ବନ୍ଦ କରିଦେବି କି ଯେ ମୁଁ ଆହୁରି କଥା ଶୁଣିବା ପାଇଁ ଚାହୁଁଛି ଏଇ କଥା ପ୍ରସଙ୍ଗରେ ସୁଧାଂଶରେ ଆସିବେ ବୀରରାଘବାଚାର୍ଯ୍ୟ କହୁଛନ୍ତି ଯୁବ ଗୋସ୍ୱାମୀ ସେ କଥା କହିଛନ୍ତି ବହୁଦା ଶ୍ରୁତଗତ ଅପି କୁତସ୍ତବର୍ଣ୍ଣ ବିରକ୍ତି ଉଦିତ ଇତିହାସ ହେ ପରୀକ୍ଷି ତୁ ବହୁତ ଶୁଣିବଣି ମୋର ବିରକ୍ତି ଆସୁନି ଲୋକମାନେ କହନ୍ତି କ'ଣ ସେ କଥା କେତେ ଶୁଣିବେ ସେଇ କୃଷ୍ଣ କୃଷ୍ଣ ସେଇ କୃଷ୍ଣ ଏହା କହିଲେ ଅସୁରକୁ ମାରିଲେ ଏଇ ସୁଧାମ ଧନ ଦେଲେ ଏଇ କଥା କେତେ ଶୁଣିବେ ଆଚ୍ଛା ଏଇ କଥା ବି ଶୁଣିବାକୁ ବିରକ୍ତି ଲାଗୁଛି ସଂସାରରେ କ'ଣ କଥା ଅଛି ଟିଭିରେ କ'ଣ ଅଛି ଟିଭି ନ୍ୟୁଜ୍ରେ କ'ଣ ଅଛି ପେପର ନ୍ୟୁଜ୍ରେ କ'ଣ ଅଛନ୍ତି କହିଲେ କିଏ ଚୋରି କଲା କିଏ ଟଙ୍କା ମାରିକି ଖାଇଲା କିଏ କାହାକୁ ମରିଆ ଛଡ଼ା କିଛି ଅଛି ସେଇ କଥା କେତେ ବିରକ୍ତି ଲାଗୁଛି କହିଲେ ପେପର ସଂଖ୍ୟା ପ୍ରତିଦିନ ବଢ଼ୁଛି କେତେ ପ୍ରକାର ପେପର ବାହାରୁଛି କେତେ ପ୍ରକାର ନ୍ୟୁଜ୍ ଆସୁଛି ଏବଂ ବିରକ୍ତି ଲାଗୁ ଏଇଟା କାହିଁକି ବିରକ୍ତି ଲାଗୁଛି ଏଇଠି ସେ କଥା କହୁଛନ୍ତି ତୁମକୁ ବିରକ୍ତି ସୁଖଦେବ ସାଙ୍ଗେ କରିକି ତୁମେ ଏତେ କଥା ଶୁଣିଲଣି ମୋତେ ବିରକ୍ତି ଉଦୟ ହୁଏନି କୃଷ୍ଣ କଥା ଏବେ ଯେ ନାଇଁ ନାଇଁ ହରିଙ୍କ କଥା କେବେ ବିରକ୍ତି ଆସେ ନା କେଉଁ ବିରକ୍ତି ଆସେ ଏ କହୁଛନ୍ତି ଉତ୍ତମ ଶ୍ଲୋକ ସତ୍ କଥା ବିରମତେ ବିଶେଷଜ୍ଞ ବିଷନ୍ନ କାମ ମାର୍ଗିଣୀ ହେ ପରୀକ୍ଷି ତୁମେ ଶୁଣ ଏ ସରି ସୁଖଦେବ ଗୋସ୍ୱାମୀ କହୁଛନ୍ତି ହେ ଗୁରୁଦେବ ଆପଣ ଶୁଣନ୍ତୁ ଆପଣ ଯଦି ମୋତେ ପ୍ରଶ୍ନ ପଚାରିଲେ ମୋତେ ବିରକ୍ତ ଲାଗୁନି ନା ବିରକ୍ତ ଲାଗେ ହରି କଥାରେ କାହାକୁ ବିରକ୍ତି ଲାଗେ ଏ କହୁଛନ୍ତି କୌନ ସୁତ ସକୃତ ବ୍ରହ୍ମା କେହି ଏଭଳି ବ୍ୟକ୍ତି ଅଛି କି ଯେ ଥରେ ହରି କଥା ଶୁଣିଦେଲା ପରେ ସେ ରସକୁ ଛାଡ଼ିଦେବ ଛାଡ଼ିପାରିବ ଜୀବନ ସାରା ସେ ଯାହା କର୍ମ କଲେ ସେ କହିବ ନା ଆମର ସୁଖ ଦେଉନି ମୁଁ ଯେତିକି ସମୟ କୃଷ୍ଣ କଥା ଶୁଣୁଛି ସେଇଟା ମୋର ଜୀବନ ସବୁଠୁ ସୁଖମୟ ସମୟ ଆପଣ ଭାବିକି ଦେଖନ୍ତୁ ଏ ଯୋଉ ଦୁଇ ଘଣ୍ଟା କି ତିନି ଘଣ୍ଟା ଟିକେ ବସିବେ ସେତିକି ହେଉଛି ନିଶ୍ଚଳ ମନ ସଂସାରକୁ ସେତିକି ସମୟ ଆପଣ ଭୁଲିପାରିବେ ଏତିକି ସମୟ ସଂସାରକୁ ଭୁଲିପାରିବେ ୟା ପରେ ପୁଣି ସଂସାର ମନ କରିବେ ଏଇଠି ଉଠିବେ ତ ହରିବଳ ଶରୀରରେ ଠିଆ ହେବ ସଂସାର ଆସିକି ରହିପାରିବେ ସଂସାରରେ ଭୁଲିପାରିବେନି ପରୀକ୍ଷି ସେଥିପାଇଁ ଜାଣନ୍ତି ମୁଁ କେବେ କୌଣସି ମୋର ସ୍ମରଣ ପଥକୁ ସଂସାର ନ ଆସୁ ମୋର କୃଷ୍ଣ ମୋ ସ୍ମରଣ ପଥକୁ ଆସୁ କାରଣ କଥାରେ ବେଶୀ ଆଭେସ ହୁଏ ଆପଣ ପରୀକ୍ଷା ବି ଦେଖନ୍ତି ଆପଣ ଯୋଉ ସାଧନ କରୁ ଠାକୁର ସେବା କରନ୍ତୁ ମନ ପଳେଇବାକୁ ପଡେ ନାମ କରିବେ ମନ କରିବାକୁ ପଳେଇବ କିନ୍ତୁ କଥା ବେଳେ ମନ ଯେତେ ଭାଗି ଗଲେ ବି ଦେଖିବେ ବେସନ ଦେଇପାରିବେ ପୁଣି ପଳେଇ ଆସିବେ ଆବେଶ ବେଶୀ ଅଙ୍ଗ ହେଇପାରେ ଶ୍ରବଣ ଅଙ୍ଗର ରୁହେ ସେଥିପାଇଁ ଶ୍ରବଣ ନବତା ଭକ୍ତି ଆଗେ ଗଲା ଶ୍ରବଣ କୀର୍ତ୍ତନ ଶ୍ରବଣ ତେଣୁ ଶ୍ରବଣ କରିବା ଦ୍ୱାରା ଆମ ଅନ୍ତରେ ଏଇ ହବ ସେ କୀର୍ତ୍ତନ ଅଙ୍ଗଟା ପରିପୁଷ୍ଟ ହବ ନାମ କରିବା ପାଇଁ ଆରେ ମୁଁ ନାମ କ'ଣ ହେଳା କରୁଛି ଶୁଣିଥିଲି ତ ନାମ ପ୍ରଭୁଙ୍କର ମହିମା ଏଇଟା ସେ ଶ୍ରବଣଟା ସେତେବେଳେ ନାମ ଅଙ୍ଗକୁ ପୁଷ୍ଟ କରିବ ମୁଖ୍ୟରେ ଶ୍ରବଣ କେହି ଥରେ ଶୁଣିବି କୋନ ସତ୍ତା ସକୃତ ବ୍ରହ୍ମ ଉତ୍ତମ ଶ୍ଳୋକ ସତ୍କଥା। ବହୁତ ସୁନ୍ଦର ଗୋଟେ ଗୋଟେ ଶବ୍ଦ ଯଦି ଟୀକା ଯଦି କହିଛନ୍ତି କୁହାଯିବ ଗୋଟେ ଅଧ୍ୟାୟ ଅଧ୍ୟ ସରି ଇଏ ଉତ୍ତମ ଶ୍ଳୋକ ଭଗବାନଙ୍କର ଗୋଟେ ନାମ ଉତ୍ତମ ଶ୍ଳୋକ। ଆଜି ଗୋସ୍ୱାମୀ ତାଙ୍କର ଟୀକା ରଚନା କରିଛନ୍ତି ସର୍ବୋତ୍କୃଷ୍ଟ କିମ୍ବା ଉଦ୍ଗତମ ତମ ସଂସାର ଅଜ୍ଞାନ ଯସ୍ମା। ଭଗବାନଙ୍କ କଥାରେ ସଂସାର ଅଜ୍ଞାନଙ୍କ କଥା, ସଂସାର ଆମେ ଯୋଉ କର୍ମ କରୁଛେ ହରିଭକ୍ତି ଛଡା ଅଜ୍ଞାନ କର୍ମ ନା ଜାଣିନି, ଛୋଟ ପିଲାଟା ଜାଣିନଥିବେ ଦେଖିବେ ସେ ସେଇ ମଳ ତ୍ୟାଗ କରୁଥିବ, ସେ ମଳକୁ ନିଜ ହାତରେ ନିଜ ମଳକୁ ନିଜ ହାତରେ ଗୋଟେ ଖେଳୁଥିବ ଅଜ୍ଞାନ ଅବସ୍ଥାରେ ଅଛି। ସଂସାର ଯିବ ହରି ଭକ୍ତି ଛଡା ଯେଉଁ କର୍ମ କରୁଛେ କୋଠା କରୁ ଚାକିରି କରୁ ଯାହା କରୁ ଅଜ୍ଞାନ ଅବସ୍ଥା ତାହା କାହିଁକି ଅଜ୍ଞାନ ଅବସ୍ଥା ନା ସେଥିରୁ ଆମକୁ ସୁଖ କିଛି ମିଳିବ ନା ସେଥିରୁ ଆନନ୍ଦ କିଛି ମିଳିବ ନା। କିନ୍ତୁ ଭଗବାନଙ୍କ କଥା କିଭଳି ନା ଉତ୍ତମ ଶ୍ଳୋକ, ଭଗବାନଙ୍କ କଥାରେ ସଂସାର ଅଜ୍ଞାନତା ନାହିଁ ଅଜ୍ଞାନ ଭିତରେ ନାହିଁ। ଆଜି ଯେଉଁମାନେ ଭଗବାନଙ୍କୁ ପାଇଛନ୍ତି ଆଜି ଯେଉଁମାନେ ଭଗବାନଙ୍କର ଭକ୍ତ ହେଇଛନ୍ତି ସେ ଭଗବାନଙ୍କ କଥା ଶୁଣିବେ ନା ତାଙ୍କର ଅଜ୍ଞାନ ଯାଇଛି ନା ଅଜ୍ଞାନଟା କେବଳ ଯିବ ସଂସାରରେ କଥା ଶୁଣିବ ଏବଂ ଭଗବାନଙ୍କର କଥା କେବଳ ନା ସତ୍ କଥା। ଏଠି ସିଦ୍ଧସ୍ୱାମୀ ଲେଖିଲେ ଉତ୍ତମ ଶ୍ଳୋକସ୍ୟ ଶ୍ରୀକୃଷ୍ଣସ୍ୟ ସତ୍ୟା ସତ୍ କଥା ମନୋହରା କଥା। ମନଟା ସଂସାର ଦେଖନ୍ତୁ ସବୁକିଛି କଲା ଗରି ଲୋକ ଦେଖିବେ ତାର ଯାହା ଯାହା ଇଚ୍ଛା ତା ପୁଣି ଦେଇକରି ଯାଇଛି ଠିକ ଅଛି ଗାଡି କରି ଗାଡି କରିଦେଲା ଆଉ ପୁଅଟେ ଚାକିରି କୋଉ ଚାକିରି କଲା ପୁଅଟେ ବିବାହ କରି ବିବାହ କରିଦେଲା ସବୁ କରିଦେଲା ପରେ ତାଙ୍କୁ ପଚାରି ଭାଇ କରିଦେଲେ ସବୁ କର୍ମ ସରିଲା ବର୍ତ୍ତମାନ ମନ ଠିକ ଅଛି ମନଟା କାହିଁକି ଏମିତି ଶାନ୍ତି ଲାଗୁନି ଆଉ ମନଟା କାହିଁକି ସୁଖ ଲାଗୁନି ଆଉ କାହିଁକି ମନ ସୁଖ ଲାଗୁନି। ମନର ସବୁଠୁ ବଡ ସ୍ୱାଦ ବସ୍ତୁ ହେଲେ ଚାକର ଯେତେ କାମ କଲା ପରେ ସେ ମାଲିକ କାମ କରୁନି ସବୁ କାମ କରିଦେଇଥିବ ମାଲିକ ଯାହା କିଛି ସେଟା କରୁନି ଚାକର ସୁଖ ପାଇବ ମନର ମାଲିକ କିଏ କି ଭଗବାନ ଶ୍ରୀକୃଷ୍ଣ ନା ଭଗବାନ ଶ୍ରୀକୃଷ୍ଣର ଗୋଟେ ନାମ ହେଉଛି ହୃଷିକେଶ ଋଷିକ ମାନଙ୍କର ସେ ଈଶ ଇନ୍ଦ୍ର ମାନଙ୍କର ସେ ପ୍ରଭୁ ଇନ୍ଦ୍ର ମନ ଯେତେ ଇନ୍ଦ୍ର ଅଛନ୍ତି ତାଙ୍କ ଭିତରେ ପ୍ରଭୁ କିଏ ଇନ୍ଦ୍ରିୟାଣ ପରମ ମନ ମନ ହେଲା ମାଲିକ ମନର ମାଲିକ କିଏ ନା ବୁଦ୍ଧି ବୁଦ୍ଧିର ମାଲିକ କିଏ ନା ଆତ୍ମା ଆତ୍ମାର ମାଲିକ କିଏ ପ୍ରଭୁ। ତେଣୁ ଆମେ କଣ କରୁଛେ କାହାର ସେବା କରୁଛେ ମନ କାହାର ସେବା କରୁଛି ସଂସାର ସେବା କରୁ ମାଲିକ ସେବା କରୁ ତେଣୁ ସୁଖ ପାଉନି କୋନ ସତ୍ତା ସକୃତ ବ୍ରହ୍ମ ଉତ୍ତମ ଶ୍ଳୋକ ସତ୍କଥା ଏଇ ସତ୍କଥା ସତ୍ୟ କହୁଛି ମନୋହରା ସତ୍ୟା ମନୋହରା। ଯଦି ଦୁଃଖ ଆପଣଙ୍କର ଦୂର ହେବାର କିଛି ଥିବ କେବଳ ହରିକଥା ଯଦି ନିରନ୍ତର ହରିକଥା ଶୁଣିଲେ ଆଉ ସଂସାର ଦୁଃଖ ଆପଣ ସ୍ପର୍ଶ କରିପାରିବେ ଆଉ ଏ କଥା କହୁଛନ୍ତି ସତ୍କଥାରେ ସମ୍ବାଦ କହୁଛନ୍ତି ମନୋହରା କିଭଳି ମନୋହରା ନା ବିଷୟ ପରିତୃଷ୍ଣା ଜନିକା କଥା। ସଂସାର ଆମେ କଷ୍ଟ ବହୁତ କମ ପାଉଛେ ଆପଣଙ୍କ ମନ ଯଦି ବିଷୟ କିଛି ପାଇବାର ଇଚ୍ଛା ନାହିଁ ତାହେଲେ କେବେ କଷ୍ଟ ନାହିଁ। ଆଜି କୋବି ସବ୍ଜି କରିବା ଏତିକି ଚିନ୍ତା କରିକି ମାର୍କେଟ ଉପରେ ଦେଇଟି କୋବି ନାହିଁ ଯେଉଁ କୋବି ଅଛି ସେଟା ଆପଣଙ୍କ ପସନ୍ଦ ହେବ ଦୁଃଖଟା ଆରମ୍ଭ ହେବ ମାର୍କେଟକୁ ଯାଇକି ଯେକୌଣସି ପରିବା ଘରେ ପଳେଇ ଆସିଥାନ୍ତେ ରୋଷେଇ ଅସୁବିଧା ଯାଇକି ଠିକ ହେଇଥାନ୍ତା କାମ ନ କରିଦେଲେ କ'ଣ ଗୋଟେ ବିଷୟ ଜିନିଷ ଆଣେ ସେଠି ଗଲା ବେଳକୁ ପସନ୍ଦ ହେବ ଏଣେ ଇଚ୍ଛା ହେଉଛି ନେଇଯିବି ପୁଣି ଆଣିକି ରୋଷେଇ ହେଲା ଭଲ ଭଲ ସବ୍ଜି ହେବେ ଖାଇଲା ପରେ ସନ୍ତୋଷ ନାହିଁ ଗୋଟେ କାମନା କଲେ ଏତିକି ଟେନସନ୍ ନେବାକୁ ବିଷୟ କାମନା କଲା ମାନେ ତୃଷ୍ଣା ବଢିବ ଯେକୌଣସି ବିଷୟ ଧନ ଭୋଗ ଶରୀର ପାଇଁ ଭୋଗ ବସ୍ତୁ ଯାହା କାମନା କରିଦେବେ ତୃଷ୍ଣାଟା ବଢି ବଢି ଚାଲିଲା ଆଉ ଏଇ ତୃଷ୍ଣାଟା ହଉଛି ସଂସାର ଅନ୍ୟ କାରଣ ନା ଦୁଃଖର କାରଣ ନା ଯେତିକି ମିଳିଛି ସେଥିରେ ସନ୍ତୁଷ୍ଟ ହେଉଛି ସବୁ କୃଷ୍ଣ ଆମର ବଢି ବଢି ଚାଲିଛି ଆଉ ଏଇଟା କିଭଳି କୃଷ୍ଣଟା ଯିବ ସତ କଥା ହରି କଥା ଶ୍ରବଣ କଲେ କଥା ଶ୍ରବଣ ଦ୍ୱାରା ଏ ବିଷୟ କୃଷ୍ଣଟା ପଳେଇଲା ଆଉ ବିରମେତେ ବିଶେଷଜ୍ଞ ବିଷନ୍ନତା ମାର୍ଗେଣ ପରିଚିତ କହିଛନ୍ତି ଗୁରୁଦେବ ଯେଉଁମାନେ ବିଷମ ହେଇଯାଇଛି ସଂସାର ସବୁ ଭୋଗ କରିକରି ବିଷମ ନାହିଁ ତାଙ୍କୁ ବିଷମ ହେଇଯାଇଛି ନିର୍ବୃତ୍ତି ପ୍ରାପ୍ତ ହେଇଛନ୍ତି ସଂସାରୀ ଲୋକ ଏ କଥାକୁ ଭୁଲିଯିବ କିନ୍ତୁ ଯିଏ ସଂସାର ବିରକ୍ତ ପ୍ରାପ୍ତ ହେଇଛି ତାକୁ ଆଉ ସଂସାରରେ କୌଣସି କଥା ଭଲ ଲାଗିବନି ସେ କେବଳ ଚାହିଁ ମୁଁ 24 ଘଣ୍ଟା କିଭଳି ହରି କଥା ଶୁଣିବି ନା କାହିଁକି ନା ସଂସାର ପଥଟା କହୁଛି ଆଜ୍ଞା କାମ ମାର୍ଗ କାମ ମାର୍ଗରେ ଯିଏ ବିଷମ ହେଇଛନ୍ତି ଯିଏ ନିର୍ବୃତ୍ତି ପ୍ରାପ୍ତ ହେଇଛନ୍ତି ତାଙ୍କୁ ହରି କଥା ଭଲ ଲାଗିବ ଯାହା କାମ କୃଷ୍ଣ ଅଛି ତାଙ୍କୁ ଭଲ ଲାଗିବ ବାବା ଯୋଉ କଥା କହିଲେ ମାଛ ମାଂସ ଖାଇବନି ଠାକୁର ନାମ ଜପ କରିବ ଏଇଟା କରିବ କେମିତି କଣ ସଂସାର ଚାଲିଲା ଦିଲ୍ଲୀ ଅଛି ଓହୋ କୋଉ ଗାଡ଼ା ହବ କେମିତି ଝିଅ ଗାଡ଼ା ହବ କେମିତି ବନ୍ଧୁବାନ୍ଧ ଘରକୁ ଯିବି ଭୋଜି କେମିତି ଖାଇବି ତ ସବୁ ଅଲଗା କାମ କରିଦେବେ କାମରେ ଅଛି ଜାଣନ୍ତୁ ନା ଯେ କାମ ତାଙ୍କୁ ଦୁଃଖ ଦବ କାମ ମାର୍ଗେ ହଁ ମାର୍ଗଟା କାମ ଆମେ ଚାଲିଛେ କେଉଁ ମାର୍ଗରେ ଚାଲିଛେ ଗୋଟେ କାମ ମାର୍ଗ ଗୋଟେ ପ୍ରେମ ମାର୍ଗ ଭକ୍ତି ମାର୍ଗ ସଂସାର ଦୁଃଖ ଯାଇଛନ୍ତି କାମ ମାର୍ଗରେ ଏ ଦୁଇଟା ଉଲ୍ଟା ଦିଗ କାମ ମାର୍ଗ କଣ ଏଠି ସଂସାର ଲେଖିଛନ୍ତି ତ ଠାକୁର ଗୀତା ଆସୁ କାମ ଏସ କ୍ରୋଧ ଏସ ଯୁବ ଗୋଷ୍ଠୀ କାମ ବୈଷ୍ଣବ ଗୋଷ୍ଣ ଲେଖିଛନ୍ତି ଏ ବହୁତ ବୈଷ୍ଣବ ଗୋଷ୍ଠୀ ସନାତନ ଗୋଷ୍ଠୀ ବୈଷ୍ଣବ ଗୋଷ୍ଠୀ ରଚନା କରିଛନ୍ତି କାମ ମାର୍ଗ ମାନେ କାମ କାମନା ଯେକୌଣସି ପ୍ରକାର କାମନା କାମ ପୂରଣ ହେଇଗଲା କଣ ହବ କାମ ନଥିଲା ତ କାମନା ନଥିଲା ନଥିଲେ କାମଟା ଆସିଲା ମନ୍ତ ଭିତରକୁ ମନ ଭିତରେ କାମନା ଆସିଗଲା କାମନା ପୂର୍ଣ୍ଣ ନହେଲେ କ୍ରୋଧ କାମନା ପୂର୍ଣ୍ଣ ହେଇଯିବ ଲୋଭ ଏବଂ କାମନା ପୂର୍ଣ୍ଣ ହେବା ସଙ୍ଗେ ସଙ୍ଗେ ମଦ ଆରେ ମୁଁ ଏଇଟା ଚାହୁଁଥିଲି ଧନ ମିଳିଗଲା ଯେଉଁ କାମ ବସ୍ତୁ ଆସିବ ତାକୁ ପ୍ରାପ୍ତ ହେଇଗଲା ମଦ ଆସିବ କାମ କ୍ରୋଧ ଲୋଭ ତାପରେ ମୋହ ଯେଉଁ ବସ୍ତୁଟା ମିଳିଗଲା ତା ପ୍ରତି ମୋହ ଏଇଟା ମୋର ଏଇଟା ନଥିଲା ମିଳିଗଲା ମାନେ ଏଇ ଯେଉଁ ମାର୍କେଟରେ ଦେଖିବେ 100 ଟଙ୍କା 100 ଟଙ୍କାଟା ମାର୍କେଟରେ ଯେତେବେଳେ ଯିଏ ପରିବା କିଣିବା ପାଇଁ ଗଲା ସେ ଟଙ୍କାଟା କ'ଣ ମୋ ଟଙ୍କା ପକେଟରେ ଭରିକରି ନେଇଗଲା ପରିବା ଗଲା ବେଳେ ପରିବା ଦେଇକି ପରିବା ହାତରେ ପଡ଼ିଲା ହାତରେ ପଡ଼ିଲା ମୋ ଟଙ୍କା ଟଙ୍କା କାହାର ଲକ୍ଷ୍ମୀ ଏମିତି ତ କାହାର ହେଇନାହାନ୍ତି କିନ୍ତୁ ଖାଲି ହାତକୁ ହାତ ବାଜୁଛି ସବୁ ସଂସାରଟା ବାଡ଼ା କେତେ ଅଛନ୍ତି ସାର ସତର ମିଛ ହାତରୁ ହାତ ଖାଲି ବାଜୁଛି ଆମ କତରୁ ତା ପାଖକୁ ଯାଉଛି ଡ୍ରେସ୍ କିଣିଛ ଟଙ୍କା ରୋଜଗାର କର ଡ୍ରେସ୍ ବିକ୍ରି ହେଇଗଲେ ଲୁଗା ଦୋକାନଦାର ଶାଢ଼ୀ କିଣିବାକୁ ଥିଲା ସେ ସେ ଚାହୁଁଛି କେମିତି ଟଙ୍କାଟା ମୋ ହାତକୁ ଆସିବ ଆମେ 100 ଟଙ୍କା କି 200 ଟଙ୍କା ଡ୍ରେସ୍ କିଣିବା ତା ହାତରେ ପହଞ୍ଚିଲା ତା ହାତରେ ରହିବେ ତା ହାତରେ ପୁଣି ଚାଲିବ ସେ ଲୁଗା ଦୋକାନଦାର ପଇସା ଆସିକି ଆମର ଗାଡ଼ି କିଣିବି ଗାଡ଼ି ଆଣିକି ସେ ଠିକ କରୁଛୁ ପ୍ରଭୁ ମୋ ହାତକୁ ଟଙ୍କା ଆସିବ ଲକ୍ଷ୍ମୀ ତା ହାତରେ ପହଞ୍ଚିବେ ସଂସାର ସାରା ଲକ୍ଷ୍ମୀଙ୍କର ହସ୍ତାନ୍ତର ସେମିତି ପାଳନ କରିକି ରଖୁଛନ୍ତି ମୁହଁ ଯାହା ହାତରେ ପଡ଼ିବ ସେ ମୁହଁ ମୋର 100 ଟଙ୍କାଟାକୁ ସେ ତାର ନଥିଲା କେତେ ଲୋକ ହାତ ଲାଗି ଜାଣିନି ପକେଟରେ ମୋର ସେ ରହିବି କହିବ ଏ କାମ ମାର୍ଗ ଯିଏ କାମ ମାର୍ଗରେ ବିଷମ ହେଇଛନ୍ତି ସେ କେବେ ହରିକତ ଛାଡ଼ିପାରିବେନି ଯିଏ ସଂସାର ମାର୍ଗରେ ବିରକ୍ତ ହେଇଛନ୍ତି ସେମାନଙ୍କର ଗୋଟିଏ ଅସ୍ତ୍ର ହେଉଛି କେବଳ ହରିକଥା ଭକ୍ତମାନେ କ'ଣ ସଂସାର ମାର୍ଗରେ ଚାଲିଛନ୍ତି ବିରକ୍ତ ହେଇଯାଇଛି ତାଙ୍କର ପ୍ରଥମ କାର୍ଯ୍ୟ ସେମାନେ ହରିକଥା ଶୁଣି ହରିନାମ କରି ଜୀବନଟାକୁ ଅତିବାହିତ କରିଲା ନହେଲେ ଏଇଟା କାମ ମାର୍ଗ କେବଳ କଷ୍ଟ ଲୋଭ ମୋହ ଆହୁରି ଆପଣ ମଦ କାମନା ପୂର୍ଣ୍ଣ ହେଇଗଲା ମାନେ ମୋର ଆପଣ ଲକ୍ଷେ ଟଙ୍କା ଦରକାର ଲକ୍ଷେ ଟଙ୍କା ଥିବା ପୂର୍ବରୁ ଦୈନ୍ୟ ହବ ଥିଲା ନ ପାଇବା ପୂର୍ବରୁ କିନ୍ତୁ ଟଙ୍କାଟା ମିଳିଗଲା କାମ୍ୟ ବସ୍ତୁ ପୂର୍ଣ୍ଣ ହେଲା ମଦ ଆସେ ମୁଁ ଏଠି ପରବର୍ତ୍ତୀ ଜିନିଷ ମିଳିଲା ଆଉ ମାଶ୍ଚର୍ଯ୍ୟ ମାଶ୍ଚର୍ଯ୍ୟ ମାନେ ଯାହା ମିଳିଛି ତାକୁ ଭୋଗିପାରିବେ ଆପଣ ବହୁତ ଟଙ୍କା ପରିଶ୍ରମ କରିକି ଦୋକାନ ପଇସାରେ ଗୋଟେ ମାରୁତି କାର ଆଣିଲେ ଆପଣ ମାରୁତି କାର ଆଣିଲେ ଆପଣ ଘର ପାଖର ଲୋକ ସେ ରଖିଛି ଟାଟା ସୁମୋ କି ଟାଟା ଇଷ୍ଟେଟ୍ କି ଟାଟା ସଫାରୀ ତା ପେଟରେ ଦେଖିଦେବେ ଆଉ ଆପଣ ଗାଡ଼ି କରିବାକୁ ଯାଉଥିବେ ସେ ତ ଭଲ ଗାଡ଼ି ଚଢ଼ିଛୁ ତା ବସିଥିବ ମାରୁତି ଗାଡ଼ିରେ କିନ୍ତୁ ଚାହୁଁଥିବେ ଟାଟା ସଫାରୀ ତାର ତ ଏସି ଅଛି ମୋତେ ଏସି ନାହିଁ ଯେତିକି ମିଳିଲା ଭୋକ କର୍ମାର ଯେତେ କରିଛି ଗୋଟେ ଭୋକ ତାକୁ ହିଁ ଭୋଜି ପାରିବେ ତାକୁ ଦେଖି ଦେଖିକି ନ ମାଷ୍ଟର ସଂସାରରେ ଏତେ କାମ ଚାଲିଛି ବୁଝିଲି ଲୋକ ଏତେ ଖଟୁଖଟି କରୁଛନ୍ତି କେବଳ ମାଷ୍ଟର ପାଇଁ ସକାଳୁ ଲୋକ ଉଠିବା ଆଗେ ତା ଘରେ କଣ ଅଛି ଦେଖିବେ ଆଗେ ପଢ଼ିଥାନ୍ତି ତା ପୁଅ କଣ ଖାଇଲା ତାଙ୍କ ଘରେ ତାଙ୍କର କୋଉ ଟିଭି ତାଙ୍କର କୋଉ ଗାଡି ଆମର ଛାଡ଼ିଲେ ମାୟା ଏମିତି କରୁଛି ସମସ୍ତଙ୍କୁ ଦେଖା ଦେଇକି ସମସ୍ତେ ବଧ କରି ଛାଡ଼ିବେ ଏ କାମ ମାର୍ଗ ତେଣୁ ଇଏ କହୁଛନ୍ତି କାମ ମାର୍ଗେ ସ୍ମର ସରେଇ ଏକତ ଉପଲକ୍ଷଣ କ୍ରୋଧାଦି ଅଭି କାମନା ଜର୍ଜରିତ କରୁଛି କାମ ମାର୍ଗରେ ଯେଉଁମାନେ ବିସର୍ଣ୍ଣ ହୋଇଛନ୍ତି ପରୀକ୍ଷିତ କହୁଛନ୍ତି ଗୁରୁଦେବ ସେମାନେ କୌନ ସୁତ୍ୱା ସକୃତ ବ୍ରହ୍ମନ୍ ଉତ୍ତମ ଶ୍ଳୋକେ ସତ୍ କଥା ଏ ହରିଙ୍କର କଥା ଇଏ ଅତି ଦୁର୍ଲଭ ତେଣୁ ମୋର ଆଉ କ୍ଷଣ ଆପଣ କାଇଁ ଭାବୁଛନ୍ତି ମୋର ଅଳ୍ପ ସମୟ ଆୟୁଷ ଅଛି ବୋଲି ସେ ପ୍ରଭୁ ଚାହିଁଲେ ମୋତେ ବହୁ ଆୟୁଷ ଦେଇପାରିବେ ଆପଣ ହରି କଥା କୁହନ୍ତୁ ଆଉ ଯେଉଁମାନେ ଭକ୍ତ ବିଶେଷ କରି ସବୁବେଳେ ପ୍ରାର୍ଥନା କରିବା ଦରକାର ପ୍ରଭୁ ମୋତେ କାମ ମାର୍ଗରୁ ବଞ୍ଚାନ୍ତୁ ବା ଯଦି ହରିଭକ୍ତି ଛଡ଼ା ଆପଣ ଭକ୍ତ ହେଇକି ବି ଟିକେ କିଛି କାମନା କରିଦେଲେ ଆଉ ଭୋଜନ ଦିନ ହେଲାନି ତା ପଛରେ ନାହିଁ ମନ ବିଚଳିତ ହେଇଯିବ କେବଳ ଭଗବାନ ସବୁବେଳେ ଏଇ ସଂସାର ଆମର କ'ଣ ପାଇବାର ଅଛି ତ କାମ ମାର୍ଗ ଏଇ କେବଳ ପିଡ଼ାର
ପ୍ରପଞ୍ଚେ ପଡ଼ିଆ ଅନାଥ ହରିଆ ପ୍ରପଞ୍ଚେ ପଡ଼ିଆ ଅନାଥ ହରିଆ ପ୍ରପଞ୍ଚେ ପଡ଼ିଆ ଅଗତି ହରିଆ ପ୍ରପଞ୍ଚେ ପଡ଼ିଆ ଅଗତି ହରିଆ ନା ଦେଖି ଉପାୟ ନା ଦେଖି ଉପାୟ
ପ୍ରଭୁ ପ୍ରପଞ୍ଚ ପଡ଼ିଆ ଅଗତି ହୋଇଆ କାମ ମାର୍ଗର ଗତି ଅଛି କିଛି ଅଛି କିଛି ଅଛି ଯେଉଁମାନେ ଯିବା ଏ କାମ ଏ କ୍ରୋଧ ଏ ଲୋଭ ଏ ମୋହ ଏ ମଦ ଏ ମାଶ୍ଚର୍ଯ୍ୟ କୁଆଡ଼େ ଫେରିକି ପକେଇବ ହିସାବ ଅଛି ଭକ୍ତ ସବୁବେଳେ ପ୍ରାର୍ଥନା କରିବେ ପ୍ରଭୁ ମୋତେ ସାଧୁ ସଂଘ ଆଉ କୃଷ୍ଣ କଥା କିନ୍ତୁ ଦିଅନ୍ତୁ ପ୍ରପଞ୍ଚ ପଡ଼ିଆ ପ୍ରପଞ୍ଚ ହବ ଏ ଶ୍ରଦ୍ଧାଟା ନୁହେଁ ପ୍ରପଞ୍ଚେ ପଡ଼ିଆ ଅଗତି ହୋଇଆ ନା ଦେଖି ଉପାୟ ଉପାୟ କ'ଣ ଅଛି କିଛି କିଛି ଉପାୟ ନାହିଁ ହରିନାମ ହରି କଥା ଛଡ଼ା ଏଠି ଉପାୟ କିଛି ନାହିଁ ଆପଣ ଯେଉଁଟାକୁ ଉପାୟ ବୋଲି ଭାବିବେ ଏଇ କାର୍ଯ୍ୟରେ କଲେ ମୁଁ ସଫଳ ହେବି ସେଠି ପଶିଯିବେ କାଦୁଅରେ ଯେମିତି ଗୋଡ଼ ପଶିଗଲେ ଯେମିତି ଅବସ୍ଥା ହୋଇଛି ସେ ଅବସ୍ଥା ଅଗତିର ଅଗତି ଚରଣେ ଶରଣ ତୋମାରେ କରିନୁ ସା ପ୍ରଭୁ ଏ ସଂସାର ଗତି ହେଉଛି ଏଠି ସଂସାର ଗତି ସଂସାର ପଥ ବଡ଼ କଷ୍ଟ ମୁଁ ଉପାୟ ପାଉନଥିଲି କିନ୍ତୁ ଆପଣଙ୍କ ଶରଣ ଚାଲିଗଲା ପରେ ଆପଣଙ୍କ ଚରଣ କମଳକୁ ମୁଁ ସାହାଯ୍ୟ କରୁଛି ଆପଣଙ୍କୁ ଆଶ୍ରୟ କରେ ଆଉ କିଛି ମୋର ଭରସା ନାହିଁ ତାପରେ ଗୋଟେ ପଦରେ ଭକ୍ତିମ ଠାକୁର କହୁଛନ୍ତି
କରମ ଜ୍ଞାନ କିଛି ନାହିଁ ମୋର କରମ ଜ୍ଞାନ କିଛି ନାହିଁ ମୋର ସାଧନ ଭଜନ
ସବୁବେଳେ ପ୍ରାର୍ଥନା କରିବ ଏ ସଂସାର ବଡ଼ ବିଷମ ନା ଆମର କ'ଣ ଅଛି କର୍ମ ଜ୍ଞାନ କିଛି ନାହିଁ ମୋର ପ୍ରଭୁ ମୋ କର୍ମ ବି ସତ୍କର୍ମ ନୁହେଁ, ଆଉ ଜ୍ଞାନ ବି ନାହିଁ, ହରିଭକ୍ତି କିଭଳି ସାଧନ କରିବି ଇଏ ତତ୍ଵ ବି ଜାଣିପାରୁନି, କର୍ମ ଜ୍ଞାନ କିଛି ନାହିଁ ମୋର, ସାଧନ ମୋର ନାହିଁ। ଯୋଉ ବୈଷ୍ଣବମାନେ ଯୋଉ ଆଦେଶ ଦେଇଛନ୍ତି ଗୁରୁ ଗୁରାଙ୍କ ଯୋଉ ଆଦେଶ ଦେଇଛନ୍ତି ତାକେ ମୁଁ କଡ଼ା କରିବା ପାଳନ କରିପାରେ। ଆଉ ଭଗବାନ ପଚାରୁଛନ୍ତି ଯେ ଆରେ ଯଦି କିଛି କରିପାରୁନୁ କଣ ପାଇଲୁ, ଯଦି କିଛି କରିନୁ ତୋର କଣ ସାଧନ କରୁଛୁ କଣ ପାଇଲୁ, ଏଠି କହୁଛନ୍ତି ପ୍ରଭୁ ମୋର ସାଙ୍ଗେ କିଛି କରିପାରିବିନି କିନ୍ତୁ ଗୋଟେ କାମ କରିପାରିବି, ଭିକାରେ କିଛି କାମ ନ କରିକି ସେ ଭିକ ମାଗି ଯାଉଛି ନା, ପ୍ରଭୁ ତୁମେ କୃପାମୟ ଆମେ ତ କାଙ୍ଗା, କି କୃପା କି ଭଗବାନ କୃପଣା ପାଇବ, ଧ୍ରୁବ ପାଇଲେ ଗଜେନ୍ଦ୍ର ପାଇଲେ ଦ୍ରୌପଦୀ ପାଇଲେ ଯେତେଜଣ ହନ୍ତାଜୀ ପାଇଛନ୍ତି କେମିତି ପାଇଛନ୍ତି, ନିଜକୁ କାଙ୍ଗା ବୋଲି ମନେ କରିଛନ୍ତି ଭକ୍ତ ବୋଲି ମନେ କରିନାହାନ୍ତି, କେହି ନିଜକୁ ଭକ୍ତ ଜ୍ଞାନ କରିକି ଭଗବାନଙ୍କ କୃପଣା ପାଇପାରିନାହାନ୍ତି, ସଂସାର ତାଙ୍କୁ ଭକ୍ତ କହିବ, ଭକ୍ତ କହିବ ମୁଁ ହେଉଛି କାଙ୍ଗା। ଆଜ୍ଞା ଭିକାରୀ ଯଦି ନିଜକୁ ଭିକାର ଅଭିନୟ କରି ସେ ଭିକ୍ଷ ମାଗିପାରିବ, ଭିକାରୀ ଯଦି ଧନୀ ବୋଲି ଭାବିବ ସେ ଭିକ୍ଷ ମାଗିପାରିବ କି, ଭିକାରୀ ପ୍ରତିଦିନ କଣ ଭାବୁଛି, ପ୍ରତିଦିନ ସେତେବେଳେ ରେଲୱେ ଷ୍ଟେସନ ଯାଉଛି ଛିଡ଼ା ବସ୍ତ୍ର ଫଟେ ପିନ୍ଧିକି ଥାଣ୍ଡା ଧରିକି, ମୋଠୁ ସଂସାରରେ କେହି ଦୁଃଖୀ ନାହାନ୍ତି, ମୋଠୁ ସଂସାରରେ କେହି ଗରିବ ନାହାନ୍ତି, ଏଇଟା ଭାବିପାରୁଛି ବୋଲି ସେ ସମୟ ନାଚ କରିପାରୁଛି ନା, ଭକ୍ତ କେତେବେଳେ ଭଗବାନ କରୁଣ ମାଗିବ ଯେତେବେଳେ ନିଜକୁ କାଙ୍ଗାଳ ବୋଲି ବିଚାର କରିବ, ଦେଖିବି ସୁଦାମ କିଭଳି ଭଗବାନଙ୍କ କରୁଣ ମାଗି ସେ ଭକ୍ତ ବୋଲି କାମ କରିବେ, ଭଗବାନ ତାଙ୍କୁ ସେବା କରିବେ ପୂଜା କରିବେ ବାଟରେ ଫେରୁଥିବେ ଚିନ୍ତା କରିକରି ଯାଉଥିବେ, ଆରେ ଭଗବାନ ତ ମୋତେ ମୋର ପାଦକୁ ଧୋଇଲେ କାହିଁକି ଧୋଇଲେ, ମୁଁ ଭକ୍ତ ଭଗବାନ ବ୍ରାହ୍ମଣଙ୍କୁ ଭଲ ପାଆନ୍ତୁ, ଆଉ ମୁଁ ତ ବ୍ରାହ୍ମଣ ଦେଇ ମୁଁ ବ୍ରାହ୍ମଣ କୂଳରେ ଜନ୍ମ ହେଇଛି, ତେଣୁ ଭଗବାନ କେବଳ ବ୍ରାହ୍ମଣ କୂଳକୁ ସମ୍ମାନ ଦେବା ପାଇଁ ଭଗବାନ ପାଦ ଧୋଇଲେ ନା, ମୋର କଣ ଯୋଗ୍ୟତା ଅଛି ନା, କଣ ଭକ୍ତ କାହିଁକି ନିଜକୁ ଯୋଗ୍ୟତା ବୋଲି ମନେ କରେ, ଯୋଗ୍ୟତା କଲେ ସେ ଯୋଗ୍ୟ ବୋଲି ବିଚାର କରିଲା ଆଉ କରୁଣା କେମିତି ପାଇବ, କରୁଣା ଭକ୍ତଟାକୁ ସେ କଥା ଲେଖୁଛନ୍ତି, ଯେଉଁମାନେ କାମ ମାର୍ଗରୁ ବିସର୍ଣ୍ଣ ହୋଇଛନ୍ତି, ଯେଉଁମାନେ କାମ ମାର୍ଗକୁ ତ୍ୟାଗ କରିଛନ୍ତି ବିରକ୍ତ ହେଇଛନ୍ତି ସେମାନେ କେବଳ ହରିଙ୍କର କରୁଣା ଚାହିଁବେ, ତୁମେ କୃପାମୟ ଆମି ତ କାଙ୍ଗା, ଭଗବାନ କହିଥିଲେ କାଙ୍ଗା ହେଲେ ତୋର କଣ ଦରକାର ନା, ଅହିତୁକି କୃପା ଚାହିଁ, ମୋର ତ ଭଜନ ନାହିଁ କି ସାଧନ ନାହିଁ କି କର୍ମ ନାହିଁ କି ଜ୍ଞାନ ନାହିଁ, ଅହିତୁକି କୃପା କରିବେ ଆପଣଙ୍କ ତରଫରୁ ଯାହା ଦେବା କଥା ଆପଣ ନେବେନି, ଆପଣ ଯଦି ମୋ ପାଖରେ କାରଣ ଖୋଜିବେ ମୋ ଯୋଗ୍ୟତାରେ କିଛି ପାଇବେ, ଭଗବାନ କହିଲେ କାହିଁକି କରୁଣା ଚାହୁଁଛୁ ସଂସାର କଣ ଦୁଃଖ ପାଉଛୁ କି, ପ୍ରଭୁ ମୋ ସଂସାରରେ ବହୁ ବଡ ଦୁଃଖୀ, ବାକ୍ୟ ମନ ବେଗ କ୍ରୋଧ ଜିହ୍ୱା ବେଗ, 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 ଉପସ୍ତ ବେଗ ଉପସ୍ତ ପ୍ରପଞ୍ଚ ପରିଆ ଅଗତି ହରିଆ, ପ୍ରପଞ୍ଚ ପରିଆ ଅଗତି ହରିଆ, ନା ଦେଖି ପାୟ ନା ଦେଖି ପାୟ, ପ୍ରଭୁ ଅଗତି ଅଗତି ଚରଣ ଶରଣ, ଅଗତି ଅଗତି ଚରଣ ଶରଣ, ସାର ଆଦି ତୁମାରେ ଧରି
ভগবান সার করে অগতির অগতি চরণে শরণ তোমায় করিলু সার। প্রভুঙ্ নাম প্রভুঙ্ কথা প্রভুঙ্ শরণে আমার গতি কেমতি আছে? গতি হচ্ছে বিশর্ণ কাম আর কি না, কেবল পীড়া দেব পরীক্ষিত সে কথা কিন্তু গুরুদেব কোন সত্যাসত ব্রহ্মা উত্তম শ্লোক সত্যতা যে কিয়ে এগুলি ব্যক্তি অছন্তি বিরমতে বিশেষজ্ঞ বিষণ্ন কাম মার্গেণ যে সারভিত হইতে যে সারজ্ঞ হইব সে কেবে ভগবানের নাম ভগবানের কথাকে ছাড়িকি সে গোটিয়ে মুহূর্ত করিপারে। প্রভু আপন মতো করুণা করতু আর যেত সময় মো জীবনের অছি আপন মতো পরিকথা কুহতু পরীক্ষিত আজ ভগবান প্রার্থনা করছেন সুখদেব গোস্বামী আজ এটি কথা বিলম্বর আরম্ভ হয়েছেন নটা পর্যন্ত কথা হলে চলবে আর 20 মিনিট আছে নটা পর্যন্ত কারণ আজ সুধাঙ্ক প্রসঙ্গটা আরম্ভ করি পড়ে কালকে সুধাম সহ আরম্ভ হয়েছিল সুধাম সহ কাহিনী আসলা
স্মরেত বসন্তস্তিহ জন্মেষু শ্রোতি তৎ পুণ্য কথা সকর্ণ।
পরীক্ষিত দৈন্যরে কুছি প্রভু মো জীবনের কোণসি অঙ্গ আর ভক্তি রাজন করিবার সময় নাই মোর, কাহিঁকি আজ 7 দিন হয়ে গেলে মু আপন হরিকু সেবা করিপারিবি না অর্চনা করিপারিবি না মোর সময় আছে আপনার উপদেশ মু যাই ঘরে পালন করিপারিবি কেবল গোটি কাম করিপারিব হরি কথা টিকে শুনিপারিব। এটি কুছি সবাগ দয়া তস্য গুণান গুণিত এ বহুত বড় বিশাল শ্লোকর টিকা জীব গোস্বামী রচনা করেছেন কোণ কহিবি কোণ ন কহিবি গোটে সংসার পড়িযাই এই বচন বহু সুন্দর শিক্ষা এই আমার ভাগবত প্রত্যেক প্রসঙ্গ অতি গুরুত্ব। এটি কুছি সবাগ জয়া তস্য গুণান গুণিত আও করোচ তৎকর্ম করো মনশ্চ যে হাত দ্বারা হরিঙ্কর সেবা করা যায় সেই হাত হচ্ছে প্রকৃত হস্ত। হরি যদি হস্ত পাইকে হরিঙ্কর কর্ম হরিঙ্কর সেবা ন করা গেল তাহলে সবর হস্ত তৈল্য ভাগবত কেছেন সুত গোস্বামী সুত সৌম্য সম্বন্ধে আপনার সূর্য স্মর বসন্ত স্থিরজন মনেছু যে মন পাইকি হরিঙ্কু স্মরণ করবি মন কেতে কথা চিন্তা করেছি ভগবান চিন্তন টিকে দিন ভিতরে হল না সে জীবন সব অতুল্য জীবন হরিঙ্ক স্মরণ বিনা শ্মশানরে শুইকি রহিবা যা এ স্বর বঞ্চিকি এই সংসার পথে চালিবা বুলিবা খাইয়া পিবা সে কথা সে কৌছন্তি হে প্রভু মোর কোন করিয়ার আছে মোর সময় কিছু নাই কিন্তু এটি গোটে অদ্ভুত কথা যুবক সঙ্গে লেখিলে সবাগ জয়া তস্য গুণান গুণিত এটি ব্যাকরণ মতো পড়িনি খালি তাঙ্ক কথা হিসাবে কৌছি সবুকু কর্তা কলে কিন্তু বচনটাকে করণ কলে যে বচন সেই বাক্য দ্বারা যাহাঙ্কর গুণগান করা সেই বাক্য হচ্ছে ব্যাপার যে হস্ত দ্বারা কৃষ্ণঙ্কর সেবা করা যায় সে হচ্ছে হস্ত কিন্তু এটি কৌছন্তি সেই কারণে যাহা দ্বারা কৃষ্ণঙ্কর গুণগান করা যায় সে হচ্ছে প্রকৃত বচন না কাহিঁকি কথা কহিলি এটি জীব গোস্বামী লেখুচন্তি এবং অগ্রে অপি সর্বপরাধীনাম সর্বেশাম কর্তৃত্ব অপি জয়েতি বাচ করণম তৎ জীব দুর্বশত্ব বোধনার্থ সবটাকে কর্তা কলে সুবোধ এ পড়িকি কিন্তু বচনটাকে করণ কলে কাহিঁকি আর কারণ কম না ইয়ে হচ্ছে সবু অঙ্গ জীবর অধীনরে আছে কিন্তু গোটে অঙ্গ জীবর অধীনরে নাই কেউটা কইলা আজ্ঞা জিহ্বা এই বাক শক্তিটা তার ইচ্ছা অধীনরে নাই আপনি ইচ্ছা করলে হাত কিছু কাম করে দেখুন পরীক্ষা করি ইচ্ছা করলে হাত কাল চাপড়াটা মারিব ইচ্ছা করলে ইচ্ছা রকম হবে কিন্তু বিনা ইচ্ছার জনে কাম করছে যা ইচ্ছা নথ গাড়ি দেওয়া গাড়ি গাড়ি সব কাঁদি কাহিঁকি কথা কহিলি কাহিঁকি কথা কহিলি কাহি গাড়ি দেলি কাহি সে লোক সঙ্গে ঝগড়া করলি করে সারিথিলে আর সব কাম করছে ইচ্ছা করবে অলগা কাম ইচ্ছা কলে হুয়ে
କିନ୍ତୁ ବଚନ ଏତେ ଦୁର୍ବସତ୍ଵ ସେ ଯିବାର କଣ୍ଟ୍ରୋଲ ନାହିଁ। ସେ ଯଦି କରଣ କଲେ ଏଠି ଯିବ ଗୋସ୍ୱାମୀ କହୁଛନ୍ତି ସର୍ବେନ୍ଦ୍ରିୟ କୋବିକାୟା ସବୁ ଇନ୍ଦ୍ରିୟକୁ ଉତ୍ତେଜିତ କରିବ ବଚନ। ଦେଖନ୍ତୁ ଆପଣ ଆପଣ ସାମ୍ବାଦିକ ବସିଛନ୍ତି ବର୍ତ୍ତମାନ ଗୋଟେ ଖରାପ ଭାଷା କହିକି ଆଉ ଗୋଟେ ମାରିବା ପାଇଁ ଖାଲି ଖରାପ ଭାଷାଟା କହିଲେ ହାତ ଜିଭାରୁ ବାହାରୁ ହାତ ଧାଣା ଉଠିବ ବଚନ ସବୁ ଇନ୍ଦ୍ରିୟ ଖଣିତ କରିଦେବ ଆଖି ସାଙ୍ଗେ ସାଙ୍ଗେ କ୍ରୋଧ ହେଇଯିବ ସାଙ୍ଗେ ସାଙ୍ଗେ ଦେହ ଫରିବାକୁ ଲାଗିବ ମନକୁ ପୁରା ଉତ୍ତେଜିତ କରିଦେବ ସବୁ ବଚନ ସବୁ ଇନ୍ଦ୍ରିୟ ଆଉ ବନ୍ଦ କରିଦିଅନ୍ତୁ କି ମୋବାଇଲ ସୁଇଚ୍ ଅନ୍ କରିବେ ନା ସବୁ ଇନ୍ଦ୍ରିୟକୁ କୋଭିଡ କରିଦେବ ସେ ଦୁର୍ବସତ୍ଵ ଆଉ ସବୁ ଇନ୍ଦ୍ରିୟକୁ ଉତ୍ତେଜିତ କରେ ଆଉ ବନକୁ କଣ କହୁଛନ୍ତି ଆଉ ଏ ଜୀବକୁ ଏ ଜୁହାକୁ ଦେଖନ୍ତୁ ସବୁଥିରେ ଭଗବାନ ସବୁ ଅଙ୍ଗରେ ଅସ୍ଥି ଅଛି ଯେତେ କୋମଳ ଅଛି ସବୁ କୋମଳ ଅଙ୍ଗରେ ଆପଣ ଦେଖି କିଛି ନା କିଛି ଅସ୍ଥି ଭଗବାନ ଦେଇଛନ୍ତି କୋମଳ ଅସ୍ଥି ଅଛି ନାକ ଭିତରେ ବି ଅଛି ଜାଣିଥିବେ ଆମର କଣ ସନ୍ଦୀପ ନା ସନ୍ଦୀପ ସନ୍ଦୀପ ବାବୁ ଜାଣିଥିବେ ସେ ଡକ୍ଟର ଅଛନ୍ତି ସବୁ ଅଙ୍ଗରେ ଦେଖିବେ ଅସ୍ଥି ଅଛି କେତେ କୋମଳ ଅଙ୍ଗ ହେଲେ ଅସ୍ଥି ସହିତ କିନ୍ତୁ ଗୋଟିଏ ଅଙ୍ଗ ସେଠି ଅସ୍ଥି ନାହିଁ ଯିବା ଦେଖିଲେ ଯୁଆଡ଼େ ବୁଲେଇବ ସିଆଡ଼େ ବୁଲିବ ଉପର ତଳ ଆଗ ପଛ ସବୁ ଆଉ ବର୍ମାଶ୍ରମ କାମ ସିଏ କାହାକୁ ଗାଳି ଦେବେ ଗାଳି ଦେଲା ପରେ ସିଏ କଣ ରହୁଛି ସେ ସୁରକ୍ଷା ଭିତରେ ଦି ଦାନ୍ତ ଭିତରେ ରହିଯାଉଛି ଗାଳି ଦେଲେ ଜଣେ ଗାଳି ଦେଲେ ଖରାପ ଭାଷା କହିଦେବେ ସେ ଗାଳି ଦେଇ ଯାଇ ଭିତରେ ତାର ଦି ଦାନ୍ତ ଭିତରେ ରହିଗଲା ତାର ଚୁପଚାପ ତାଲା ପକେଇ ରହିଗଲା ଦାନ୍ତ ରହିଲେ ତାର ତାଲା ଗ୍ରିଲ ମାରିକି ତାର ଭିତରେ ରହିଲା ମାଡ ଖାଇବ ନା ମଥା ସେ ତାର ଭିତରେ ରହିଯିବ ସେ ତାର ଗ୍ରିଲ ମାରିକି ତାର ଭିତରେ ରହିବ ମାଡ ଖାଇବ ମଥା ଇଏ ଜିଭାର କାମ ଜୀବର ଦୁର୍ବସତ୍ଵ ସେଥିପାଇଁ ପରୀକ୍ଷିତ କରିବି ପ୍ରଭୁ ଆପଣ ହରି କଥା କହୁଛନ୍ତି ମୋର ଜୀବନର କାରଣ ଏଇ ଜୁହା କର୍ଣ୍ଣ ହେଉଛି ଶୁଣନ୍ତି ତତ୍କର୍ଣ୍ଣ କଥା ଆସକର୍ଣ୍ଣ ଶୁଣନ୍ତି ତତ୍ କଥା କଥା ଆସକର୍ଣ୍ଣ ଏ ଶୁଣନ୍ତି ତତ୍ ପୁଣ୍ୟ କଥା ଆସକର୍ଣ୍ଣ ହରିଙ୍କର ସେ ପୁଣ୍ୟ କଥା ଯିଏ ଶୁଣେ ସେଟା ହେଉଛି କର୍ଣ୍ଣ ନା ଆପଣ କହିବେ ଆପଣ ଶୁଣିବି ୟାକୁ ବଡ଼ ଭାଗ୍ୟ ମୋ ଜୀବନର ଅଛି ଆଉ କିଛି କାହିଁକି ନା ଜୀବ ପାଇଁ ଶିକ୍ଷା ହେଉଛି ଏଇଟା ସବୁ ଇନ୍ଦ୍ରକୁ କ୍ଷେବିତ କରୁଛନ୍ତି ବଚନ ଏଠି ସେ କଥା କହୁଛନ୍ତି ଜୀବସ୍ୟ ଭଗବତ ନାମ ଉଚ୍ଚାରଣ ଆଦି ନାମ ପରମ ପୁରୁଷାର୍ଥ ସାଧନେ ତସ୍ୟା ଏବ ଶ୍ରେଷ୍ଠ ବୋଧନାର୍ଥ ଏଠି କରଣ କାହିଁ ଗଲେ ନା ଏ ଜିହ୍ୱା ଦ୍ୱାରା ପରମ ସାଧନ ପରମ ପୁରୁଷାର୍ଥ ସାଧନ ହେବ ଏ ଜିହ୍ୱା ଦ୍ୱାରା ଖଣ୍ଡେ ମାଂସର କଣ ମୂଲ୍ୟ ଅଛି କହିଲେ ଆଜ୍ଞା ଗୋଟେ ମାଂସ ଆମେ ମାଂସକୁ କିଣିକି ଆଣୁଛେ ଯେଉଁ ଜୀବକୁ ମାରିକି କିଣିକି ଆଣୁଛନ୍ତି ପଇସା ଦେଇକି ପାପ କିଣିକି ଆଣୁଛେ ତାକୁ ଖାଇକି ନରକକୁ ଯିବ ଆଉ ଖାଉଛନ୍ତି କିଏ ନା ମାଂସ ମାଂସକୁ ଖାଉଛି ଜିହ୍ୱା ସିନା ଚୋବଳୁଛି ଜିହ୍ୱା କଣ ଖାଇପାରୁଛି ସ୍ୱାଦ କିଏ ନେଉଛି ଜିହ୍ୱା ଏ ସରି ଦାନ୍ତ ସିନା ଚୋବଳୁଛି ଜିହ୍ୱା ସ୍ୱାଦ ନେଉଛି ନା ଆଉ ଜିହ୍ୱା ସେ ସ୍ୱାଦ ଛାଡ଼ିଦେଲା ମଣିଷ ଖାଇବନି ତେଣୁ ଇଣ୍ଡାଇରେକ୍ଟଲି ମାଂସ ମାଂସକୁ ଖାଉଛି ଏ ଜିହ୍ୱା ତାକୁ ଖାଉଛି ଜୀବକୁ ଯେତେ ଜୀବକୁ ଏ ପ୍ରପଞ୍ଚର ବଜେଇଛି କିଏ ଏ ଜିହ୍ୱା ବାହାର କରିବ କିଏ ଏ ଜିହ୍ୱା ନର୍କର ପକେଇ ସଂସାର ପକଉଛି ଜିହ୍ୱା ଏ ସଂସାର ବାହାର କରିବ ଏ ଜିହ୍ୱା ନା କିଭଳି ବାହାର କରିବ ନା ବିନା ପକେଇଛି ପଇସା ପତ୍ର ଦେଇଛି ଖର୍ଚ୍ଚ କରିକି ମଦ ମାଂସ ଖାଇକି ନର୍କରେ ପଡ଼ିଛେ କିନ୍ତୁ ବାହାରିଲା ବେଳେ ଟଙ୍କାଟା ବି ଯିବାର ଦରକାର ନା ବାହାରିବା ପାଇଁ ସୁଲଭ ଭଗବତ ନାମ ଭଗବାନଙ୍କ ନାମ ସୁଲଭ ପଇସା ଦେଇକି କିଣିବାକୁ ପଡ଼ିବନି ଆଉ ଜିହ୍ୱା ଚାପ ସମର୍ତ୍ତୀ ଜିହ୍ୱା ଆମ କଣ୍ଟ୍ରୋଲ ଅଛି ଆମେ ଯାହା ଚାହୁଁଛୁ ତାହା କହୁଛେ ଆଉ ଭଗବାନଙ୍କ ନାମ ସୁଲଭ ତଥାପି ନରକ ମୁଁ ଜାଣିଛି କିନା ଆଶ୍ଚର୍ଯ୍ୟ ଘଟପରେ ମଣିଷ ଉଠାଇ ନରକକୁ ଯାଇଛି ଜିହ୍ୱା ନିଜର ଜିହ୍ୱା ଚାହୁଁଛି ଯାହା ଯାହା ପରେ ତାହା କହୁଛି ଆଉ ଭଗବାନଙ୍କ ନାମ ସୁଲଭ କିନ୍ତୁ ମଣିଷ ଭଗବାନଙ୍କର ନାମ କରୁନି ପରମପୁରୁଷ ସାଧନ କରୁନି ସେ ନରକକୁ କରୁଛି ବୈକୁଣ୍ଠ ଦ୍ୱାରା ତାର ବନ୍ଦ ହେଇଯାଇଛି ବିନା ପଇସା ବୈକୁଣ୍ଠ ଯାଉନି ପଇସା ଦେଇକି ନରକକୁ ଯାଉଛି ଏଟା ଆଶ୍ଚର୍ଯ୍ୟ କ'ଣ ଅଛି
ହରେ କୃଷ୍ଣ 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 ହରେ 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 ରାମ ହରେ ରାମ 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 ହରେ ହରେ
ଏଇ ବଚନ ଯଦି ଆପଣଙ୍କ ନାମ କରିକରି ସିଦ୍ଧ ହେଇଗଲା ଇଏ କେତେ ଯୁଗ ଉଦ୍ଧାର କରିଦେବ ଆପଣ ଇନ୍ଦ୍ରିୟଟା ଇନ୍ଦ୍ରିୟ ଭିତରେ କ୍ଷୋଭକାରୀ ସବୁଠୁ ବଡ଼ ହେଉଛି ଜିହ୍ୱା ବଚନ ଇନ୍ଦ୍ରିୟ ଆମେ ପଢ଼ୁ ମହାପ୍ରସାଦେ
गोविंदे नाम ब्रह्मणि वैष्णवे स्वर्गपुण्यम बताम राजन विश्वास नैवजायते शरीर अविद्या जाल शरीर अविद्यार जाल मछ देखा जाल भितर आप सब सब पोखरी आती जाल आप बुझा कि दरकार नहीं गोटे खेपा मारिदेले पोखर जालटा जाल भितर जाल फास भितर पड़गला मानते देखते मछ कम पानी भितर थी कि छाट पट पानी भितर थाए कि जीव ए शरीर भितर रही जाल भितर पश जाल भितर पशि कष्ट बेस किए दौर देखी मछर कौटा लगे जाल गाला लगे बाहर ये संसार रू बाहर जीवाला गाला तार मध्य जीवा इंद्रिय मैंने अविद्या शरीर अविद्या जाल इंद्रिय मैंने सब कौन कहले फास जाल भर फास भर बड़ फास जीवा पशिला मैंने बेक मुड़ी रही गाली लगेगा सी लोभमय सुखम से संसार लोभ पकड़ी ना जीवा ये जीवा संसार पकड़े जीवा नाम कीर्तन कले पारे वचन इंद्रिय हूँ सब क्षोभकारी जीव को ये संसार भर पकई तेनाली करण कल
सबाजात करो तत्कर्म करो मनस्य
से हस्त हूँ हस्त जो हस्त भगवान सेवा कर भगवान विग्रह भगवान पुत्र की प्रभु सेवा कर स्मर बसंत तेजंगमेशु से मन हूँ मन जो मन में स्थिर जंगम अंतर्जन रूप में हरी रही स्मरण करती आई कर्म हूँ कर्ण जो कर्म हरि कथा शुणता ना से कर्ण कौन कह सप गात साप गात शुभ ना कौन साप भी गात कर मूषा गात कर साप कर पशिव मूषा को खाई से रही सी कर्म होती से तेना जो हस्त द्वारा भगवान सेवा कराए जो कर्ण द्वारा भगवान कथा श्रवण कराए सी वास्तविक हस्त वास्तविक कर्ण आज वचन द्वारा भगवान कथा कह जाए सी प्रकृत वचन ठीक अच्छे ये गोटे कथा कह सुन से गोटे श्लोक जो श्लोक रेट श्लोक अच्छे दुटे श्लोक आरंभ है बहुत सुंदर भक्तिमय कथा आ समय के जिते शीघ्र आप आसपा चेष्टा करेंगे कारण कथा बहुत समय कम सात दिन दुटे अध्याय सफिसीय मन कर तीन घंटा कथ सात दिन पहुँची पार अढ़े घंटा तो मिनिमम होगा दरकार आप छा सुधा आस साढ़े पाँच आस स्टार्ट करदे छटा भितर जो कथ आरम्भ चेस्टा कर समस्त आसपा तार साढ़े आठ सुधा कथ सर आराम से आप जापर बीरबल बहुत बुद्धिमान मंत्री सी आकलन सभा था सी बड़ बुद्धिमान बड़ा सी कौन करेंगे केवल प्रवचन देवे सी कामटा कर प्रवचन बुझेदे राजा आकबर दिन पचारे आकबर बहुत भक्त सी आम जन मुसलमान राजा जी की कृष्ण को पूजा करें कृष्ण पूजा तर झी कृष्ण सागर खेलते साक्षात कृष्ण दर्शन कर पाई झील वृंदावन में बहु कार्य आगुआ कर भगवान कृष्ण साक्षात दर्शन करकबर दिन पचारे बीरबल कहल ये जगत सबुठ बड़ सम्मान कौन सबुठ बड़ सम्मान कौन राजा हवा कि कौन भाव कौन सम्मान सबुठ बड़ बीरबल कहले सबुठ बड़ सम्मान हूँ मधुर वचन मधुर वचन ठू बड़ सम्मान किसी वचन कथ सदाश गुणा कहित मनीष को सबुठ बड़ सम्मान कौन कि आज देखने आप विचार चापड़ा मार सारा ही आज्ञा सार मोर भूल होगा खाली ये भूल मारे से मन खुशी संसार लोक दि चार जगड़ा मारी गाड़ी एक्सीडेट कर फाड़े गोड़ तार भांगी सारे आज्ञा कौन कर खाली खाली एति हाथ कह आज्ञा कौन कर देखी पार हो जा कौन कर ଏତେ ବଡ ଭୁଲ କଲା ପରେ ଗୋଡକୁ ଭାଙ୍ଗିଗଲା ପରେ ତାଙ୍କୁ କ୍ଷମା ଯାଇ ଗୋଟେ ମଧୁର ଗଛନ୍ତି କହିଲେ ଆଜ୍ଞା ଅନନ୍ତ ଜନ୍ମରୁ ଆମେ କେତେ ଦୋଷ କରିକି ଆସିଛେ ଅନନ୍ତ ଜନ୍ମରୁ ଏହି ଉପରେ କାହିଁ ଦୋଷ କରିବେ ଖାଲି ଭଗବାନ ଆଡ଼େ କହିଲା ପ୍ରଭୁ ମୁଁ ଆଉ କଣ ମୁଁ ଭୁଲ କରିଛି ଆଜ୍ଞା ମୁଁ ଯଦି କ୍ଷମା କରିବି କେବଳ ଭଗବାନଙ୍କର ନାମଟା କହି ତାଙ୍କୁ ପ୍ରଶଂସା କରିବା ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ ହରେ ରାମ 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 ହରେ ହରେ ଭଗବାନ କ୍ଷମା କରିବେ ନାହିଁ କୁହନ୍ତୁ ଆଜ୍ଞା ସବୁଠୁ ବଡ଼ ସମ୍ମାନ ଭଗବାନଙ୍କୁ ଏଇଟା ମଧୁର କଥା ମଧୁର ନାମ ତେଣୁ ଭଗବାନ ନିଜେ ଆସି ନିଜ ନାମ ଗାଇଲେ ଗାଏ ଗୋରା ମଧୁର ନିଜେ ଗାଇଲେ ସଂସାରୀ ଲୋକଙ୍କୁ ସମ୍ମାନ ଏଇଟା ଆଉ ଭଗବାନ ସମ୍ମାନ ହବାର କାରଣ ଆକବର ରାଜା କରି ମୁଁ କିଛି ବୁଝିପାରୁନି ମୋର ମୁଁ ରାଜା ହବାଟା ବଡ ସମ୍ମାନ କହିଲେ କି କଣ ଗୋଟେ କହିଲେ ଯେ ଏଇଟା ବଚନଟା ହଉଛି ସବୁଠୁ ବଡ ସମ୍ମାନ ମଧୁର ବଚନ କଣ ହଁ ଆଜ୍ଞା ତେଣୁ ବିପଲ କଣ କରି ନା ଓଲଟା ପଲଟା କାମ କରି ରାଜାକୁ ଶିକ୍ଷା ଦେବେ ଆଗରୁ କହିଲେ ଏଇଟା ବୁଝିଲେ ଦେଖିବା ସେ ପୁରା ଏକ୍ଜାମ୍ପଲ ଦେଇକି ବୁଝାନ୍ତି ପୁରା ପ୍ରାକ୍ଟିକାଲ କରିକି ସାଇନ୍ସରେ ଯଦି ବୁଝାଇଛନ୍ତି ବୁଝିଲି ତେଣୁ ସେ କହିଲେ ମତେ ରାଜକୋଷରୁ ଲକ୍ଷେ ଟଙ୍କା ଦିଆଯାଏ ନା କାହିଁକି ନା ଆପଣ ବୁଝେଇବେ ହଁ ଯାହା ଆଗର ରାଜାଙ୍କର ଅଭାବ କଣ ସାଙ୍ଗସଙ୍ଗ କରିଦେଲେ ବିରୁବଲ ଲକ୍ଷେ ଟଙ୍କା ନେଲେ ପୁରା ସୁନ୍ଦର କୋଠା ତା ଘରେ ବାଡ଼େଇଲେ ବାଡ଼େଇକି ସବୁ ସବୁ ବ୍ୟବସ୍ଥା କଲେ ରାଜ ଭୋଗ ସବୁ ରଖିଲେ ସବୁ ରଖିଲେ ଚାକର ରଖିଲି ରାଜାଙ୍କର ଭୋଗ ପାଇଁ ଯାହା ଦରକାର ଜିନିଷ ରାଜାଙ୍କର ରଖିଲି ଭଲ ସୁଜା ଭଲ ସବୁ ରଖିଲି ରଖିଲା ପରେ ରାଜାଙ୍କର ଭଉଣୀ ରାଜାଙ୍କୁ କହିଲା ଆଜ୍ଞା ଆପଣଙ୍କ ଭଉଣୀ ମୁଁ ଟିକେ ଆମନ୍ତ୍ରଣ କରୁଛି କାହିଁକି ନା ଏଇଟା ଶିଖେଇବେ ଜଗତର ସବୁଠୁ ବଡ଼ ସମ୍ମାନ କ'ଣ ନା ମଧୁର ବଚନ ରାଜା କହିଲା ଠିକ୍ ମୋ ଭଉଣୀ ଯାଆନ୍ତୁ ତୁମ ଘରେ ସମ୍ମାନ ପାଇବେ ଆସିଲା ପୂର୍ବରୁ ରାଜା ଆକବର ଏ କ'ଣ ବିପଲ କ'ଣ କରିଦେଲେ ନା ବହୁତ ଲୋକଙ୍କୁ ରଖି ତାଙ୍କୁ ପ୍ରସେସନ କରି ତାଙ୍କୁ ପୁରା ଫୁଲମାଳ ଦେଇ ଆଣିକି ରଖିଲେ ଘର ଭିତରେ ରଖିଲେ ରଖିଲେ ବହୁତ ପ୍ରକାର ରୋଷେଇ ବି କରିଛନ୍ତି ପାଚକ ଲାଗି ରୋଷେଇ ଲାଗି ରୋଷେଇ କରିଲି ଖାଇବା ଭିତରେ ଖାଇବା ତା ସହିତ ବିପଲ ନିଜେ ଦଉଛନ୍ତି ଦଉଛନ୍ତି ନା ଏଇଟା ଦରକାର ନାହିଁ ନା ଦରକାର ନାହିଁ ଯେତେବେଳେ ପୁରା କହିଲେ ମୋର କିଛି ଦରକାର ନାହିଁ ମୋ ପେଟ ପୁରା ଫାଟିବା ଅବସ୍ଥାରେ ମୁଁ ତାକୁ ଦିଅନି ବିପଲ କହିଲେ ତୁମ ବାପାଙ୍କ ଥାନ ତୁମେ ଖାଉଛୁ ମୋ ଥାନ ଖାଉଛୁ ସେଇଠୁ ଇଏ ଆକବରଙ୍କର ଭଉଣୀ ପୁରା ରାଗି କହିଲେ ଉଠି ଚାଲ ଚାଲ ଯାଇକି କାନ୍ଦିଲା ଆଜ୍ଞା ଏମିତି ମୋତେ ବିରବଲ କହିଲା ତାକୁ ପ୍ରାଣଦଣ୍ଡ ଦିଅନ୍ତୁ ରାଜା ଡକେଇଲୁ ବିରବଲ ପ୍ରାଣଦଣ୍ଡ ତୁମକୁ ଦିଆଯିବ ନା କାହିଁକି ନା ମୋ ଭଉଣୀ କ'ଣ ଏମିତି କଥା କହିଲ ଆଜ୍ଞା ମୁଁ କ'ଣ କହିଲି ମୁଁ କ'ଣ କହିଲି ତାଙ୍କୁ ପଚାରନ୍ତୁ ମୁଁ ସେତିକି କହିବା ପୂର୍ବରୁ ଆଉ କ'ଣ ଭୁଲ କରିଛି କ'ଣ ଆଗରୁ ପଚାରିଲେ କୁହ ସେ କିଛି ଭୁଲ କରିଛି ନା ଆଜ୍ଞା ମୋତେ ସବୁ ଖାଇବାକୁ ଦେଲା ସବୁ କିଛି କଲା ପୁରା ସ୍ୱାଗତ କଲା ବହୁତ ସୁନ୍ଦର ଭାବରେ ସବୁ ରୋଷେଇ କଲା ଏହି ଗୋଟିଏ ଜିନିଷ ଭୁଲ କଥା କହିଛି କେବଳ ବଚନଟା ଠିକ୍ କହିଲା ନା ଆକବର କହିଲେ ବିରବଲ ତୁମେ ଏଇଟା କାହିଁ କଲ ନା ଆଜ୍ଞା ଆପଣଙ୍କୁ ବୁଝିବା ପାଇଁ ନା କାହିଁକି ମୁଁ ଆପଣଙ୍କୁ କହିଥିଲି ସବୁଠୁ ବଡ଼ ସମ୍ମାନ କ'ଣ ନା ମଧୁର ବଚନ ଦେଖନ୍ତୁ ମୁଁ ତା ସମ୍ମାନ ପାଇଁ ଆପଣ ଲକ୍ଷେ ଟଙ୍କା ନେଲି କୋଶ ରାଜକୋଷ ତା ପାଇଁ ଘର କଲି ତାକୁ ଏତେ ସ୍ୱାଗତ କଲି ଖାଇବା ପାଇଁ ଦେଲି କିନ୍ତୁ ଗୋଟିଏ ମଧୁର ଅସତ ବଚନ କହିଲେ ସେ କହିଲେ ମୋର ସମ୍ମାନ ହାନି ହେଲା ମୋତେ ପ୍ରାଣ ଦାନ କରିବା କାରଣ ଜଗତର ସବୁଠୁ ବଡ଼ ସମ୍ମାନ କ'ଣ କୁହନ୍ତୁ ଆକବର କହିଲେ ହଁ ଆଜିଠୁ ବୁଝିଲି ଜଗତର ବଡ଼ ସମ୍ମାନ ହେଲା ମଧୁର ବଚନ ତେଣୁ ଭଗବାନଙ୍କୁ ସବୁଠୁ ଭଗବାନଙ୍କ ପାଇଁ ସବୁଠୁ ବଡ଼ ମଧୁର ବଚନ କ'ଣ ଭଗବାନଙ୍କୁ ଆମେ ଶହଶ ଜନ୍ମର ଅପରାଧୀ ଶହଶ ଦୋଷ କରିଛୁ କେବଳ ବଚନ ଦ୍ୱାରା ଯଦି ଭଗବାନଙ୍କର ଗୁଣଗାନ କରାଯିବ ପ୍ରଭୁଙ୍କ ପାଇଁ ଏଇଟା ସବୁଠୁ ବଡ଼ ସମ୍ମାନ ମନେ ରଖନ୍ତୁ ସେବା କରୁଛେ ପୂଜା କରୁଛେ ଯାହା କରୁଛେ ଆମେ ଭଗବାନ ପାଇଁ ମନ୍ଦିର କରୁଛେ ସବୁ କାମ କରୁଛେ ସବୁ କାମଠାରୁ ଭଗବାନ ଖୁସି ହୁଅନ୍ତି ଯଦି ତାଙ୍କୁ ସମ୍ମାନ ଦେବେ ତାଙ୍କଠୁ ସମ୍ମାନ ଆପଣଙ୍କୁ ଦେବେ ମାନେ ମୁଁ ଆପଣ ସନ୍ଦୀପ ବାବୁଙ୍କୁ ମଧ୍ୟ ସମ୍ମାନ ଦେବେ ସମ୍ମାନ ଆପଣଙ୍କ ଆଗରେ କହିବେ ତାଠୁ କହିଲା ପରେ କହିବେ କିନ୍ତୁ ମୁଁ ଯଦି ବର୍ତ୍ତମାନ ରେଲୱେ ଷ୍ଟେସନ କହିଲେ ଯାଇଛି ସନ୍ଦୀପ ବାବୁ ବହୁତ ସୁନ୍ଦର ଲୋକ ସନ୍ଦୀପ ବାବୁ ବହୁତ ସୁନ୍ଦର ସବୁ ଲୋକଙ୍କୁ କହିକି ଯାଇଛି ତାହେଲେ ସେଟା ପ୍ରକୃତ ସମ୍ମାନ କି ନାହିଁ ଯେ ଆମେ ଭଗବାନଙ୍କୁ ସବୁଠୁ ବଡ଼ ସମ୍ମାନ ଦେଉଛୁ ପ୍ରମାଣ କରୁନା ସବୁବେଳେ ତାଙ୍କର ନାଁ କହିକି ରାସ୍ତାଘାଟରେ ବୁଲିବା ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ନାମଟା ଯଦି କିଏ ଆପଣ ରେଲୱେ ଷ୍ଟେସନ ଶୁଣିଲେ ବାବା ଗଲାବେଳେ ସଞ୍ଜୟ ବାବୁଙ୍କର ନାଁଟା କହିଗଲି ମୁଁ ନାଁଟା କହିଲି ଆପଣ ସୁନା ନାମ ଦେଇଯାଉଛି ଆମେ ଯଦି ରାସ୍ତାଘାଟରେ ବୁଲି ସବୁବେଳେ କୃଷ୍ଣ ନାମ କହିବା କୃଷ୍ଣ ଶୁଣୁଛନ୍ତି କି ନାହିଁ ଆରେ ମୋ ନାଁଟା ଯଦି ସବୁବେଳେ ଗାଇକି ବୁଲୁଛି ସବୁଠୁ ଆନନ୍ଦ ଲାଗେ ପସନ୍ଦ ଲାଗେ ସେଥିପାଇଁ ସେ କହୁଛନ୍ତି ସବାଗୟାତ୍ୟ ଗୁଣାନ୍ ଗୁଣିତ ଏଇ ବଚନ ବଡ଼ ଯାହାକୁ ଦୁନିର୍ବାର ତାକୁ ନିବାରଣ କରିବା ବଡ଼ କଷ୍ଟ ଏ ଜୀବ ପାଇଁ ଅଶକ୍ୟ ତାକୁ କଣ୍ଟ୍ରୋଲ କରିବା ଭାରି କଷ୍ଟ ତେଣୁ ହରିଙ୍କର ନାମ ଆଉ ହରିଙ୍କର ପ୍ରସାଦ ଦେଖି ଦେଇଗଲା ଜଗତରେ ଜଣେ ସାଧୁ ଭାଗବତଙ୍କୁ ଦେଖି ଦେଇଗଲେଣି ନିଜ ଜୀବନରେ ଆଚରଣ କରି ପ୍ରଭୁପାଦ ମ୍ଲେଚ୍ଛମାନଙ୍କୁ ଯେଉଁମାନଙ୍କର ଜନ୍ମ ସଂସ୍କାର ନାହିଁ ପରିବେଶର ସଂସ୍କାର ନାହିଁ ପିତାମାତାର ସଂସ୍କାର ନାହିଁ ବାପାଙ୍କୁ ଜାଣିନଥିଲେ କି ଜଗତର ପିତାଙ୍କୁ ଜାଣିନଥିଲେ ଜଗତ ପିତାଙ୍କୁ ଚିହ୍ନେଇଦେଲେ ଆମେ ଆମ ବାପାଙ୍କୁ ଜାଣିଛେ ଭାରି କେଇଛେ ଜଗତ ପିତାଙ୍କୁ ଜାଣିନି ଯେ ପ୍ରକୃତ ପିତା ଡୁପ୍ଲିକେଟ୍ ଫାଦର ଜାଣିଛେ ଅରିଜିନାଲ ଫାଦର ଜାଣିନି କିନ୍ତୁ 70 ବର୍ଷ ବୟସରେ ଯେ ନିଜ ବାପାଙ୍କୁ ଯେ ଜନ୍ମ ଦେଇଛନ୍ତି ସଂସାର ତାଙ୍କୁ ଜାଣିନଥିଲେ ବିଦେଶୀ ଲୋକମାନଙ୍କୁ ପଚାରିଲେ ଯଦି ସବୁ ସମସ୍ତେ ମୁଁ ଏଭଳି ତମକୁ ପଚାରା ଯାଏ ସେମାନେ ଏତେ ନିଶାସକ୍ତ ଏବେ ଏତେ ବିସ୍ମୃତ ତୁମ ବାବା କିଏ ତୁମ ମା କିଏ ସେ କହିପାରିବେ ତାଙ୍କ 5 ବର୍ଷ 7 ବର୍ଷ ଗଲା ପରେ କିଏ ପଡ଼େ ବାପା ଗୋଟେ ରାସ୍ତାରେ ମା ଗୋଟେ ରାସ୍ତା ପିତାଙ୍କୁ ବି ଜାଣିନଥିଲେ ଲୌକିକ ପିତାଙ୍କୁ ଜାଣିନଥିଲେ ତାଙ୍କୁ ଜଗତ ପିତାଙ୍କୁ ଜନ୍ମ ଦେଇ ଚାଲିଆସେ କେବଳ ନିଜ ହାତରେ ରୋଷେଇ କରନ୍ତି ଜଗନ୍ନାଥଙ୍କ ପାଖରେ ପ୍ରସାଦ ଅର୍ପଣ କରି ଜଗନ୍ନାଥଙ୍କୁ ଡାକିବେ ପ୍ରଭୁ ମୋ ଗୁରୁଦେବ କହିଥିଲେ ଏମାନଙ୍କୁ ଭାଗବତ ଶିକ୍ଷା ଦେବା ପାଇଁ ଆପଣ ଯଦି କରୁଣା ନ କରିବେ ଆପଣ ଟିକେ କୃପା ଦୃଷ୍ଟି କରନ୍ତୁ ଏଇ ପ୍ରସାଦଟା ପାଇଲା ମାନେ ଇନ୍ଦ୍ର ଭିତରେ ଏଥିରେ ସବୁଠୁ ବଳବାନ ନା ଏଇ ଜୁହା ଇନ୍ଦ୍ର ଯଦି ସଂଯମ ହେଇଯିବ ଏମାନେ ଭକ୍ତ ହେଇଯିବ ପ୍ରସାଦ ରୋଷେଇ କରି ପ୍ରସାଦ ଦେଲେ ଆମ ନା ଏ ଦୁଇ ଅସ୍ତ୍ର ଦ୍ୱାରା ସଂସାରକୁ ଜୟ କରିକି ଆସେ 70 ବର୍ଷ ତେଣୁ ଇଏ ହେଉଛି କେବଳ ଜୟ କରିବାର ଉପାୟ ତେଣୁ ଆସନ୍ତାକାଲି ଆମେ ପୁଣି ଶୁଣିବା ଆଉ ଦୁଇଟି ଶ୍ଳୋକ ପରେ ସୁଦାମ ଚରିତ ଆସିବ ପରୀକ୍ଷିତ ମହାରାଜ ଶେଷକୁ କହିବେ ପ୍ରଭୁ ମୋର କିଛି ସାଧନ କରିବାର ସମୟ ନାହିଁ କେବଳ ଆପଣ ଦୁଇ ପଦ କଥା କୁହନ୍ତୁ ମୁଁ ଶୁଣିବି ତା ଭିତରେ କ'ଣ ଶୁଣିବି ନା ଶେଷ ଶ୍ଳୋକ ବହୁତ ସୁନ୍ଦର କଥା କହିବେ ପାଦୋଦକ ଜାଣି ଭଜନ୍ତି ନିତ୍ୟ ଅଙ୍ଗାନି ବିଷ୍ଣୁ ଅଥ ତଜ୍ଜନାନ ପାଦୋଦକ ଜାଣି ଭଜନ୍ତି ନିତ୍ୟ ସେଇ ଶରୀର ହେଉଛି ଶରୀର ଯେଉଁ ଶରୀରରେ ପ୍ରତିଦିନ ଏ ଶରୀର ଦ୍ୱାରା ହରିଙ୍କୁ ପ୍ରଣାମ କରାଯାଏ ହରିଙ୍କର ଚରଣାମୃତ ମନ୍ଦିର ସେ ଚରଣାମୃତ ଯାଏ ଭଗବାନଙ୍କର ତୁଳସୀ ଚରଣାମୃତ ପାଇଯାଏ ଆଉ ଏଠି ଆଉ ଗୋଟେ କଥା କହୁଛନ୍ତି ପାଦ ଅଙ୍ଗାନି ବିଷ୍ଣୁ ଅଥ ତଜ୍ଜନାନ ଭକ୍ତ ଚରଣାମୃତ ଆଉ ଭଗବତ ଚରଣ ଭକ୍ତର ମହାତ୍ମ୍ୟ ଏଠି କହିଦେଲେ ପରିଖି ସେଇ ଶରୀର ହେଉଛି ଶରୀର ଯେଉଁ ଶରୀର ଦ୍ୱାରା ଶୁଦ୍ଧ ଭକ୍ତର ଚରଣାମୃତକୁ ନିଆଯାଏ ଆଉ ପ୍ରଥମେ କ'ଣ କହିଥିଲେ ଜାଣିଛ ଅନ୍ୟାନି ମୁକୁନ୍ଦସ୍ୟ ମହାତ୍ମନ ଆଉ ଯେଉଁ କୃଷ୍ଣଙ୍କ ଲୀଳା ଅଛି ମୋତେ କୁହ ସୁଖଦେବ ଚିନ୍ତା କରନ୍ତି କେଉଁ ଲୀଳା କହିବି ଅନନ୍ତ ଲୀଳା ତ କେଉଁ ଲୀଳା କହିବି କିନ୍ତୁ ଏ ଶେଷ ଶ୍ଳୋକରେ କହିଲେ ପାଦଦୋକ ଜାଣି ଭଜନ୍ତି ନିତ୍ୟ ଭକ୍ତର ପାଦଦୋକର ମହିମା ଏ କଥା କହିଦେଲେ ସୁଖଦେବ ସଂଘ ମନ ବିହାରି ଭକ୍ତର ପାଦଦୋକର ମହିମା ମୁଁ କହିବି ଆଚ୍ଛା 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 ସୁଦାମର ପାଦ ଧୋଇବି ଭଗବାନ ନିଜେ ମସ୍ତକରେ ପାଇ ପାନ କରିଛନ୍ତି ମସ୍ତକରେ ଦେଇଛନ୍ତି କେଣ ଭଗବାନଙ୍କର କୌଣସି ପ୍ରଶ୍ନ ପଚାରୁଛନ୍ତି ପ୍ରଶ୍ନ ଉତ୍ତର ଅଲଗା ସବୁ କଥାରେ ଅଛି ଏଠି ପ୍ରଶ୍ନ ଉତ୍ତର କିଛି ନାହିଁ ମୋତେ ଆଉ କେଉଁ ଲୀଳା କୃଷ୍ଣଙ୍କର ଯେଉଁ ଯେଉଁ ଲୀଳା ଅଛନ୍ତି ସବୁ ଲୀଳା କରନ୍ତି କିନ୍ତୁ ଅନନ୍ତ ଲୀଳା ମୁଁ କେଉଁ ଲୀଳା କହିବି ସମୁଦ୍ର ଯେମିତି ଅନନ୍ତ ତରଙ୍ଗ ଆସେ ମୋ ଅନ୍ତର ଭିତରେ କୃଷ୍ଣ ଚରିତ୍ର ଅନନ୍ତ ଆସୁଛି ମୁଁ କେଉଁ କଥାଟା କହିବି ଯେ ପରୀକ୍ଷିତ କିଛି କହୁନାହାନ୍ତି କିନ୍ତୁ ଶେଷରେ କହିଦେଲେ ପାଦଦୋକ ଜାଣି ଉଦାହରଣ ନିତ୍ୟ ଆମେ ମନ କରିବା ଭକ୍ତ ପାଦଦୋକ କଥା କହିବି ତ ଭଗବାନ କିଭଳି ଭକ୍ତକୁ ସମ୍ମାନ ଦେଇଛନ୍ତି କୃଷ୍ଣ ଲୀଳା କହିବି ଆଉ ସୁଦାମ ଚରିତ୍ର ଆସିଗଲା ମନକୁ ସେଠି ସୁଦାମଙ୍କର ପ୍ରସଙ୍ଗ ଆସନ୍ତାକାଲି ଆମେ ଶୁଣିବା ଆପଣମାନେ ମୁଁ ଆପଣମାନଙ୍କୁ ବହୁତ ଅନୁରୋଧ କରୁଛି ଏବଂ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି ଆପଣମାନେ ସମସ୍ତେ ଭଗବାନଙ୍କର ଭକ୍ତ ଏହି ସଂସାର ଦୁଃଖ ଆପଣଙ୍କର ଦୂର ହଉ। ବହୁତ ସୁନ୍ଦର ଭାବରେ ଆପଣମାନେ ଆସୁଛନ୍ତି, ଶ୍ରବଣ କରୁଛନ୍ତି, କିନ୍ତୁ କାଲିଠୁ ସାତ ଦିନ ପାଇଁ ଟିକେ ସଂସାର କାମ ଟିକେ ଶୀଘ୍ର ସାରିଥାଏ, ଟିକେ ଶୀଘ୍ର ସାରିକି ଆପଣ ପାଞ୍ଚଟା ପଞ୍ଚାୟତ ସୁଦ୍ଧା ଆସିଗଲେ ଛଅଟା ଆମେ କଥା ଆରମ୍ଭ କରିବେ, ସାଢେ ଆଠଟା କଥା ଯିବେ, ତାହେଲେ ଆମେ ଆଶାବାଦ କରିପାରିବେ ସମ୍ପୂର୍ଣ୍ଣ ଲୀଳା। କାରଣ ମୋର ସହକଣୀ ମୁଁ ଟିକେ ତତ୍ତ୍ୱ ରହିଲେ ଶୀଘ୍ର ସାରନ୍ତୁ ବା ସରିନି, ତେଣୁ ତତ୍ତ୍ୱ ହେଇଯିବେ, କଥା ସବୁ ରହିଯିବ। ବହୁତ ମଧୁର କଥା, ଇଏ କେତେ ମଧୁର, କେତେ ଯୁକ୍ତି ସବୁ ଆପଣ ଶୁଣିବେ, ଇଏ ଟିଭିରେ ଦେଖିନଥିବେ କେବେ। ଭଗବାନ ସୁଦାମ ପୂଜା କଲେ ଚରଣ ମତ ପାଇଲେ, କିନ୍ତୁ ପ୍ରଣାମ କରିଛନ୍ତି ଆଜ୍ଞା, ପ୍ରଣାମ କରନ୍ତି, କାହିଁକି ପ୍ରଣାମ କରନ୍ତି, ଇଏ କିଏ କହିପାରିବେନି ଯେ ଆଚାର୍ଯ୍ୟ ରଚନା କରିଥିଲେ ସବୁ କଲେ। ସୁଦାମଙ୍କୁ ଧ୍ୟାନ ଦେଲେ ସୁଦାମଙ୍କ ସ୍ତ୍ରୀ ରୂପ ବଦଳିଗଲାଣି, କିନ୍ତୁ ସୁଦାମଙ୍କ ରୂପ ବଦଳିଲି, ଆଉ ସୁଦାମଙ୍କୁ ସବୁ ଦେଲେ ବସ୍ତ୍ର ଖଣ୍ଡେ ଦେବେ। ବ୍ରାହ୍ମଣଙ୍କୁ ପୂଜା କଲ, ତାଙ୍କ ଚରଣାମୃତ ତାଙ୍କୁ ଧୋଇଲ, ତାଙ୍କୁ ପୂଜା କଲ, ସବୁ କଲ, ଦାନ ଆଗେ ଦିଆଯାଇଛି ନା, ଦାନ କାହିଁ ଦେଲୁ ନା, ଦାନ ଦେଲି, ବସ୍ତ୍ର ଦେବେ। ସୁଦାମଙ୍କୁ ଚିନ୍ତା କରିକି ବାଟରେ ଆସିବେ, ବହୁତ ସୁନ୍ଦର ଟୀକା ସବୁ ଦେଖିବେ, ଭକ୍ତର ଭକ୍ତିର ଉଦ୍ଗାର ସୁଦାମ ଚାଲି, ଆଉ କିଭଳି ସୁଦାମ ଭିକାରୀ ନଥିଲେ, ଏଇ ଯେଉଁ ସବୁ ଟିଭିରେ ଦେଖାଯିବ ଅପରାଧ, ସୁଦାମ ଗରିବ ନଥିଲେ, ଦରିଦ୍ର କିଏ, ଦରିଦ୍ର ତାର ଧର୍ମ ଥାଇକି ସବୁବେଳେ ହଁ ଆହୁରି ଦରକାର, ଆହୁରି ଦରକାର, ଆହୁରି ଟଙ୍କା ହେଲାନି, କାଲି ସେହି ଦରିଦ୍ର, ଦରିଦ୍ର କିଏ ଯାହାର ଧର୍ମର ତୃଷ୍ଣା ଯାଇନି ସେ ଦରିଦ୍ର, ଆଜି ସନ୍ତୁଷ୍ଟ ଯଦୃଶା ସନ୍ତୁଷ୍ଟ, ସେ ଦରିଦ୍ର ନୁହେଁ, ସେ ମହାଧନୀ, ସୁଦାମ ମହାଧନୀ ଥିଲା ଆଜ୍ଞା, ଦେଖିଲେ ସେ କାଲି ତାଙ୍କ ଚରିତ୍ରରେ ଶୁଣିବେ, ଆଉ ସ୍ତ୍ରୀ ତାଙ୍କୁ ଧନକୁ ଧନ ପାଇଁ ପଠେଇବେ, ସୁଦାମା ସ୍ତ୍ରୀ ଯଦି ଧନ ପାଇଁ ପଠେଇଛି ତା ପାଇଁ ନୁହେଁ, ଆଉ ସୁଦାମା ଧନ ପାଇଁ ଯାଇନାହିଁ, ସୁଦାମା ଧନ ପାଇଁ ଯାଇନାହିଁ, ସେ ସ୍ତ୍ରୀଙ୍କୁ ଡାକିବେ କାଲି ଶୁଣିବେ, କେତେ ସୁନ୍ଦର କଲ୍ୟାଣୀ ବୋଲି ଡାକିଦେବେ, ସ୍ତ୍ରୀ କଲ୍ୟାଣ ହେ କଲ୍ୟାଣୀ ଗୃହେ କିଞ୍ଚିତ କଲ୍ୟାଣୀ ଗୃହେ କିଞ୍ଚିତ ଅତି ଅସ୍ତି ଦିଅତାମ, ମୋର ବଡ଼ କଲ୍ୟାଣ ତୁମେ କଲ, ମୁଁ ଏତେ ଦିନ ହେଲା ସଖାକୁ ଦେଖିବି, ମୁଁ ଏ ଧନ ଭାଗିଆ ଛଅରେ ଚାଲିଲି ସଖାକୁ ଟିକେ ଦେଖିଦେଇ ଆସିବି, ତୁମେ ମୋର ମଙ୍ଗଳ ପ୍ରବର୍ତ୍ତନ କଲ, ମୁଁ ଏତେ ଦିନ ବୁଲିଯାଇଥିଲି ଦର୍ଶନ କରିକି ଆସିବି, କିନ୍ତୁ ତୁମେ କଲ୍ୟାଣ ମୋ ଜୀବନରେ ବହୁତ କଲ୍ୟାଣ ପେପର ତୁମେ ଖୋଲିଦେ, ପତ୍ନୀଙ୍କୁ ଭୁଲି ଭୁଲି ପ୍ରଶଂସା କରିକି ଦ୍ୱାରା ଉପରେ ବୁଝିବେ, ତେଣୁ ଆସନ୍ତାକାଲି ଆମେ ସୁଦାମ ସହିତ ଶ୍ରବଣ କରିବା, ଏଠି ମୁଁ କଥାକୁ ବିଶ୍ରାମ ଦେଉଛି, ଦୁଇ ମିନିଟ୍ ନାମ କରିକି ଯିବା, ସମସ୍ତେ ନାମ କରିବେ।
ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ, ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ ରାମ ହରେ ହରେ, ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ।
কৃষ্ণ